हरे कृष्णा। शेष पर्यंत আমি এই যে ভজন কীর্তন এইটি তার শেষ করছু, তো বর্তমান অল্প সময় হরিকথা পরিবেশিত হব। তো বিশেষ করে আজির এই যে শুভতিথি, তবে আমার ভক্ত মহামিলন তিথিরে শ্রী চৈতন্য চরিতামৃতরু মহাপ্রভুঙ্কর লীলা কাহিনী বা মহাপ্রভু ভক্ত মানক প্রতি কো প্রকার কৃপা বা আশীর্বাদ বর্ষণ করছেন এসব সম্বন্ধে আমি সম্যক আলোচনা করব। তা পূর্ব দুই মিনিট মঙ্গলাচরণ পাঠ করব। ওম নাম শ্রেষ্ঠ মনমপি সচিপুত্রমাত্র স্বরূপম রূপম তস্য ব্রজমরুপুরে মাথুরী বষ্ঠো মাটি রাধা কুন্দ গিরিবর রাধিকা মাধব তব তজস্য পতিত কৃপয়া শ্রীগুরু তমনতোস্মি। নমো বিষ্ণুপাদায় কৃষ্ণপৃষ্ঠায় ভূতলে শ্রীমতে জয়পতাকা স্বামিনিতি নামিনি। নমো আচার্য পাদায় নিতায় কৃপা প্রদায়িনে গৌরকথা ধামদায় নগর গ্রামতারিণে। গুরবে গৌরচন্দ্রায় রাধিকায় স্বদালয়ে কৃষ্ণায় কৃষ্ণ ভক্তায় তদ ভক্তায় নমো নমঃ। নমো ত্রিকাল সত্যায় জগন্নাথ সুতায় চ তদ ভক্তায় সপুত্রায় সকল ত্রায়তে নমো। নিত্যানন্দম নমস্তুল্যম প্রেমানন্দ বদায়নে কলো কলমসনাশায় জাহ্নবাতপতয়ে নমো। কৃষ্ণায় বাসুদেবায় দেবকী নন্দনায় চ নন্দগোপ কুমারায় গোবিন্দায় নমো। ওম নীলাচল নিবাসায় নিত্যায় পরমাত্মনে বলভদ্র সুভদ্রাভ্যাম জগন্নাথায় তে নমো। জয় শ্রীকৃষ্ণ চৈতন্য প্রভু নিত্যানন্দ শ্রী অদ্বৈত গদাধর শ্রীবাসাদি গৌরভক্তবৃন্দ। হরে কৃষ্ণ 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 হরে হরে, হরে রাম হরে রাম 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 হরে হরে। ওম নমো ভগবতে বাসুদেবায়, ওম নমো ভগবতে বাসুদেবায়, ওম নমো ভগবতে বাসুদেবায়। তাই রথযাত্রা শুভ অবকাশে সমস্ত আন্তরাষ্ট্রীয় কৃষ্ণ ভাবনামৃত সংঘ ইস্কনের প্রধান কার্যালয় সিদ্ধাময়া প্রতরপুর অভিনন্দন এবং শুভেচ্ছা জ্ঞাপন করছু। বিশেষ করে এ মহাপ্রভু যেতবে পুরীরে অবস্থান করলে এই গোটে লীলা কিন্তু সংগঠিত হয়েছেন, যেটা প্রায় সমস্ত অলক্ষ্য, কেন চৈতন্য চৈতন্য কেজন পড়িছেন জানি কতজন ইয়া ভিতরে বসছেন চৈতন্য চৈতন্য পড়া হয়েছে, হ্যাঁ আরম্ভ কেজন করেছেন কমসে কম আরম্ভ করেছেন, যা খুব ধন্যবাদ। তো বিশেষ করে এই বৈষ্ণব জগতরে বা শাস্ত্র দৃষ্টিরু এই চৈতন্য চরিতামৃত হচ্ছেন কম না পিএইচডি কোর্স। তো সাধারণ ভগবত গীতা গীতা হচ্ছেন কম না প্রাইমারি স্টাডি, এটা প্রাইমারি বুকস, গীতা হচ্ছেন প্রাইমারি বই, তারপরে ভাগবত আর চৈতন্য চরিতামৃত হচ্ছেন সর্বোচ্চ, কেন ভক্তি সিদ্ধান্ত প্রভুপাদ থরে তাঁর ভক্ত মানুষ উপদেশ দিয়ে কইলে যে যদি নিজের বলে কিছু জিনিস যদি তুমি রক্ষা চাহ তাহলে তিনটা জিনিসক সবে আদর সহ যত্ন সহকার রক্ষিব, গোটে হচ্ছে কোণ গীতা ভাগবত এবং চৈতন্য চরিতামৃত। যদি কৌশি পরিস্থিতিরে দরকার পড়ে বা নিত্যান্ত অসুবিধা হুয়ে তুমি গীতাকু ছাড়ি দিয়ে পারিব, যেটা যদি বুড়ি যাচ্ছেন বা নিত্যান্ত গোটে বিপদে পড়ে যাইছেন তো গীতা ছাড়ি দিয়ে পারিব, কিন্তু এ ভাগবত আর চৈতন্য চৈতন্য ছাড়ব না। তা পরবর্তী অবস্থায় কৌন কন না দেখ যদি জীবন সংকট হুয়ে তো জীবন সংকট হলে বি তুমি ভাগবত ছাড়ি দেব কিন্তু চৈতন্য চৈতন্য ছাড়ব না, কিন্তু না ভক্তি সিদ্ধান্ত শ্রেষ্ঠ রূপ কহিবার তাৎপর্য হচ্ছে কোণ না চৈতন্য চৈতন্য হচ্ছেন ইয়ে জীবর জীবনী শক্তি স্বরূপ, যেমিতি আমার শরীরটা ক্রিয়াশীল হচ্ছে কোণ পাই জীবনী শক্তি অছি পাই না চেতন শক্তি অছি পাই, চেতন শক্তি নথিলে এ শরীরের কৌশি মূল্য নাই। তদ্রুপ এটি ভক্তি সিদ্ধান্ত প্রপাত কোথায় কন না এই বৈষ্ণব জগতর বা সমস্ত শাস্ত্র দৃষ্টির এই চৈতন্য চরিতামৃত হচ্ছে কন না ভক্তর জীবনী শক্তি স্বরূপ, তেমনি সাধারণ বস্তু নুহ, সেইপাই কি চৈতন্য চরিতামৃত সবু জায়গায় সবুবেলে বর্ণনা করা যায় না, ভাগবত সপ্তাহ করা যায় বহু জায়গার দেখি ভাগবত সপ্তাহ হচ্ছে, কিন্তু চৈতন্য চৈতন্য সবু জায়গায় আলোচ্য বিষয়বস্তু নুহ, কেন সাধারণ লোক মানে ইয়ে কতবে এ শাস্ত্র সম্বন্ধে চৈতন্য চৈতন্য সম্বন্ধে ই জ্ঞান বা এ ধারণা নেই পারিবে না, হ্যাঁ তেমন এটি আমি সেই চৈতন্য চৈতন্যর যদিও উন্নত এ কোর্স ভাগবত এ গীতা কমসে কম তিন থর ঊর্ধ্ব জন যদি পড়ি তারপরে ভাগবত পড়িয়া কথা কুযাচ্ছে এবং ভাগবত শেষ করলে তারপরে চৈতন্য চৈতন্য কথা কুযাচ্ছে, নহলে চৈতন্য চৈতন্য লীলা এত শীঘ্র বা এত সহজে আস্বাদন করা যাই পারিব না, কাহি না চৈতন্য চৈতন্য কেবল তাঙ্কর ইকরা কম শুদ্ধ ভক্তঙ্কর এই যে জীবনী চরিত্র বর্ণনা করা হচ্ছে চৈতন্য চৈতন্য খুব সুন্দর ভাবে, আর এই চৈতন্য চরিতামৃত কৃষ্ণদাস কবিরাজ গোস্বামী কতবে রচনা করছেন না মহাপ্রভুঙ্কর অপ্রকটর শহে বর্ষ পরে, মহাপ্রভুঙ্কর অপ্রকটর শহে বর্ষ পরে বৃন্দাবনরে গোস্বামী মানঙ্কর নির্দেশরে রাধা গোবিন্দ মন্দিরে রাধা গোবিন্দ আজ্ঞা প্রাপ্ত হচ্ছেন
ଏବଂ ତାଙ୍କର କୃପା ପ୍ରାପ୍ତ ହେଉଛନ୍ତି। ମହାପ୍ରଭୁଙ୍କର ସ୍ୱପ୍ନାଦେଶରେ ଇଏ କଣ କଲେ ନା କୃଷ୍ଣଦାସ କବିରାଜ ଗୋସ୍ୱାମୀ ଏଇ ଚୈତନ୍ୟ ଚେତାମୃତ ବର୍ଣ୍ଣନା କରିଛନ୍ତି। ତେଣୁ ସେଇଥିପାଇଁ ଏଇ ଚୈତନ୍ୟ ଚେତାମୃତ ବର୍ଣ୍ଣନା ସମୟରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ ଯେମିତି କାଳେ କିଛି ଅପରାଧ ହେଇଯିବ, କାଳେ କିଛି ଲୀଳା ଏଥିରେ ଛାଡ଼ିଯିବି ବା କଣ କିଛି ଅସୁବିଧା ହେଇଯିବ, ଅପରାଧ ହେଇଯିବ, ସେଇଥିପାଇଁ ସେ ବାରମ୍ବାର ବାରମ୍ବାର ଭକ୍ତ ମାନଙ୍କର ଇଏ କୃପା ଭିକ୍ଷା କରିଛନ୍ତି। ହଁ, କାହିଁକିନା ଏଇ ଚୈତନ୍ୟ ଚେତାମୃତ ଏତେ ସୁନ୍ଦର, ଏତେ ରସାଳ, ସେଇଥିପାଇଁ ହେଇଛନ୍ତି। ଯେତେବେଳେ ସେ ରଚନା ଆରମ୍ଭ କରିବେ କେହି ତାଙ୍କୁ କହିଦେଇ ନାହାନ୍ତି, ଭାଗବତ ଯେମିତି ଶ୍ରୌତ ପନ୍ଥାରେ ଥିଲା, ଗୀତା ଯେମିତି ଶ୍ରୌତ ପନ୍ଥାରେ ଥିଲା, ଜଣେ ଶୁଣିଥିଲା ତାପରେ ଆଉ ଜଣେ ଶିଷ୍ୟ କହିଲା, ଏମିତି ଗୁରୁ ଶିଷ୍ୟ ପରମ୍ପରାରେ ଭାଗବତ ଆସିଛି। କିନ୍ତୁ ଏ ଚୈତନ୍ୟ ଚେତାମୃତ ସେଇ ପ୍ରକାର ନୁହଁ। ହଁ, ସରାସରି ମହାପ୍ରଭୁ ଯୋଉ ପ୍ରକାର ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସେ ଦେଖୁଛନ୍ତି, କାହିଁକି ମହାପ୍ରଭୁ ଥିବା ସମୟରେ ଏଟା ରଚନା ହେଇନି, ମହାପ୍ରଭୁ ବାରଣ କରିଥିଲେ। କେହି ଯଦି ଚୈତନ୍ୟ ମହାପ୍ରଭୁଙ୍କୁ ଭଗବାନ କହିଦେଇଛନ୍ତି, ମହାପ୍ରଭୁ ସଙ୍ଗେ ସଙ୍ଗେ କାନ ବନ୍ଦ କରିକି କୃଷ୍ଣ 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 କହି ସେ ସ୍ଥାନ ପରିତ୍ୟାଗ କରିଥିଲେ। ହଁ, ତେଣୁ ଇଏ ହେଉଛନ୍ତି ଯେ ଭଗବାନଙ୍କର ଭଗବତା। ଏଇ ଯେ ମହାପ୍ରଭୁ ଯେ ଆସିଛନ୍ତି, ମହାପ୍ରଭୁ ଏଇ ଯେଉଁ ମହା ମାନେ ଭକ୍ତ ରୂପରେ ଆସୁଛନ୍ତି, ଏ ଲୀଳା ବହୁତ ଗୁରୁତ୍ୱପୂର୍ଣ୍ଣ ଲୀଳା କଥା। ହଁ, ସେଥିପାଇଁ କି ଏଇ ଚୈତନ୍ୟ ଚେତାମୃତ ଶ୍ରବଣ ପୂର୍ବରୁ ସମସ୍ତଙ୍କୁ ଅନୁରୋଧ କରୁଛୁ ଯେ ଏଇ ଯେଉଁ ଲୀଳା ସବୁ ହେଇଛନ୍ତି, ଇଏ କେତେବେଳେ ୟା ଭିତରେ ଡାଉଟ୍ କେତେ ରହିବ ନା, କାହିଁକି ନା ଇଏ ବିଶେଷ କରି ଭକ୍ତଙ୍କର ଅନନ୍ୟ ଚରିତ୍ର ବର୍ଣ୍ଣନା। ଏଇ ଯେଉଁ ଆଜି ଆଜି ଆମେ ଆଲୋଚନା କରିବୁ, ବିଶେଷ କରି ଗୋପୀନାଥ ପଟ୍ଟନାୟକ, ଗୋପୀନାଥ ପଟ୍ଟନାୟକ ତ ଇଏ ହେଉଛନ୍ତି ଯେଉଁ ରାୟ ରାମାନନ୍ଦ, ରାୟ ରାମାନନ୍ଦ କଥା ଶୁଣିଥିବେ କି? ରାୟ ରାମାନନ୍ଦଙ୍କର ଇଏ ଜଣେ ଭାଇ, ଅର୍ଥାତ୍ ଭବାନନ୍ଦ ରାୟଙ୍କର ପାଞ୍ଚ ଜଣ ପୁଅ, ଇଏ ୟା ଭିତରୁ ଏ ଗୋପୀନାଥ ପଟ୍ଟନାୟକ ଇଏ ଜଣେ, ଯେ ବାଣୀନାଥ, ବାଣୀନାଥ ବି ଜଣେ, ହଁ, ରାୟ ରାମାନନ୍ଦ ଜଣେ, ଏମିତି ତାଙ୍କର ପାଞ୍ଚ ଭାଇ। ତ ଏ ଗୋପୀନାଥ ଏ ପଟ୍ଟନାୟକ ଇଏ କଣ କରୁଥିଲେ ନା ରାଜ କର୍ମଚାରୀ ଥିଲେ। ସେତେବେଳେ ପ୍ରତାପ ରୁଦ୍ରଦେବ ରାଜୁତି କରୁଥିଲେ, ଯାହା ବି ହଉ ସେ ସମ୍ବନ୍ଧରେ ଆଲୋଚନା କରିବୁ। ସେଠି କହୁଛନ୍ତି କଣ ନା, ଏଇଟା ହଉଛନ୍ତି ନବମ ପରିଚ୍ଛେଦ ଶ୍ରୀ ଚୈତନ୍ୟ ଚରିତାମୃତ ଅନ୍ତଲୀଳା, ଅନ୍ତଲୀଳାର ଇଏ ହେଉଛନ୍ତି କଣ ନବମ ଅଧ୍ୟାୟ, ନବମ ଅଧ୍ୟାୟ ଗୋପୀନାଥ ପଟ୍ଟନାୟକଙ୍କର ଉଦ୍ଧାର। ତ ସମସ୍ତେ ଏଇ ଶ୍ଳୋକଟା ଉଚ୍ଚାରଣ କରନ୍ତୁ। ଅଗଣ୍ୟ ଧନ୍ୟ ଚୈତନ୍ୟ ଗଣାନାମ ପ୍ରେମ ବନ୍ୟା ନିନ୍ନେ ଧନ୍ୟ ଜନ ସ୍ୱାନ୍ତ ମରୁ ସ୍ୱସ୍ୱଦନୁପତାମ ଅଗଣ୍ୟ ଧନ୍ୟ ଚୈତନ୍ୟ ଗଣାନାମ ପ୍ରେମ ବନ୍ୟା ନିନ୍ନେ ଧନ୍ୟ ଜନ ସ୍ୱାନ୍ତ ମରୁ ସ୍ୱସ୍ୱାଦ ଅନୁପତାମ ଅଗଣ୍ୟ ଧନ୍ୟ ଚୈତନ୍ୟ ଗଣାନାମ ପ୍ରେମ ବନ୍ୟା ନିନ୍ନେ ଧନ୍ୟ ଜନ ସ୍ୱାନ୍ତ ମରୁ ସ୍ୱସ୍ୱାଦ ଅନୁପତାମ। ସେଠି ଅନୁବାଦରେ କହିଯାଉଛନ୍ତି ଅଗଣ୍ୟ ଚୈତନ୍ୟ ଭକ୍ତମାନଙ୍କର ପ୍ରେମ ବନ୍ୟା ଦ୍ୱାରା ଅଧନ୍ୟ ଜନଗଣଙ୍କର ଅନ୍ତକରଣରୁ ମରୁଦେଶ ଜଳମୟ ହୋଇଯାଇଥିଲା। ସେଠି ମହାପ୍ରଭୁ ଏଇ ଯେଉଁ ଶ୍ଲୋକ ଇଏ ହେଉଛନ୍ତି ଅଧ୍ୟାୟରେ ସାର କଥା, ଯେତେବେଳେ ଭକ୍ତମାନେ ଏମିତି ଦିଶାହରା ହୋଇଯାଆନ୍ତି କି କର୍ତ୍ତବ୍ୟ ବିମୁଢ଼ ହୋଇଯାଆନ୍ତି, ସେତେବେଳେ ଭଗବାନ ତାଙ୍କର କୃପା ଆଶୀର୍ବାଦ ଦ୍ୱାରା ତାଙ୍କ ଭିତରେ ଯେଉଁ ଉପୁଜିଥିବା ନୈରାଶ୍ୟ ଭାବ ଇଏ ଆଶାର ସଞ୍ଚାର ହେଇଥାନ୍ତି। ଏଠି କହୁଛନ୍ତି କ'ଣ ନା ମରୁଭୂମି ପୂର୍ଣ୍ଣ ଶୁଷ୍କ ଏ ନିରାଶା ଶୁଷ୍କ ମନୋଭାବର ଏଠି କ'ଣ କରୁଛନ୍ତି ନା ବାରିଧି ପୂର୍ଣ୍ଣ ପୂର୍ଣ୍ଣ ମାତ୍ରାରେ ପ୍ରବାହିତ ହେଉଛନ୍ତି। ତେଣୁ ଏଇ ଅନୁବାଦ ବା ଇଏର ଏ ପୟାର ଚନ୍ଦରୀ ଚୈତନ୍ୟ ଚେତାମୃତ ଜୟ ଜୟ ଶ୍ରୀକୃଷ୍ଣ ଚୈତନ୍ୟ ଦୟାମୟ ଜୟ ଜୟ ନିତ୍ୟାନନ୍ଦ କରୁଣ ହୃଦୟ ଜୟ ଦ୍ୱୈତାଚାର୍ଯ୍ୟ ଜୟ ଜୟ ଦୟାମୟ ଜୟ ଗୌର ଭକ୍ତଗଣ ସରୋବର ସମୟ। ଏଇ ମତ ମହାପ୍ରଭୁ ଭକ୍ତଗଣ ସଙ୍ଗେ ନୀଳାଚଳେ ବାସ କରେ କୃଷ୍ଣ ପ୍ରେମ ରଙ୍ଗେ। ତେଜି କୃଷ୍ଣଦାସ କବିରାଜ ଗୋସ୍ୱାମୀ ଏ ସମସ୍ତଙ୍କର ପ୍ରଥମେ ବନ୍ଦନା କରୁଛନ୍ତି, କାହିଁକିନା ଗତଥର କି ତା ଗତର ଆଲୋଚନା କରୁଥିଲୁ ଯେ ବିଶେଷ କରି ଭଗବାନ ଅତ୍ୟନ୍ତ ପ୍ରୀତ ହୁଅନ୍ତି ଯେତେବେଳେ ଜଣେ ତାଙ୍କର ଭକ୍ତର ଭକ୍ତ ହେଇଯାଏ। ତାଙ୍କର ସରାସରି ଭକ୍ତରେ ଭଗବାନ ପ୍ରୀତ ହୁଅନ୍ତି ନା, କେତେବେଳେ ବି ପ୍ରୀତ ହୁଅନ୍ତି ନା, କାହିଁକିନା ଭଗବାନ ନିଜେ କହୁଛନ୍ତି ହଁ ନ ମେ ଭକ୍ତ ଜନା ପାର୍ଥ ନ ମେ ଭକ୍ତ ସତେ ଜନା। ହେ ଅର୍ଜୁନ, ହେ ପାର୍ଥ, ହେ ପୃଥାପୁତ୍ର, ତମେ ସବୁବେଳେ ଜାଣି ରଖ ଯେଉଁମାନେ ମୋର ଉପାସନା କରନ୍ତି ବା ମୋତେ ସରାସରି ଭଜନ କରନ୍ତି ସେମାନେ ମୋର ଅତ୍ୟନ୍ତ ପ୍ରିୟ ନୁହଁ। ମଦଭକ୍ତା ନାଞ୍ଚ ଯେ ଭକ୍ତା ତେମେ ଭକ୍ତ ଉତ୍ତମ ମତା, ଅର୍ଥାତ୍ ମୋର ଭକ୍ତର ଯିଏ ଭକ୍ତ ମୋର ଦାସର ଯିଏ ଦାସ ସିଏ ମୋ ମତରେ ଉତ୍ତମ ମତା, ମୋ ମତରେ ସିଏ ହେଉଛି ସର୍ବୋତ୍ତମ। ତେଣୁ ସେଇଥିପାଇଁକି ଏଠି କୃଷ୍ଣଦାସ କବିରାଜ ସ୍ୱାମୀ ପ୍ରଥମେ ଏ ମହାପ୍ରଭୁଙ୍କର ବନ୍ଦନା କରୁ କରୁ ଏ ଭକ୍ତମାନଙ୍କର ଆଗେ ଜୟଦାନ ଦେଉଛନ୍ତି। କାହିଁକି ନା ଭକ୍ତମାନେ ଯଦି ଖୁସି ହେଇଯିବେ ତାହେଲେ ମହାପ୍ରଭୁ ଅଟୋମେଟିକାଲି ଖୁସି ହେଇଯିବେ। ହଁ, ଯେମିତି ଜାଗତିକ ଦୃଷ୍ଟିରେ ଜଣେ ପିତାମାତାଙ୍କୁ ଯେତେ ବି ଯାହା ଅନ୍ୟାୟ ଗଣ୍ଡଗୋଳ ଥାଉ ନା କାହିଁକି, ତାର ପିଲାକୁ ଯଦି ସିଏ ବେଶୀ ଭଲ ପାଉଥିବ ସେଠି ପିତାମାତାଙ୍କ ଭିତରେ ଏଇ ବୈରୀ ମନୋଭାବ ରହେ ନା, ସ୍ୱାଭାବିକ ଭାବରେ ତାର ବୈରୀ ମନୋଭାବଟା କଟିଯିବ, ତାର ଯେଉଁ ରାଗାନ୍ୱିତ ମନୋଭାବ ଇଏ କଟିଯିବ। କାହିଁକିନା ସିଏ ଆତ୍ମଜ ହେଉଛି ପିଲା, ବାପା ମାଆର ଆତ୍ମଜ ତାର ନିଜର ଶରୀରରୁ ଯାତ ନା, ତେଣୁ ସେଇଥିପାଇଁ କି ଇଏ ତାଙ୍କ ଭିତରେ ଯେଉଁ ସ୍ନେହ ବା ସୌହାର୍ଦ୍ଦପୂର୍ଣ୍ଣ ମନୋଭାବ ଦେଖିଲେ ତାର ମାନସିକତା ସମ୍ପୂର୍ଣ୍ଣ ପରିବର୍ତ୍ତନ ହୁଏ। ତଦ୍ରୁପ ଯେ ଭଗବାନ ହେଉଛନ୍ତି କ'ଣ ନା ଭକ୍ତଙ୍କର ପ୍ରାଣନାଥ, ଭକ୍ତଙ୍କର ଅତ୍ୟନ୍ତ ପ୍ରିୟ। ସେଇଥିପାଇଁ କି କୃଷ୍ଣଦାସ କବିରାଜ ଗୋସ୍ୱାମୀ ସବୁ ଭକ୍ତମାନଙ୍କର ଜୟଦାନ ଦେଉଛନ୍ତି, ଜୟ ଜୟ ନିତ୍ୟାନନ୍ଦ କରୁଣ ଦୟାମୟ, ଜୟ ଅଦ୍ୱୈତ ଆଚାର୍ଯ୍ୟ ଜୟ ଦୟାମୟ, ସବୁବେଳେ ଦୟାମୟ ଦୟାମୟ କୃପାମୟ। ଅର୍ଥାତ୍ ଚୈତନ୍ୟ ଚୈତାମୃତ ଗ୍ରନ୍ଥ ପ୍ରଥମରୁ ଏ ପଢ଼ିବାର ଯୋଗ୍ୟତା ସେତେବେଳେ ହବ ନା ଜଣେ କେତେବେଳେ ବି ଏଇ ଯେ ନିଜ ବଳ ଚେଷ୍ଟା ୟା ପ୍ରତି ଭରସା ନଥିବ। ହଁ, ଭକ୍ତିମୟ ଠାକୁର କହୁଛନ୍ତି ନା ନିଜ ବଳ ଚେଷ୍ଟା ପ୍ରତି ଭରସା ଛାଡ଼ିଯା ତୋମାରେ ଚରଣ ଅଛି ନିର୍ଭର କରିଆ ନିବେଦନ କରି ପ୍ରଭୁ ତୋମାର ଚରଣ। ତେଜି ନିଜ ବଳ ଚେଷ୍ଟା ୟା ପ୍ରତି ଭରସା ଥିବା ଜୀବ ବା ୟା ପ୍ରତି ଆସ୍ଥା ଜନ୍ମେଇଥିବା ଜୀବ ଭକ୍ତ କେତେବେଳେ ବି ଭଗବାନଙ୍କର ଶରଣାପନ୍ନ ହବ ନା, କେତେବେଳେ ଭଗବାନଙ୍କର ଶରଣାପନ୍ନ ହବ ନା, କାରଣ ନିଜର ଯେତେ ପର୍ଯ୍ୟନ୍ତ ବଳ ବିକ୍ରମତା ଥିବ ସେତେବେଳେ ସେ କାହାରିକୁ ଖାତିର କରିବ ନା। ଚାଣକ୍ୟ ପଣ୍ଡିତ କହୁଛନ୍ତି ନା ଯୌବନମ ଧନ ସମ୍ପତ୍ତି ପ୍ରଭୁତ୍ତମ ବିବେକିତା ଏକମ ଏକମ ବି ଅନର୍ଥାୟ ପିମୁ ଯାତ୍ରା ଚତୁଷ୍ଟୟ। ଏଇ ଯେ ଛଅଟା ଜିନିଷ ଯୌବନ ধন সম্পত্তি প্রভুতম চারটা জিনিস অবিবেকিতা এই একম একমতি অনর্থায় যৌবন সময়টা অত্যন্ত অনর্থ কারণ সেতবে কাহার সে কেয়ার করবে না কেতবে আন থাকা লোক অবিবেক বিবেক শূন্য লোক এ তদ্রুপ কারণ সেইখানে কেন কন না এই যে নিজের বড় চেষ্টা প্রতি ইয়ে ভরসা যে পর্যন্ত রয়েছে জীবর সেত পর্যন্ত সে ভগবত ভজন করিপার না হ্যাঁ সেইপাই কি আমার গোটে ওড়িয়া ভজন মু জানি কি লিখিছেন ভোজনটা ভাল লাগে যে নিঃস্ব কর্মতে বিশ্ববিহারী হ্যাঁ অর্থাৎ যেতে পর্যন্ত স্বর যদি কিছু অছি মর বলে কিছু অছি সে পর্যন্ত ভগবান মর হবে না কেন মোর জন ভালো পাওয়া লোক অছি না মোর জন দেখা লোক অছি আর ভগবান কেন দেখতে যাবে সেই পাণ্ডব মানুষ যেতবে এই বড় বীর্য কথা বর্ণনা করছেন সেতবে তুলসীদাস রামায়ণ গোটে কথা মানে তুলসীদাস তাঁকর গোটে দোহা রচনা করছেন সেটি যে কুচি যে দেখ এ সংসারে সমস্তে আমি এই বড় বীর্য যাহা প্রতি কৌছু কিন্তু এ সুখ কেতবে কাহার জোর জবরদস্ত বা চেষ্টা দ্বারা সুখ আসব না তাহলে সমস্ত আমি বিদ্যা বিদ্যা যদি আমি ছোট ছোট পিলা মানুষ শিক্ষা দেছু তো যদি ভাল চাকরি বাকরি করে তোর আর দুঃখ জীবন রহব না এই নানা কথা আমি প্রবচন দিয়ে দেছু না ঘরে ঘরে জোরসোর সেই মানুষ পাই আমি চিন্তা করি নিজের ভজন সাধন সব নষ্ট করছু কিন্তু সেটি সে খুব সুন্দর দোহার দেখুছেন যে পাণ্ডব মানুষের কন নথিলা তাঁকর বড়রে কম থিলা না সেমানে বংশর মর্যাদারে কম থিলে না সেমানে গুণরে গুণী কম গুণীবান নথিলে তারপরে বি তাঁকু কন আসছি না দুঃখ ই জোর জোরিত করে রখুছি তেণু সেইপা কি ই কেতবে বি দুঃখর নিরাময় যেন যেতলে ভক্তি জীবন যাপন নকলে এই দুঃখর নিরাময় হব না দুঃখ পূর্ণতায় তা পাখে যাব না তেমনি কহার তাৎপর্য কন লা না এই যে নিজের বড় চেষ্টা দ্বারা এই রচনা লেখিবা বা ভগবান কু জানিবা বা শাস্ত্র বিচার করিবা অনেক সময় আমি মনন করি শাস্ত্র বিচার করলু হ্যাঁ এইটা শাস্ত্র এইটা কু এইটা হয়েছিল এমিতি কথা নু শাস্ত্রের যে প্রকার তাৎপর্য যে প্রকার উল্লেখ করা যাব প্রামাণিক গুরু আচার্য মানে যে প্রকার কেবে সেইটা কেবল মাত্র অন্ধ ভাবে গ্রহণ করবা দরকার আছে কেন আছেন বহু পরীক্ষিত এই জিনিস সাধারণ কথা নু যা যো তেণু এই ভক্তি জীবনের বিশেষ করে সবুবে আশীর্বাদ প্রাপ্ত হ্যাঁ কৃপা প্রাপ্ত কৃপা কৃপা প্রাপ্তি ইয়ে হি প্রয়োজনীয়তা রয়েছে কেন সাধন সিদ্ধ এই যে বা স্বয়ং সিদ্ধ ই কেতবে বি ভজন হব না ভক্ত মানুষ যদি কৃপা যদি লাভ করে থাকে অতি শীঘ্র আমি ভক্তি জীবন উন্নতি করে যা তেমন সেইপা কি এটি কৃষ্ণদাস প্রকাশ গোস্বামী এই প্রকাশ বর্ণনা করছেন ভক্ত মানুষ জৈধন দেখছেন তো তাপরে এটি বর্ণনা করছেন অন্তরে বাইরে কৃষ্ণ বিরহত রঙ্গ নানা ভাবে ব্যাকুল প্রভুর মন আর অঙ্গ দিনে নিত্য কীর্তন কীর্তন জগন্নাথ দর্শন রাত্রে রায় স্বরূপ সনে রসবাস্বাদ ত্রিজগতের লোক আসি করেন দর্শন যেই দেখে সেই পায় কৃষ্ণ প্রেম ধন তো এই মহাপ্রভুঙ্কর এ দিন রাতি বা কিমিতি কটুছি এ সম্বন্ধে বর্ণনা করছন্তি কারণ মহাপ্রভু সবুতর কই উঠছু যে বিশেষ করে উৎকল রাশির প্রতি মহাপ্রভুঙ্কর অবদান সবুঠু বেশি রয়েছে স্বয়ং ভগবান আম প্রতি কেতে কৃপাময় কেতে করুণাময় হয়ে আসছন্তি সেটি কিন্তু কেন দিনরে নৃত্য কীর্তন এবং জগন্নাথ দর্শন এ মহাপ্রভুঙ্কর সময় কটুলা দিনরে নৃত্য কীর্তন করি ভক্ত মান সহ ଏବଂ ଜଗନ୍ନାଥ ଦର୍ଶନ କରିବେ, ଏବଂ ରାତ୍ରିରେ ରାୟ ଏବଂ ସ୍ୱରୂପ ସନେ ରାମାନନ୍ଦ ରାୟ, ରାମାନନ୍ଦ ରାୟ ଏବଂ ସ୍ୱରୂପ ଦାମୋଦର ଏ ମହାପ୍ରଭୁଙ୍କର ଅତ୍ୟନ୍ତ ପ୍ରିୟ ଦୁଇଜଣ। ତ ଏମାନଙ୍କ ସାଥିରେ ଏ ରାତ୍ରିରେ ଏଇ ଯେଉଁ ରସ ଆସ୍ୱାଦନ, ଲୀଳା ରସ ଆସ୍ୱାଦନ ଗମ୍ଭୀରାରେ ଗମ୍ଭୀରାରେ ଏଇ ଲୀଳା ରସ ଆସ୍ୱାଦନ ହେଇଛନ୍ତି। ଗମ୍ଭୀରାରେ କୋଉ ବିଗ୍ରହ ଅଛନ୍ତି? ହଁ, ରାଧାନାଥ। ଠିକ ଅଛି, ଏ ରାଧାନାଥ ବିଗ୍ରହ କୋଉଠୁ ଆସିଛନ୍ତି? କାଞ୍ଚି, କାଞ୍ଚି ବିଜୟ କଲା ପରେ। ଠିକ ଅଛି, ସେଥିରେ କାଞ୍ଚି ବିଜୟ କଲେ ପୁରୁଷୋତ୍ତମ ଦେବ ସେତେବେଳେ କଣ କଲେ ନା, ତାଙ୍କର ସବୁକିଛି ନେଇ ପଳେଇ ଆସିଛନ୍ତି ନା, ଯେତେବେଳେ ତାଙ୍କୁ ଭର୍ସନା କରିଛନ୍ତି ନା, ଆଉ ଗୋଟେ ଝାଡ଼ୁଦାରକୁ ମୁଁ ଝିଅ ଦେବି ଦେଖ। ଏଇ ପ୍ରକାର ଆମ ଷ୍ଟୋରି ସବୁ ଇଂରାଜୀରେ ପଡ଼ୁଥିଲା। ତ ସେଇ ପ୍ରକାରେ ଏ ଝାଡ଼ୁଦାରକୁ ଦେବି ଏଇ ପ୍ରକାର ଯେତେବେଳେ କହୁଛନ୍ତି, ସେତେବେଳେ ପ୍ରତାପ ରୁଦ୍ର ପୁରୁଷୋତ୍ତମ ଦେବ ସିଏ କଣ କରୁଛନ୍ତି ନା, ଖୁବ ଏକବାର ରାଗି ଯାଇଛନ୍ତି, ନିଜ ପାଇଁକି ନୁହଁ, ଯେ ମୁଁ ଝାଡ଼ୁଦାର କାମ କରୁଛି ମୋ ପାଇଁକି ନୁହଁ। ଆରେ ଶେଷରେ ଜଗନ୍ନାଥଙ୍କର ରଥର, ଜଗନ୍ନାଥଙ୍କର ରଥର କଣ ନା ଝାଡ଼ୁଦାର ଇଏ ରଜା, ମାନେ ଜଗନ୍ନାଥଙ୍କର ବି ନିନ୍ଦା କରିବା ଆରମ୍ଭ କରିଛି, ତତେ ବି କ୍ଷମାର ଯୋଗ୍ୟ ନୁହଁ, ଚାଲିଲେ ଏକବାର ଯୁଦ୍ଧ ନେଇ କାଞ୍ଚି ବିଜୟ ହେବ। କିନ୍ତୁ କଣ ହେଇଛି, ପ୍ରଥମଥର ଯେତେବେଳେ ଯାଇଛନ୍ତି ସିଏ ଆଉ ଜଗନ୍ନାଥଙ୍କୁ ପ୍ରଣାମ କରି ଯାଇନାହାନ୍ତି, ଏକବାର ରାଗରେ ପୁରା ତମତମ ଭୁଲି ଯାଇଛନ୍ତି ଯେ ମୁଁ ଜଗନ୍ନାଥଙ୍କୁ ପ୍ରଣାମ କରିଦେବି, ବାସ ଯୁଦ୍ଧ କଲେ ଯୁଦ୍ଧରେ ହାରିକି ପଳେଇଛି। କାହିଁକି ତାଙ୍କର ଯୁଦ୍ଧରେ ଜଗନ୍ନାଥଙ୍କୁ ଯେ ଜଣେଇ ନାହାନ୍ତି, କୃପା ନେଇ ନାହାନ୍ତି ନା, ଆଶୀର୍ବାଦ ନେଇ ନାହାନ୍ତି, ଆଉ ଜଗନ୍ନାଥ ଭକ୍ତ ବତ୍ସଲ ଭକ୍ତର ସେ ଜାଣିଛନ୍ତି ଇଏ ସାଧାରଣ ରାଜା ନୁହଁ, କିନ୍ତୁ ତାର ଟିକେ ଭୁଲ କାହିଁ ରହିବ, ତାକୁ ସମ୍ପୂର୍ଣ୍ଣ ରୂପେ ଶିକ୍ଷା ଦେବା ଦରକାର ଅଛି। ସେଇଥିପାଇଁ ଜଗନ୍ନାଥ କଣ କରନା, ବାସ ପରାସ୍ତ। ତାପରେ ଆସିକି ମନେ ପଡ଼ିଗଲା ମୁଁ କାହିଁକି ବି ଫଳେଇଲି, ଚିନ୍ତା କଲେ ଚିନ୍ତା କଲେ ମୋର କୋଉଠି ତ୍ରୁଟି ରହିଛି, ନାଇଁ ଜଗନ୍ନାଥ ମନ୍ଦିର ଯାଇ ପ୍ରଣାମ କରିନି। ତାପରେ ଯାଇକି ଆକୃତି ଆକୃତି ମିନାତି ଏଇ ଏକବାର ଯାଇ ଅଧିକା କଲେ, ତାପରେ ଯୁଦ୍ଧକୁ ତା ପର ଦିନ ବାହାରି ଦେବି। ହଁ, ପ୍ରଣାମ କରି ବାହାରିବା ଆଗରୁ ଜଗନ୍ନାଥ ବଳଦେବ ଚାଲିଗଲେନି, ମାନିକ ପାଟଣ ଦେଇ ନା, ଓଡ଼ିଶା ଲୋକ ଆମେ ସବୁ କିଛି ଜାଣିଛୁ, ବର୍ଣ୍ଣନା କରିବା ଦରକାର ନାହିଁ। ହଁ, ତ ତାପରେ ଯେତେବେଳେ ବିଜୟ କଲେ ସେତେବେଳେ କଣ ହେଇଛନ୍ତି ନା, କାଞ୍ଚି ଗଣେଶ ଏଇ କାଞ୍ଚିଙ୍କର ତାଙ୍କର ରାଧାନାଥ ବିଗ୍ରହ ତାଙ୍କର ମୁଖ୍ୟ ବିଗ୍ରହ ତାଙ୍କୁ ନେଇ ପଳେଇ ଆସିଲେ, ତାପରେ ସାକ୍ଷୀ ଗୋପାଳ ଯେ ରଖିଥିଲେ ସେଠୁ ନେଇ ପଳେଇ ଆସନ୍ତି, ସବୁ ତାଙ୍କର ମାନେ ମେନ୍ ଐଶ୍ୱର୍ଯ୍ୟ ଜିନିଷ ସବୁ ନେଇ ପଳେଇ ଆସୁଛନ୍ତି। ଝିଅ ତ ସଙ୍ଗେ ସଙ୍ଗେ ବିବାହ କଲେ ନା, କିନ୍ତୁ ବିଗ୍ରହ ସବୁ ଆଣି ସ୍ଥାପନା କରିଦେଲେ, ପଦ୍ମାବତୀକି ବିବାହ ଗୋଟେ ବର୍ଷ ପରେ ହେଇଛି। କିନ୍ତୁ ଇଏ ରଥଯାତ୍ରା ସମୟରେ ମନ୍ତ୍ରୀ ଦେଖି ଯାଇଛନ୍ତି, ଯେତେବେଳେ ପ୍ରସ୍ତାବ ଗଲା ନା ଯେ ପୁରୁଷୋତ୍ତମ ଦେବ ସହିତ, ହଁ ପୁରୁଷୋତ୍ତମ ଦେବ ପୁରୁଷୋତ୍ତମ ସହିତ ତାଙ୍କର ବିବାହ ହବ, ପ୍ରଥମେ ପ୍ରସ୍ତାବ ଆସିଲା, ପ୍ରସ୍ତାବ ଆସିଲା ପରେ ମନ୍ତ୍ରୀ ଗଲେ କହିଲେ ମୁଁ ତାହେଲେ ଦେଖି ଆସେ, କମ ସେ କମ ଝିଅ ଦେବୁ ଘର ଦ୍ୱାରକୁ ଭଲ ମନ୍ଦିର ଦେଖି ଆସି। ଇଏ ମନ୍ତ୍ରୀ ଆସିଲା ବେଳକୁ ଜଗନ୍ନାଥଙ୍କ ରଥଯାତ୍ରା, ସେଇ ସମୟରେ ଝାଡୁ ଦେବା ଆରମ୍ଭ କରିଛନ୍ତି। ଆରେ ଝାଡୁଦାରକୁ ଝିଅ ଦେବି ନା କଣ, ରଜା ଝିଅ ସେ ହେଇପାରିବ, ତେଣୁ ଇଏ ଜୟ କଲା ପରେ ସେ ଝିଅ ନେଇ ଆସୁଛନ୍ତି, ଇଏ ବିବାହ ହେଇପାରିବନି। ଯା ଯାକ କୋଉ ଝାଡୁଦାର ମେତରେ ମେତରେ ଦେଖି ଗୋଟେ ଝିଅ ବାହାଘର ଦେଇଦିଏ, କିନ୍ତୁ ସିଏ ତ ମନ୍ତ୍ରୀ ତ ବହୁତ ଚଲା, ପୁଣି ଗତ ବର୍ଷ ପୁଣି ରଥଯାତ୍ରା ବେଳକୁ ପୁଣି ବିବାହ ଦେଲେ। କିନ୍ତୁ ତା ପୂର୍ବରୁ ଏଇ ରାଧାନାଥ ବିଗ୍ରହକୁ ନେଇ ଆସି କୋଉଠି ରଖିଥିଲେ, ଜଗନ୍ନାଥ ମନ୍ଦିର ଜଗନ୍ନାଥଙ୍କ ସାଥି ସାଥି ରଖିଥିଲେ। ଠିକ ଅଛି, ଏକ ସାଥିରେ ଜଗନ୍ନାଥ ଅଲ୍ଟ ଭିତରେ ରଖିଥିଲେ, କିନ୍ତୁ ଜଗନ୍ନାଥ କମ୍ପ୍ଲେନ୍ କଣ ହେଇଛି ନା, ଏ ସବୁ ଖାଇଯାଉଛି। ହଁ, ଯେତେବେଳେ ଭୋଗ ଲାଗୁଛି ଗୋଟେ ଶୂନ ଥାଲେ ଗୋଟେ ଲାଗେ ଭୋଗ, ସେ ତ ଭାଗ ଭାଗ ହିଁ ଲାଗେ ନା, ତେଣୁ ଇଏ ଲାଗିଲା ଫଳରେ ଇଏ ରାଧାନାଥ ବିଗ୍ରହ କଣ କରନ୍ତି ନା, ସବୁ ଭଲ ଭଲ ଖାଇଦେବେ। ତ ଜଗନ୍ନାଥ ସ୍ୱପ୍ନରେ କହୁଛନ୍ତି କଣ, ଆରେ ୟାକୁ ନେଇ ଜାଗ ହଟା, ସେ କଣ କରିବେ କଣ କରିବେ ସେଠୁ ନେଇକି। ସେତେବେଳେ ଏଇ ଗୌର ଗମ୍ଭୀରା ଗମ୍ଭୀରାରେ ରଖିଛନ୍ତି, ସେ ଗମ୍ଭୀରାରେ ଏବେ ସୁଦ୍ଧା ବି ସେ ବିଗ୍ରହ ଅଛନ୍ତି। ହଁ, ଯୋଉଠିକି ମହାପ୍ରଭୁ ସେ ଗମ୍ଭୀରାରେ ତାଙ୍କର ସବୁ ଲୀଳା, ରାୟ ରାମାନନ୍ଦ ଏବଂ ସ୍ୱରୂପ ଦାମୋଦରଙ୍କ ସହିତ ଯାହା କିଛି ଲୀଳା ସବୁ ସେ ଗୌର ଗମ୍ଭୀରାରେ ଥିଲା। ଗମ୍ଭୀରା ସେଥିପାଇଁ କୁହନ୍ତି ନା, ଅର୍ଥାତ୍ ସବୁ ଗମ୍ଭୀର ଲୀଳା, ଏ ସାଧାରଣ ମାନବୀ ଲୀଳା ନୁହଁ, ଅତ୍ୟନ୍ତ ଗୋପନୀୟ, ଅତ୍ୟନ୍ତ ମାଧୁର୍ଯ୍ୟପୂର୍ଣ୍ଣ ଏବଂ ଅତ୍ୟନ୍ତ ମାନେ ପ୍ରେମସ୍ପଦ ସବୁ ଲୀଳା ସେ ଗମ୍ଭୀରାରେ ମହାପ୍ରଭୁ କରିଛନ୍ତି। ତେଣୁ ଏଠି ସେ କହୁଛନ୍ତି କଣ ନା ରାତ୍ରିରେ ସେ ଗମ୍ଭୀରାରେ ଏମାନଙ୍କ ସହିତ ହଉଛି ରସ ଆସ୍ୱାଦନ ନା ଆମର ରସ ତତ୍ତ୍ୱ ବା ଏଇ ଯେଉଁ ଗୋପୀମାନଙ୍କ ସହିତ ତାଙ୍କର ଯେଉଁ ଭଲ ପାଇବା ଭଗବାନଙ୍କର ଯେଉଁ ସମ୍ପର୍କ କାରଣ ସମସ୍ତଙ୍କ ସମ୍ମୁଖରେ ସବୁ ଜିନିଷ ବର୍ଣ୍ଣନା ଯୋଗ୍ୟ ନୁହଁ କାହିଁକିନା ଶ୍ରୁତି ଶୁଣିବା ଲୋକ ଠିକ ଉପଯୁକ୍ତ ଶ୍ରେଣୀର ହୋଇଥିବା ଦରକାର ଅଛି ନହେଲେ ସେଟାକୁ କେବଳ ହାସ୍ୟାସ୍ପଦ ହେଇଯିବ ଅପରାଧ ହେଇଯାଏ ଯାହା ବି ତ ବହୁତ ବଡ଼ ଚୈତନ୍ୟ ଅଛନ୍ତି ଖାଲି ଏଇଟା କଥାଟା ଖାଲି କଥାର ବର୍ଣ୍ଣନା କରିଦେଉଛି ଠିକ ଅଛି ତ ଏଇ ଗୋପୀନାଥ ଆଚାର୍ଯ୍ୟ ଇଏ ଥିଲେ ପ୍ରତାପ ରୁଦ୍ରଦେବଙ୍କର ଅର୍ଥମନ୍ତ୍ରୀ କେସିୟର ଠିକ ଅଛି ସିଏ କଣ କରୁଥିଲେ ନା ଟ୍ୟାକ୍ସ ଆଦାୟ କରୁଥିଲେ ବିଭିନ୍ନ ଜାଗାରେ ସବୁ ଟ୍ୟାକ୍ସ ଆଦାୟ କରୁଥିଲେ ତ ସେତେବେଳେ ଦେଖନ୍ତୁ ଏଇ ଓଡ଼ିଶା ରଜା ଏଇ ଯେଉଁ ବୈଷ୍ଣବ ସମ୍ପ୍ରଦାୟ ଆଜି ନୂଆ ନୁହଁ ଓଡ଼ିଶାରେ ଯେଉଁ ଚୈତନ୍ୟ ମହାପ୍ରଭୁ ଆସିବା ପରଠୁ ଚୈତନ୍ୟ ମହାପ୍ରଭୁଙ୍କ ସମୟରେ କିଏ ଉଠାଇଲେ ଚୈତନ୍ୟ ମହାପ୍ରଭୁଙ୍କ ସମୟରେ କିଏ ରଜା ଥିଲେ ପ୍ରତାପ ରୁଦ୍ରଦେବ ତ ଏଇ ପ୍ରତାପ କହିଛି ଜାଣିନି ପ୍ରତାପ ତ ପ୍ରତାପ ରୁଦ୍ରଦେବ ତାପରେ ପୁଣି ଆସିଲେ କିଏ ପୁରୁଷୋତ୍ତମ ଦେବ ତାପରେ ମୁକୁନ୍ଦ ଦେବ ଏ ମୁକୁନ୍ଦ ଦେବଙ୍କ ସହିତ ଆମର ଯେଉଁ ଗଙ୍ଗା ମାତା ଗୋସ୍ୱାମୀ ମୁକୁନ୍ଦ ଦେବ ତାଙ୍କଠୁ ଦୀକ୍ଷା ନେଇଛନ୍ତି ଗଙ୍ଗା ମାତା ଗୋସ୍ୱାମୀଙ୍କ ଅର୍ଥାତ୍ ସବୁ ଏଇ ରଜା ସମ୍ପ୍ରଦାୟ ଯେତେ ସବୁ ରଜା ଆସିଛନ୍ତି ଏ ସମସ୍ତେ ବୈଷ୍ଣବ ରଜା ମୋର କହିବା ତାତ୍ପର୍ଯ୍ୟ ସେଇଟା ଆମେ ଚିନ୍ତା କରୁଛୁ କଣ ଯେ ଆଜି ଆମେ ଅନେକ କଣ ଇଏ ବୈଷ୍ଣବ ଧର୍ମ ଇଏ ଗୋଟେ ନୂଆ କଣ ଆସୁଛନ୍ତି ବା ଏଇ ପ୍ରକାର ଚିନ୍ତା କରୁଥାଉ କିନ୍ତୁ ଏଇଟା ଆମର ନୂଆ ନୁହଁ ଏଟା ଆମ ସଂସ୍କୃତିରେ ଅଛି ମହାପ୍ରଭୁଙ୍କ ସମୟରେ ପ୍ରଚଳିତ ହେଇଛି ତା ପୂର୍ବରୁ ବି ଥିଲା କାରଣ ଜଗନ୍ନାଥ ଦେବ ହେଉଛନ୍ତି ସ୍ୱୟଂ ଭଗବାନ କୃଷ୍ଣ ଇଏ କୃଷ୍ଣ କୋଉ ରୂପରେ କୃଷ୍ଣଙ୍କର ପୂର୍ବ ରୂପ କଣ ଥିଲେ ଏଇ ଯେ ଜଗନ୍ନାଥଙ୍କର ନୀଳମାଧବ ନା ତେଣୁ ନୀଳମାଧବ ଏ ରୂପରେ ଯେଉଁ ଆସିଛନ୍ତି ଅତଏବ ଏଇ ବୈଷ୍ଣବ ମାନେ ଆମ ପ୍ରଥମରୁ ହିଁ ମାନେ ଜିନ୍ ବୈଷ୍ଣବ ଯେଟା କୁହନ୍ତି ଆମ ରକ୍ତ ଜୀବାଣୁ ସବୁ କିଛି ଇଏ ଆମର ଏଇ ବୈଷ୍ଣବ ରଜା ସମ୍ପ୍ରଦାୟରେ ଆସୁଛନ୍ତି ତେଣୁ ଏଇ ପ୍ରକାରେ ଏ ଗୋପୀନାଥ ପଟ୍ଟନାୟକ ଇଏ ଥିଲେ ପ୍ରତାପ ରୁଦ୍ରଙ୍କର ଅର୍ଥମନ୍ତ୍ରୀ କିନ୍ତୁ ଦିନେ ଏ ପ୍ରତାପ ରୁଦ୍ରଦେବ ଦେଖୁଛନ୍ତି କଣ ନା ଏଇ ଗୋପୀନାଥ ପଟ୍ଟନାୟକ ଯେ ତାଙ୍କର ଏ କେସ୍ ଡିପାର୍ଟମେଣ୍ଟରେ 2,00,000 କୋଟି ଆଉଛି ଏପଟ ସେପଟ ହେଇଯାଇଛି ପକେଟରେ ପଡ଼ିଯାଇଛି ଯେମିତି ଏପଟ ସେପଟ ହେଇଛି ତାପରେ ଇଏ କଣ କରୁଛନ୍ତି ନା ସେଇଟା ସମ୍ମୁଖରେ ବିଚାର କରୁଛନ୍ତି ଆରେ ଏ 2,00,000 ଟଙ୍କା ଏପଟ ସେପଟ ହେଲା କଣ କଥା କଣ ତମେ ହିସାବ ଦିଅ ଇଏ ଆଉ ହିସାବରେ କୋଉଠି ପାଇନାହାନ୍ତି ସେତେବେଳେ କଣ ହେଲା ନା ତମକୁ ଏଇଟା ପଇଡ଼ କରିବା ପାଇଁ ପଡିବ ତମକୁ ଏଇଟା ଦବା ପାଇଁ ପଡିବ ଇଏ କଣ କଲେ ଆଚ୍ଛା ଠିକ ଅଛି କିଛି ଅସୁବିଧା ନାହିଁ ମୋର 12 ଘୋଡ଼ା ମୋ ପାଖରେ ଅଛି ତେଣୁ ସେ 12 ଘୋଡ଼ା ତାର ଗୋଟେ ରେଟ୍ ଗୋଟେ ଫିକ୍ସ କରିଦିଅନ୍ତୁ ବାକି ଆଉ ଯେତିକି ପଇସା ହବ ମୋ ଦରମାରୁ ହଉ ବା ଯେମିତି ହଉ ମୁଁ ସୋଧ କରିଦେବି ଏଇ ପ୍ରକାର ବର୍ଣ୍ଣନା କରିଛନ୍ତି ତେଣୁ ରାଜା ଯେତେବେଳେ ଏଇ ପ୍ରକାର ବର୍ଣ୍ଣନା କରି ରାଜାଙ୍କ ପାଖରେ ଯେତେବେଳେ ଏଇ ପ୍ରକାର ସେ ମାନି ଯାଇଛନ୍ତି ସେତେବେଳେ ରଜା ପଠାଉଛନ୍ତି କଣ ପ୍ରତାପ ରୁଦ୍ରଦେବ ପଠାଉଛନ୍ତି କାହାକୁ ନା ତାଙ୍କର ପୁଅକୁ ତାଙ୍କର ପୁଅ ନାମ ଏଠି ଦେଇଛନ୍ତି ପୁରୁଷୋତ୍ତମ ଯା ଜିନ୍ ନା କଣ ଯାହା ବିଭିନ୍ନ ତାଙ୍କର ବଡ଼ ପୁଅକୁ ତାଙ୍କ ବଡ଼ ପୁଅକୁ ପଠାଉଛନ୍ତି ଯେ ଯା ଏ ବଡ଼ ପୁଅ ଏବଂ ସୈନ୍ୟ ସାମର୍ଥ୍ୟ ମନ୍ତ୍ରୀ ଯାଇକି ଘୋଡ଼ା ରେଟ୍ କରି ଆସିବେ ଯେ ସେ ଯେତିକି ପଇସା ଦବା କଥା ଇଏ ଘୋଡ଼ା କଣ ସେତିକି ପଇସା ହବ କି ନାହିଁ ତେଣୁ ଏମାନେ ଯାଇକି ଇଏ ଯେତେବେଳେ ଦେଖୁଛନ୍ତି ତାଙ୍କର ପୁଅ କିନ୍ତୁ ଟିକେ ଅଲଗା ପ୍ରକାର ବିଚାର କରିଦେଇଛନ୍ତି ତାଙ୍କୁ ରୋଗେଇ ଦେବା ପାଇଁକି ଯୋଉଟା 100,000 ଜିନିଷ ତେଣୁ ଗୋଟେ ଘୋଡ଼ା 100,000 ହବ ତା କହିଛନ୍ତି କଣ ନାଇଁ 10,000 ଟଙ୍କା ଏଇ ପ୍ରକାର ହିସାବ କରିଦେଇଛନ୍ତି ଯୋଉଟାକି ଗୋପୀନାଥ ପଟ୍ଟନାୟକ ଏକବାର ରାଗିକି ଖୁବ୍ କ୍ଷୁବ୍ଧ ହେଇଛନ୍ତି ଏବଂ ଇଏ ପୁଅ କଣ କରିଛି ନା ଯେ କହିବାରେ କଣ କହୁଛନ୍ତି ନାଇଁ ଘୋଡ଼ା କେତେ ହେବ ଏମିତି 10,000 ଟଙ୍କା ହବ ଏମିତି ଟିକେ ମୁହଁ ମୋଡ଼ି ମୋଡ଼ି କଥାବାର୍ତ୍ତା କହିଛନ୍ତି ଠିକ ଅଛି ଏଇ ଯେମିତି ମୁହଁ ମୋଡ଼ି ମୋଡ଼ି କଥାବାର୍ତ୍ତା କହିଛନ୍ତି ସେ ଗୋପୀନାଥ ଆଚାର୍ଯ୍ୟ ସିଏ ସହ୍ୟ କରିପାରୁନାହାନ୍ତି ସେ କହୁଛନ୍ତି ଦେଖ ମୋର ଘୋଡା କିନ୍ତୁ ସାଧାରଣ ଘୋଡା ନୁହଁ, ନା କଣ ଘୋଡା କି ତମର ଘୋଡା, ନା ମୋ ଘୋଡା ଇଏ ଏତେ ସୁନ୍ଦର ସେ କେତେବେଳେ ବି ମୁହଁ ମୁଡିକି ଇଏ କଥା କୁହେ ନା, ମୁହଁ ମୁଡି କେତେବେଳେ ଦେଖେ ନା, ଅର୍ଥାତ ତାଙ୍କୁ ସରାସରି ଗାଳିବା ଯେ ତମେ ଯେ ମୁହଁ ମୁଡୁଛ ତମ ଘୋଡା ତ ବି ହେଇନି, ଏଇ କଥା ନ କହିଛି ଯେ ମୋ ଘୋଡା କେତେବେଳେ ମୁହଁ ମୁଡିକି ଇଏ ଦେଖେ ନା କଥା କୁହେ ନା, ଏମିତି କଥା ସତ କଥା କହିଦେଇଛନ୍ତି ରାଗିକି, ଯେମିତି କଥା କହିଛନ୍ତି ଆଉ ଇଏ ରଜାକୁ ଇଏ ପାଖରେ ଛାଡ଼ିବ ଲୋକ, ଯାଇକି ରଜା ପାଖରେ କହିଲେ କଣ ଇଏ ଗୋପୀନାଥ ଗୋପୀନାଥ ପଟ୍ଟନାୟକ ସିଏ କହିଲା ପଇସା ବି ଦବନି ଆଉ ଘୋଡା ବି ଦବନି କିଛି ଦବନି, ଉଲ୍ଟା ପାଲଟା କଥା କହିଦେଲେ ରଜାଙ୍କୁ। ତ ରଜା କହିଲେ ତାହେଲେ କଣ କରାଯିବ, ସବୁ ବିଚାର କଣ କୁହ, ନା ବିଚାର ହଉଛି ୟାକୁ କଣ କରିବା ପାଇଁ ପଡିବ, ନା ୟାକୁ ଯଦି ଶୁଣିଲେ ଯଦି ବସେଇ ଦବୁ ତାହେଲେ ସେ କମ ସେ କମ ମାନିଯିବ, ଯେମିତି ସେ ସୁଜ କରିବେ ଯାହାକୁ ନେଇଯିବେ ବିଚାର କରିବେ, ଇଏ ଗୋଟେ ଜଷ୍ଟ ଆକ୍ସନ, କିନ୍ତୁ ଇଏ ପ୍ରତାପ ଜାଣନ୍ତି ୟାକୁ ଯଦି ଶୁଣି କଥା ଶୁଣି ବସେଇ ଦିଆ କଥା କହିଥିଲି ଖାଲି, ଆଉ ଇଏ କଣ କରୁଛନ୍ତି ନା ଏମିତି କଥା ଯେତେବେଳେ ସେଥିରେ ମହାପ୍ରଭୁ ପୁରୀରେ ରହୁଛନ୍ତି, ସବୁ ଭକ୍ତମାନେ କହୁଛନ୍ତି ଯେ ଆପଣଙ୍କର ପ୍ରିୟ ଭକ୍ତ ହଉଛନ୍ତି ଏଇ ପ୍ରତାପୁଦ୍ର ଇଏ ବିଶ୍ୱନାଥ କଣ କରି ଗୋପୀନାଥ ଇଏ ହେଉଛନ୍ତି ଆପଣଙ୍କର ପ୍ରିୟ ଭକ୍ତ, ଆଉ ସେ ତାଙ୍କୁ କଣ କରାଯାଉଛି ନା ତାଙ୍କୁ ବର୍ତ୍ତମାନ ରଜା କଣ କରୁଛନ୍ତି ନା ଶୁଳିରେ ବସୁଛନ୍ତି ଏମିତି ଆଦେଇ ଦେଇଛନ୍ତି। ତ ଏ କଥା ଚିନ୍ତା କରିକି ପ୍ରତାପୁଦ୍ରଦେବ କହୁଛନ୍ତି ଆରେ ଏଥିରେ ମହାପ୍ରଭୁ କହୁଛନ୍ତି ଏଥିରେ ମୋର କଣ କରିବାର ଅଛି, ଏଥିରେ ମୋର କଣ କରିବାର ଅଛି, ଆରେ ସେ ରାଜସ୍ୱ ଲଙ୍ଘନ କରିଛି, ରାଜସ୍ୱ ଦେବସ୍ୱ ବ୍ରହ୍ମସ୍ୱ ଏ ତିନିଟା ସ୍ୱ କିନ୍ତୁ ବହୁତ ଖତରନାକ ଜିନିଷ, ଠିକ ଅଛି, ଏ ବରଂ ରାଜ ମାନେ ତୁଳନା ଦୃଷ୍ଟିରୁ ବିଶେଷ କରି ବ୍ରହ୍ମସ୍ୱ ଲଙ୍ଘନ କରିବା ମାନେ ଭକ୍ତଙ୍କ ଘରୁ ଚୋରି କରିବା ବା ଭକ୍ତଙ୍କଠୁ ଇଏ ଗାଫାତି କରିବା ଯେ ଇଏ ହଉଛନ୍ତି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ମହାପ୍ରଭୁ ସେ ରାଜସ୍ୱ ଲୁଣ୍ଠନକୁ କେମିତି ସତର୍କ କରିଦେଇଛନ୍ତି ଦେଖନ୍ତୁ, ଯେତେବେଳେ ଏଇଟା ବାରମ୍ବାର କହୁଛନ୍ତି ସେ କହୁଛନ୍ତି ସେ ଯେମିତି ରାଜସ୍ୱ ଲୁଣ୍ଠନ କରିଛି ସେ ଦଣ୍ଡର ଯୋଗ୍ୟ, ସେ ଯେତେବେଳେ ମୋର ପ୍ରିୟ ହେଇଥାଉ ଯା ତାର ଦଣ୍ଡ ଦିଆଯାଉ, କାରଣ ଇଏ ହେଉଛନ୍ତି ରାମାନନ୍ଦଙ୍କର ଭାଇ, ବୁଝିପାରୁଛନ୍ତି ନା, ଯୋଉ ରାମାନନ୍ଦ ସହିତ ମହାପ୍ରଭୁ ବିଭିନ୍ନ ଲୀଳା, ସେ ହେଉଛନ୍ତି କଣ ନା ଭବାନନ୍ଦ ରାୟଙ୍କର ପୁଅ, ପାଞ୍ଚ ପୁଅ ବାଣୀନାଥ ମାନେ ସବୁ ମହାପ୍ରଭୁଙ୍କର ଅତ୍ୟନ୍ତ ପ୍ରିୟ, ଏ ଗୋପୀନାଥ ଆଚାର ଏ ଗୋପୀନାଥ ପଟ୍ଟନାୟକ ଇଏ ବି ଅତ୍ୟନ୍ତ ପ୍ରିୟ, କି ଯେତେବେଳେ ଏଇ ପ୍ରକାର କହିଛନ୍ତି ମହାପ୍ରଭୁ ଶିକ୍ଷା ଦଉଛନ୍ତି କି ଇ ସେ ଚଳିବ ନା, ଇଏ ମୋ ପାଖରେ ଏଇ ପ୍ରକାର ଆସି କହିଲେ ମୁଁ କଣ କରିବି, ସେ ତ ଲୁଣ୍ଠନ କରିଛି। ତାପରେ କିଛି ସମୟ ପରେ ଏଇ ପ୍ରକାର ବର୍ଣ୍ଣନା କରୁ କରୁ ଧୀରେ ଧୀରେ ଇଏ ତାଙ୍କର ପୁଅ କଣ କରିଛି ନା ସତରେ ସତରେ ଶୁଳିରେ ବସେଇ ଦେଇସାରା, ଶୁଳିରେ ଚଢ଼େଇ ଦେଇଛି, ବାକି ପକେଇ ନାହିଁ, ଶୁଣିକି ଫିଙ୍ଗା ହେଇନି, ଏକବାର କାଠ ଉପରେ ବସେଇ ରଖା ହେଇଛି, ତୋର ଏକବାର ଇଏଟା ବୁଲୁଛି ତୋରୁଆ ତୀକ୍ଷ୍ଣ ତୀକ୍ଷ୍ଣ ସବୁ ତୋରୁଆ ଏକବାର ଚେଷ୍ଟା ଦେଇକି ପଡ଼ିବ ତୋରେ। ଏଇ ପ୍ରକାର ସବୁ ଦୃଶ୍ୟ ଦେଖିଲା ପରେ ଯେତେବେଳେ ସେ ଦେଖୁଛନ୍ତି ତାପରେ ସମସ୍ତେ ଆସି ପୁଣି ମହାପ୍ରଭୁ କହୁଛନ୍ତି ଯେ ଏମିତି ସିଏ ଏତେ ଅନ୍ୟାୟ କରୁଛି, ଏମିତି ନେଇକି ଶୁଳିରେ ଅଲରେଡି ବସେଇ ଦେଇଛି ମହାପ୍ରଭୁ, ଆପଣ ଗୋଟେ କିଛି କରନ୍ତୁ। ତ ସେଠି ମହାପ୍ରଭୁ କଣ କରୁଛନ୍ତି ନା ପ୍ରଭୁ କହେ ରାଜା କେନେ କର ଏ ତାରଣ, ତବେ ସେଇ ଲୋକ କହେ ସବୁ ବିବରଣ, ଏଟା କହୁଛନ୍ତି ଯେ ରଜା କାହିଁକି ତାକୁ ଏମିତି କାହିଁକି ତାଙ୍କ ସହିତ ଦୁଶ୍ମନୀ କରୁଛନ୍ତି, ନିଶ୍ଚିତ କିଛି କାରଣ ଅଛି ନା। ତାପରେ ଲୋକମାନେ ସବୁ କହିଛନ୍ତି 2 ଲକ୍ଷ କାରଣ ଏଇ ଯୋଉ ମୁଦ୍ରା ଏଇ ପ୍ରକାର ସେ ଏପଟ ସେପଟ କରିଛି। ତ ସେଇଠି ମହାପ୍ରଭୁ ଏ ସବୁ କଥା କହୁଛନ୍ତି ଯେ ଏମିତି ଘୋଡ଼ା ଯାତିବା ପାଇଁ ଯାଇଛନ୍ତି, ତାପରେ ଘୋଡ଼ା ଏମିତି ସବୁ ଏପଟ ସେପଟ ରେଟ୍ କହିଛନ୍ତି। ତ ତାପରେ ଏ ସୁନି ପ୍ରଭୁ ଏ ମହାପ୍ରଭୁ କହୁଛନ୍ତି କଣ, ସୁନି ପ୍ରଭୁ କହେ କିଛୁ କରି ପ୍ରଣୟ ରସ, ରାଗିକି ମହାପ୍ରଭୁ ରାଗି କହୁଛନ୍ତି ରାଜା କୌଡି ଜିତେ ନା ରେ, ଏଥିରେ ରାଜାର କି ବା ଦୋଷ, ଆରେ ରାଜା କୌଡି ଦେଇନି ତ ରାଜା ଶୁଣି ଚଳେଇଲେ, ରାଜା ଦୋଷ କଣ, ଏଥିରେ ରଜାକୁ ରଜ ରୋଜାର ଦୋଷ ତମେ କାହିଁକି ବର୍ଣ୍ଣନା କରୁଛ, ରାଜା କେମିତି ଅନ୍ୟାୟ କରୁଛନ୍ତି ତାଙ୍କ ପ୍ରତି, ଆରେ ରାଜା କୌଡି ଖାଇଛି ସେ ଦଣ୍ଡର ଯୋଗ୍ୟ, ବରଂ ଏଇନା ଯଦି ତାକୁ ଶୁଣି ଦିଆଯିବ ତାର ମୁକ୍ତି, ରାଜା କୌଡି ନଦେଲେ ରାଜସ୍ୱ ପୁଣି ଜନ୍ମ ହେବା ପାଇଁ ପଡିବ ନା, ତେଣୁ ଏଇ ପ୍ରକାର ବିଭିନ୍ନ କଥା କହୁଛନ୍ତି ଯେ ରାଜ ରାଜ ବିଲାତ ସାକ୍ଷୀ ଖାଲ ନାହି ରାଜ ଭୟ ଦ୍ୱାରି ନାଟୁଆରେ ଦିଆ କରେ ନାନା ବ୍ୟୟ। ହଁ, ଯେ ରାଜାଙ୍କ ତରଫରୁ ଯେ କର ଆଦାୟ କରିବା ଦାୟିତ୍ୱ ଇଏ ଥିଲା, କିନ୍ତୁ ସେ ତା ସହିତ ଅସଦ୍ୟବହାର କରିକି ସେ କଣ କରିଛି ନା ନୃତ୍ୟ ଦେଖିବା ଛଳରେ, ଏଇ ଯେ ବାଇଜି ନୃତ୍ୟ ଏତେ ବାହାର ବାହାର ସବୁ ବିଭିନ୍ନ ଅନୁଷ୍ଠାନ ଛଳରେ ସେ କଣ କରୁଛି ନା ସବୁ ଅର୍ଥ ଖର୍ଚ୍ଚ କରିଦେଇଛି। ତେଣୁ ଇଏ ତାର ଦଣ୍ଡ, ତାର ନିଶ୍ଚୟ ଦଣ୍ଡ ସେ ପାଇବାର ଯୋଗ୍ୟ। ତାପରେ ଯେତେବେଳେ ତାଙ୍କୁ ବାଣୀନାଥ, ଯେତେବେଳେ ବାଣୀନାଥକୁ ବି ଧରି ନେଇଯାଇଛନ୍ତି, ମାନେ ତାଙ୍କର ଆଉ ଗୋଟେ ଭାଇକୁ ଧରି ନେଇଯାଇଛନ୍ତି, ସେତେବେଳେ ସମସ୍ତେ ଆସି କହୁଛନ୍ତି କଣ ଯେ ହେନ କାଲେ ଆର ଲୋକ ଆଇଲା ଭାଇଆ ବାଣୀନାଥ ଆଦି ସବଂ ସେ ଲଇଆ ଗେଲ ବାନ୍ଧିଆ, ସେ ତାକୁ ବାନ୍ଧିକି ସମସ୍ତଙ୍କୁ ନେଇ ପଡ଼ିଛନ୍ତି। ସେତେବେଳେ ପ୍ରଭୁ କହୁଛନ୍ତି କଣ, ପ୍ରଭୁ କହେ ରାଜା ଆପଣ ଲେଖାର ଦ୍ରବ୍ୟ ଲଢ଼ିବ ଆମି ବିରକ୍ତ ସନ୍ନ୍ୟାସୀ ତାହେ କି କରିବ। ଯେ ରଜା ତ ଅର୍ଥ ନେବେ, ଆଉ ମୁଁ ହଉଛି ସନ୍ନ୍ୟାସୀ, ବିରକ୍ତ ସନ୍ନ୍ୟାସୀ ଲୋକ, ହଁ ମୋ ପାଖରେ କିଛି ଅଛି ମୁଁ ଦେଇଦେବି, ସେ ତ ନାହିଁ ମୋ ପାଖରେ। ହଁ, ତେଇନା ଏଇ ପ୍ରକାର ନାନା ପ୍ରକାର ଯେତେବେଳେ ହଉଛନ୍ତି ସେତେବେଳେ ମହାପ୍ରଭୁ ସେଠି କହୁଛନ୍ତି କଣ ଯେ ଦେଖ ତାକୁ କହିଦିଅ ସେ ରଜାର ଋଣ ସୁଝି କରିବା ପାଇଁ, ଆଉ ନ ସୁଝିଲେ ସେ ଦଣ୍ଡର ଯୋଗ୍ୟ ହବ। ଏଇ କଥା ଯେତେବେଳେ ବହୁ କଥା ଆଲୋଚନା ହଉ 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 ଶେଷରେ ଆମର ଏଇ କାଶୀ ମିଶ୍ର, କାଶୀ ମିଶ୍ର ସିଏ ହେଉଛନ୍ତି କଣ ନା ମହାପ୍ରଭୁଙ୍କର ଅତ୍ୟନ୍ତ ପ୍ରିୟ ଏବଂ ରଜା ପ୍ରତାପରୁଦ୍ରଙ୍କର ସେ ହେଉଛନ୍ତି ଜ୍ୟେଷ୍ଠ, ମାନେ ପ୍ରତାପରୁଦ୍ର ତାଙ୍କୁ ବହୁତ ସମ୍ମାନ କରନ୍ତି। ତ ସେ କାଶୀ ମିଶ୍ର ସିଏ ଆଉ ସହ୍ୟ କରିପାରିଲେନା, ସିଏ ଆସିକି ମହାପ୍ରଭୁଙ୍କ ପାଖରେ କହିଲେ, ମହାପ୍ରଭୁ ତାଙ୍କ ଏମିତି ନାନା କଥା କହିଲେ, ଯେମିତି ନାନା କଥା କହୁଛନ୍ତି ଯେ ମୁଁ ଏଥିରେ ଯିବିନି କାହିଁକିନା ସନ୍ନ୍ୟାସୀ ମୁଁ, ମୁଁ ଏତେ କୋଉଠି ଭିକ୍ଷା କଲେ ଲୋକ ପାଞ୍ଚ ଘଣ୍ଟା ଦଶ ଘଣ୍ଟା କୋଉଠି ଦେବ, ଇଏ ଦୁଇ ଲକ୍ଷ ମୁଁ ଦୁଇ ଲକ୍ଷ ଇଏ ତ ମୁଁ ଭରଣ ପୋଷଣ କରିପାରିବିନି, ତେଣୁ ମୋ ଦ୍ୱାରା ଏଇଟା ସମ୍ଭବ ନୁହଁ, ଯଦି ତୁମେ ବାରମ୍ବାର ମୋତେ ଜିଦ୍ କରିବ ତାହେଲେ ମୁଁ ଏଠି ଛାଡ଼ିବି ଆଲାରନାଥ ପଡ଼ିଛି। ହଁ, ଏଇ ପ୍ରକାରେ କାଶୀ ମିଶ୍ର ବି ଯେତେବେଳେ ଫେଲ୍ ମାରିଗଲେ ସେତେବେଳେ କାଶୀ ମିଶ୍ର ଯାଇଛନ୍ତି ରଜାଙ୍କ ପାଖକୁ, ସରାସର ରଜାଙ୍କ ପାଖକୁ ଯାଇଛନ୍ତି। ତ ରଜାଙ୍କ ପାଖକୁ ଗଲା ପରେ କାଶୀ ମିଶ୍ର ସେ ଯାଇ ପହଞ୍ଚି ଯାଇଛନ୍ତି, ରଜା କ'ଣ କଲେ ନା ତାଙ୍କର ପଦସେବା କରୁଛନ୍ତି, ମାନେ ପଦ ସମ୍ଭାଳନ କରୁଛନ୍ତି। ତାପରେ କାଶୀ ମିଶ୍ରକୁ କାଶୀ ମିଶ୍ର କହୁଛନ୍ତି ଯେ ଏମିତି ଗୋଟେ ଦୁଃସମ୍ବାଦ ବର୍ତ୍ତମାନ ମୁଁ ଶୁଣିକି ଆସିଲି, ନା କ'ଣ ହେଇଛି ନା ମହାପ୍ରଭୁ କହୁଛନ୍ତି ଏଠି ଆଉ ସେ ରହିବେ ଆଲାରନାଥ ପଳେଇବେ। ହଁ, ଏଇ କଥା ଶୁଣିଲା ପରେ ପ୍ରତାପରୁଦ୍ର ଦେବ ତାଙ୍କର ଯୋଉ ଅବସ୍ଥା ହେଇଥିବ, ଆରେ ମହାପ୍ରଭୁ କାହିଁ ପ୍ରତାପ ଇଏ ଆଲାରନାଥ ଯିବେ ନା, ଏଇ ପ୍ରକାର ଅସୁବିଧା ରଜାଙ୍କ ପାଖରେ ଯେମିତି ଏଇଟା କହୁଛନ୍ତି, ତ ରଜା ସେଠି କହୁଛନ୍ତି କଣ ଯେ ରଜା କହୁଛନ୍ତି ଯେ ଦେଖ ମୁଁ ତ ତାକୁ ତା ପଇସା ପଏଣ୍ଟ କଥା କହିଛନ୍ତି, ଆଉ ମୁଁ ତ ଜାଣିନି ତାକୁ ଯେ ଫାଶୀରେ ଯେମିତି ଶୁଳି କଣ୍ଠରେ ବସା ହେଇଯାଇଛି, ଇଏ ତ ମୁଁ ଜାଣିନି, ଆଉ ଯଦି ବି ସେଟା ସେ କରିଥାଏ ତ ଇଏ ହଉଛନ୍ତି କଣ ନା ଯେହେତୁ ୟାଙ୍କର ବାପା ବା ଏମାନେ ଏମାନେ ଯଦି ମୋର ଅତ୍ୟନ୍ତ ପ୍ରିୟ, କିନ୍ତୁ ଏଇ ଯେଉଁ ରାଜସ୍ୱ ଲୁଣ୍ଠନ ମୋତେ ନ ପଚାରିକି ଏଇ ଯେଉଁ ଲୁଣ୍ଠନ କରି ଲୁଣ୍ଠନ କରିଥିବା ହେତୁ ଇଏ ମୁଁ ତାଙ୍କ ପାଇଁକି କେବଳ ଗୋଟେ ଭୟ ସ୍ୱରୂପ ଏଇ ପ୍ରକାର ମୋର ଆଦେଶ ଦେଇଥିଲି। ତ ଏଇ କଥା ଯେତେବେଳେ ଶୁଣୁଛନ୍ତି ସେତେବେଳେ ଇଏ ଆମର କାଶୀ ମିଶ୍ର ତାଙ୍କୁ ବିଭିନ୍ନ ସନ୍ତାନ ହେଉଛନ୍ତି, ଦେଖନ୍ତୁ ଯେ ମହାପ୍ରଭୁ ଏଇ କଥା ଶୁଣିବା ମାତ୍ରକେ ସିଏ କେତେବେଳେ ବି କହୁଛନ୍ତି କଣ ଯେ ଗୋପୀନାଥ ପଟ୍ଟନାୟକ ତାର ମୁଖ ବି ଦର୍ଶନ କରିବେ, କାହିଁକି ସେ ଯେ ଆପଣଙ୍କର ଯେ ଲୁଣ୍ଠନ କରିଛି ଏଇ ପ୍ରକାର ନାନା ପ୍ରକାର ସେ ତାକୁ ଧିକାର ଦେଇଛନ୍ତି। ତେଣୁ ମହାପ୍ରଭୁଙ୍କର ଏହି ପ୍ରକାର ଶିକ୍ଷା ପରେ ସିଏ କଣ କରିଛନ୍ତି ନା ରାଜା ପୁରା ନିଜକୁ ଏକବାରେ ସମ୍ବରଣ କରିନେଇଛନ୍ତି, ଆରେ ୟା ଭିତରେ ଏତେ ସାହସ, ଏଇ ପୁଅର ଏତେ ବୁଦ୍ଧି ଇଏ ଯାହା କରିଛି, ପୁଅକୁ ଡାକି ପଠେଇଲେ, ପୁଅକୁ ଏଇଟା ଡାକି ପଠେଇ ପଚାରୁଛନ୍ତି କଣ ଇଏ ଅବସ୍ଥା କଣ ହେଇଛି ନା ମୋତେ ଏଇ ପ୍ରକାର ଅପମାନ କରୁଛନ୍ତି, ସେଇଥିପାଇଁ ତାଙ୍କୁ ଏଇଟା ଗୋଟେ କେବଳ ଭୟ ଦେଖିବା ପାଇଁ ଗୋଟେ ଦଣ୍ଡ କରାହେଇଥିଲା। ତାପରେ କାଶୀ ମିଶ୍ର ଯେତେବେଳେ କହୁଛନ୍ତି ସେତେବେଳେ ଏ ପ୍ରତାପ ରୁଦ୍ରଦେବ ଆମର ଗୋପୀନାଥ ଆଚାର୍ଯ୍ୟ ଏବଂ ବାଣୀନାଥଙ୍କୁ ସମସ୍ତଙ୍କୁ ଜେଲରୁ ଉଦ୍ଧାର କରୁଛନ୍ତି ଏବଂ ଶେଷରେ ତାକୁ କହୁଛନ୍ତି କଣ ତମେ କାହିଁକି ଲୁଣ୍ଠନ କରିଛ, ନିଶ୍ଚୟ ତମର କିଛି ଅସୁବିଧା ଅଛି, ଅଭାବ ଅଛି, ଅତଏ ଆଜିଠୁ ତମର ଏଇ ଯେ ରାଜସ୍ୱ ଲୁଣ୍ଠନ ପାଇଁକି ତାର ସାଜା ହଉଛି କହିଲା ତମ ଦରମା ଦ୍ୱିଗୁଣ ହେଇଯିବ। ହଁ, ତମ ଦରମାଟା ଦ୍ୱିଗୁଣ ହେଇଗଲେ ତମର ଆଉ ଅସୁବିଧା ନାହିଁ, ତମେ ଆଉ ଏଇ ରାଜସ୍ୱ ନିୟନ୍ତ୍ରଣ। ଏହି ପ୍ରକାରେ ଗୋପୀନାଥ ଆଚାର୍ଯ୍ୟ ସହିତ, ଏ ଗୋପୀନାଥ ଭଟ୍ଟଙ୍କ ସହିତ, ଏ ଗୋପୀନାଥ ପଟ୍ଟନାୟକ, ଏ ମହାପ୍ରଭୁଙ୍କ ଲୀଳାରେ କେତେ ଜଣ ଅଛନ୍ତି? ଗୋପୀନାଥ ଆଚାର୍ଯ୍ୟ ଅଛନ୍ତି ଜଣେ, ସିଏ ହଉଛନ୍ତି କିଏ ନା ଆମର ନବଦ୍ୱୀପ ଲୋକ, ନବଦ୍ୱୀପ ଲୋକ କିନ୍ତୁ ପୁରୀରେ ପଣ୍ଡା, ପୁରୀରେ ପଣ୍ଡାଗିରି କରନ୍ତି। ଇଏ ହେଉଛନ୍ତି ଗୋପୀନାଥ ଆଚାର୍ଯ୍ୟ, ଯେତେବେଳେ ମହାପ୍ରଭୁ ପ୍ରଥମେ ଆସିଥିଲେ ଇଏ ତାଙ୍କର ତତ୍ତ୍ୱାବଧାନରେ ଆମର ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଇଏ ତାଙ୍କ ସହିତ ତାଙ୍କ ସମ୍ପର୍କ କରିଥିଲେ। ହଁ, ଗୋପୀନାଥ ଭଟ୍ଟ ଜଣେ ଅଛନ୍ତି, ଇଏ ହେଉଛନ୍ତି କ'ଣ ନା ଗୋପୀନାଥ ପଟ୍ଟନାୟକ। ଏହି ପ୍ରକାରେ ତାଙ୍କ ସହିତ ଏଇସବୁ ଲୀଳା ଏଇସବୁ ହେଇଛନ୍ତି ଯେ ଭଗବାନ ଏଇ ଅନୁକମ୍ପା କରିବା ପାଇଁ ଭକ୍ତଙ୍କୁ ତତ୍ତ୍ୱ ଅନୁକମ୍ପାର୍ଥ ସୁସକ୍ଷମାନ ସେଇଠି କହୁଛନ୍ତି କ'ଣ ମତେ ଅନୁକମ୍ପା କରିବା ପାଇଁ ଇଏ କହୁଛନ୍ତି ଗୋପୀନାଥ, ଗୋପୀନାଥ ପଟ୍ଟନାୟକ ଯେ ଦେଖ ମୁଁ ଏଇ ଭୂ ସମ୍ପତ୍ତି ବା ରାଜସ୍ୱ ଲୁଣ୍ଠନ କଲା ପରେ ବି ମୁଁ ଦଣ୍ଡର ଯୋଗ୍ୟ, କିନ୍ତୁ କେବଳ ମହାପ୍ରଭୁଙ୍କ ସହିତ ମୋର ସମ୍ପର୍କ, ମହାପ୍ରଭୁ ଟିକେ ଭକ୍ତି କରୁଥିଲି, ଭଲ ପାଉଥିଲି, ପାଇଁକି ମହାପ୍ରଭୁଙ୍କର କୃପା ବା ଆଶୀର୍ବାଦ ଦେଖ ମୋର 2 ଲକ୍ଷ ଟଙ୍କା ଇଏ କୋଉଠି ତ ବାଦ ଗଲା। ତାପରେ ରଜା କ'ଣ କଲେ ନା ମୋତେ ଆହୁରି କିଛି ଜମିଜମା ବି ଦେଇଦେଲେ, ତାପରେ ମୋର ଦରମା ଦ୍ୱିଗୁଣ ହେଇଗଲା। ମାନେ କହିବା ତାପୂର୍ବ ହେଉଛି କ'ଣ ଯେ ଭଗବାନଙ୍କୁ କେବଳ ଭଲ ପାଇଲେ ବା ଭଗବାନଙ୍କର ଭକ୍ତଙ୍କୁ ଭଲ ପାଇଲେ ତାର ସମ୍ପୂର୍ଣ୍ଣ ଦୋଷକୁ ଭଗବାନ କେତେବେଳେ ଦେଖନ୍ତି ନା, ସବୁକିଛି ଦୋଷଟା ଇଏ ଗୁଣରେ ପରିବର୍ତ୍ତନ ହେଇଯାଉଛି, ସବୁକିଛି ଦୋଷ। ତ ଏଇ ପ୍ରକାରେ ଏଇ ଯେଉଁ ଗୋପୀନାଥ ପଟ୍ଟନାୟକ ସହିତ ଇଏ ସବୁ ଏ ଲୀଳା ସଂଗଠ ସବୁକିଛି ସମ୍ପୂର୍ଣ୍ଣ ହେଇଛନ୍ତି। ତାପରେ ଏ ମହାପ୍ରଭୁ କଣ କରୁଛନ୍ତି ନା ଚୈତନ୍ୟ ମହାପ୍ରଭୁ ଭକ୍ତଙ୍କ ଠୁ ଏ ପ୍ରସାଦ ଗ୍ରହଣ ଏଇ ଯେଉଁ ଲୀଳା ଇଏ ବର୍ଣ୍ଣନା କରୁଛନ୍ତି। ହଁ, କାରଣ ପୁରୀରେ ଥିଲା ସମୟରେ ମହାପ୍ରଭୁଙ୍କୁ ଏ ସମସ୍ତେ ପାଳି କରି ପ୍ରସାଦ ଦଉଥିଲେ, ଯେ ଭକ୍ତମାନେ ଆସିଲେ ବି ମହାପ୍ରଭୁଙ୍କ ସହିତ ମହାପ୍ରଭୁ ଏକା ନଥିଲେ, ତାଙ୍କ ସହିତ ଆହୁରି କେତେ ଜଣ ଥିଲେ, ଅନେକ ଥିଲେ ଷ୍ଟାଫ। ତେଣୁ ଏଇ ଯେ ତାଙ୍କ ସହିତ ଏଇ ଯେ ପ୍ରସାଦ ବିତରଣ ଯିଏ ସବୁ ପ୍ରସାଦ ଦଉଥିଲେ ମହାପ୍ରଭୁ ଏକା ଏକା ଯାଉନଥିଲେ, ସମସ୍ତେ ମିଶିକରି ଯାଉଥିଲେ ଏଇ ଯେ ପ୍ରସାଦ ରଖଣ ଲୀଳା। ସେ ଯେ କହୁଛନ୍ତି ଅଳ୍ପ କିଛି ପାଠ ପରିଶ୍ରମ କରିବୁ। ବନ୍ଦେ ଶ୍ରୀକୃଷ୍ଣ ଚୈତନ୍ୟ ଭକ୍ତାନୁଗ୍ରହ କାତରଂ ଯେନ କେନପି ସନ୍ତୁଷ୍ଟଂ ଭକ୍ତ ଦତ୍ତେନ ଶ୍ରଦ୍ଧୟା। ଅର୍ଥାତ୍ ଭକ୍ତଙ୍କର ଶ୍ରଦ୍ଧାରେ ଦେବା ବସ୍ତୁ ଏଥିରେ ଭଗବାନ ଅତ୍ୟନ୍ତ ସନ୍ତୁଷ୍ଟ ଏବଂ ତାର ଅନୁଗ୍ରହରେ ବସିଭୂତ ହୋଇ ଶ୍ରୀକୃଷ୍ଣ ତାର ଅନୁଗ୍ରହରେ ବସିଭୂତ ହୋଇଥିବା ସେଇ ଶ୍ରୀକୃଷ୍ଣ ଚୈତନ୍ୟଙ୍କୁ ମୁଁ ବନ୍ଦନା କରୁଛି। ଅର୍ଥାତ୍ ଭକ୍ତ ଭାବରେ ବା ଭକ୍ତ ଏ ବସରେ ଭଗବାନ କେମିତି ବସିଭୂତ ହେଉଛନ୍ତି। ଜୟ ଜୟ ଗୌରଚନ୍ଦ୍ର ଜୟ ନିତ୍ୟାନନ୍ଦ ଜୟ ଦ୍ୱୈତ ଚନ୍ଦ୍ର ଜୟ ଗୌର ଭକ୍ତ ବୃନ୍ଦ ବର୍ଷାନ୍ତରେ ସବୁ ଭକ୍ତ ପ୍ରଭୁରେ ଦେଖିତେ ପରମ ଆନନ୍ଦେ ସବୁ ନୀଳାଚଳ ଯାଇତେ। ଏଠି ବିଶେଷ କରି ଏ ଗୌଡ଼ୀୟ ଭକ୍ତମାନେ ଓଡ଼ିଶା ଭକ୍ତମାନେ ବି ସେଇ ସମୟରେ ଆସୁଥିଲେ, କାରଣ ଓଡ଼ିଶାର ଏ ପ୍ରାନ୍ତ ଭକ୍ତମାନେ ସବୁବେଳେ ପୁରୀ ଯାଇପାରୁନଥିଲେ, ବର୍ଷକୁ ଥରେ ଯାଉଥିଲେ। ବର୍ଷକୁ ଭକ୍ତମାନେ ଏ ପୁରୀ ଯିବାର ପୁରୀ ଯାଉଥିଲେ କେତେବେଳେ ନା ସ୍ନାନ ପୂର୍ଣ୍ଣିମା ପୂର୍ବରୁ ପହଞ୍ଚିବେ। ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଇଏ ଗୋଟେ ମାସ ଆଗରୁ ବାହାରିବେ, ଯିବା ଗୋଟେ ମାସ ରହିବେ, ଏକବାରେ ସ୍ନାନ ପୂର୍ଣ୍ଣିମା ଠୁ ଜଗନ୍ନାଥ ରଥଯାତ୍ରା ଶେଷ ପର୍ଯ୍ୟନ୍ତ ଏକବାର ଇଏ ବି ଗୋଟେ ମାସ, ତାପରେ ପୁଣି ଯିବେ ଗୋଟେ ମାସ। ଏଇ ପ୍ରକାର 3 ମାସିଆ ତାଙ୍କର ବର୍ଷକୁ 3 ମାସିଆ ଟୁର୍ ଥିଲା ଭକ୍ତମାନଙ୍କର। ତେଣୁ ଇଏ ଯେତେବେଳେ ମହାପ୍ରଭୁ ପୁରୀ ରହୁଥିଲେ ସେତେବେଳେ କଣ କହୁଥିଲେ ନା ବର୍ଷାନ୍ତରେ ସଭକ୍ତ ପ୍ରଭୁରେ ଦେଖିତେ ପରମ ଆନନ୍ଦେ, ସେ କଣ ନା ଏଇ ଜଗନ୍ନାଥ ପୁରୀ ଆସୁଥିଲେ। ଅଦ୍ୱୈତ ଆଚାର୍ଯ୍ୟ ଗୋସାଇଁ ସର୍ବ ଅଗ୍ରଗଣ୍ୟ ଆଚାର୍ଯ୍ୟ ରତ୍ନ ଆଚାର୍ଯ୍ୟ ନିଧି ଶ୍ରୀବାସ ଆଦି ଧନ୍ୟ, ଏମାନେ ସବୁ ମାନେ ସିନିୟର ଭକ୍ତ ଯୋଉଟା କୁହନ୍ତି, ତାଙ୍କ ନାମ ସବୁ ଉଲ୍ଲେଖ ଅଛି। ହଁ, ଅଦ୍ୱୈତ ଆଚାର୍ଯ୍ୟ, ଇଏ ବୁଢା ଲୋକ, ବୁଢା ଲୋକ ହେଲେ ବି ସିଏ ପ୍ରତିବର୍ଷ ପୁରୀ ଆସିବେ। ହଁ, ଆଉ ଆଚାର୍ଯ୍ୟ ରତ୍ନ ଆଚାର୍ଯ୍ୟ ନିଧି ଏବଂ ଶ୍ରୀବାସ ପଣ୍ଡିତ, ଏ ସମସ୍ତେ ଆସୁଥିଲେ। ଯଦ୍ୟପି ପ୍ରଭୁର ଆଜ୍ଞା ଗୌଡ଼ ଗୌଡ଼େ ରହିତେ ତଥାପି ନିତ୍ୟାନନ୍ଦ ପ୍ରେମେ ବୋଲି ଚଲିଲା ଦେଖିତେ। ନିତ୍ୟାନନ୍ଦ ପ୍ରଭୁଙ୍କୁ ଆଦେଇ ଦେଇନାହାନ୍ତି, ମହାପ୍ରଭୁ କହିଛନ୍ତି କଣ, ତମେ ଦିଆଯିବ ନା ତମେ ସେ ଗୌଡ଼ ରହିବ। ନିତ୍ୟାନନ୍ଦ ପ୍ରତି ସାବଧାନ, କାହିଁକି ନା ନିତ୍ୟାନନ୍ଦ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁ ଯେତେବେଳେ ପ୍ରଥମେ ପୁରୀ ଆସୁଛନ୍ତି ସେତେବେଳେ ଏପଟ ସେପଟ ସବୁ କରିଦେଇଛନ୍ତି ନା, ମହାପ୍ରଭୁ ଲାଠି ମାନେ ଦଣ୍ଡ ଭାଙ୍ଗି ଦେଇଛନ୍ତି। ତାପରେ ଖାଲି ପ୍ରଥମେ ନୁହଁ, ଦୁଇ ତିନି ଥର ମହାପ୍ରଭୁ କହିଲେ କଣ ନା, ମୁଁ ବୃନ୍ଦାବନ ଯିବି। କୋଉଠୁ? ନବଦ୍ୱୀପରୁ ବାହାରିଲେ। ନିତ୍ୟାନନ୍ଦ ପ୍ରଭୁ କହିଲେ କଣ ନା, ବୃନ୍ଦାବନ ଏଇପଟ ରାସ୍ତା, ଏକବାର ଦେଖେଇଦେଲେ କୋଉଠିକି ନା, ବୃନ୍ଦାବନ ଆସରେ ଯାଇଛନ୍ତି, କୋଉପଟେ ଦେଇକି ଯାଇଛନ୍ତି ନା, ବୃନ୍ଦାବନ ଯାଇତେ ହେଲେ ବିଶେଷ କରି ଏବେ ସେଇ କାନାଇନାଥ ସେପଟ ଦେଇ ଯିବା ପାଇଁ ପଡିବ, ମାନେ ସେଇ ଉତ୍ତର ପଟେ ଦେଇ ଯିବା ପାଇଁ ପଡିବ ବେଙ୍ଗଲର, ତେଣୁ ସେପଟେ ଦେଖେଇ ଦେଇଛନ୍ତି। ରାଢ଼ ଦେଶ ମାନେ ବର୍ତ୍ତମାନ ମୁର୍ଶିଦାବାଦ ଡିଷ୍ଟ୍ରିକ୍ଟ ଯେଉଁଟା କୁହନ୍ତି, ସେଇ ଡିଷ୍ଟ୍ରିକ୍ଟ ହେଇ ଯିବା ପାଇଁ ପଡିବ। ତେଣୁ ଇଏ କିଛି ଦୂର ଗଲା ପରେ ମହାପ୍ରଭୁ କହୁଛନ୍ତି କଣ, ଆରେ ବୃନ୍ଦାବନ ଆଉ କେତେ ବାଟ କି, କାହିଁକିନା ସେ ସ୍ୱାଭାବିକ ଲୀଳାଛଳରେ ମହାପ୍ରଭୁ ଏକରେ ଅତ୍ୟନ୍ତ ଉଦ୍ଗ୍ରୀବ ହେଇଯାଇଛନ୍ତି, ଅତ୍ୟନ୍ତ ବିଘ୍ନ ଅତ୍ୟନ୍ତ ମାନେ ଅତ୍ୟନ୍ତ ଆଗ୍ରହ ଆଉ ଅତ୍ୟନ୍ତ ଆନନ୍ଦ ହେଲେ ବା ଅତ୍ୟନ୍ତ ଯନ୍ତ୍ରଣା ଭୋଗିଲେ। ଆରେ କେତେ ସମୟ ପରେ ହବ କହନି କଥାଟା, ତ ଟାଇମଟା ପାରଣ ସମୟଟା କେତେବେଳେ କହନି, ଅତ୍ୟନ୍ତ ଭାବରେ ବ୍ୟାକୁ ହେଇଯାଉଛନ୍ତି। ସେତେବେଳେ ଇଏ କଣ କହୁଛନ୍ତି, ଏଇ ପାଖରେ ଆଉ ବେଶୀ ବାଟ ନାହିଁ ନା, କୋଉଠି ନା, ଏଇବା ଏଇ ବୃନ୍ଦାବନ ଦେଖାଗଲାନି, ଏଇ ବୃନ୍ଦାବନ ଦେଖାହେଇଛି। ସେ ନେଇ କୋଉଠି ପହଞ୍ଚିଛନ୍ତି, ଏକବାରେ ଶାନ୍ତିପୁର ଗଙ୍ଗାରେ ଏପଟ ଜଙ୍ଗଲରେ ଗୋଟେ ପହଞ୍ଚି ଦେଇଛନ୍ତି। ଦେଖୁଛନ୍ତି ଏଇ ଯେ ସେଇ ବୃନ୍ଦାବନ, ଏଇ ଯେ ଗଛ ଲତା ସବୁ ଦେଖାଯାଉଛି ନା। ଆଚ୍ଛା, ଆରେ ବୃନ୍ଦାବନ ଯାଇତେ ତ ନଦୀ ଗୋଟେ ପଡେ, ଯମୁନା ପଡେ, ସେ ଯମୁନା କାହିଁ? ତ ନିତ୍ୟାନନ୍ଦ ପ୍ରଭୁ ତାଙ୍କୁ ଦେଖେଇ ଦେଉଛନ୍ତି କଣ, ଆମର ଏଇ ଗଙ୍ଗାକୁ, କହନ୍ତି ଆମର ଇଏ କୋଉ ଜଳମ୍ବିକୁ, ଇଏ ବି ତାଙ୍କୁ ଦେଖେଇ ଦେଇଛନ୍ତି ଯେ ଏଇଠି ହଉଛନ୍ତି, ଏଇ ହଉଛନ୍ତି ସେଇ ଯମୁନା। ସେଇ ଯମୁନା ଭାବିକି ମହାପ୍ରଭୁ ଯମୁନା ସ୍ତବ ସ୍ତୁତି କରିକି ସିଏ କଣ ସ୍ନାନ କରିନେଲେ, ସ୍ନାନ କଲା ପରେ ତାପରେ କହୁଛନ୍ତି କଣ, ଆଉ କେତେ ଦୂର ତାହେଲେ ଚଲ ନନ୍ଦାଳୟ ଏସବୁ ଦର୍ଶନ କରିବା, କୋଉଠି କେତେ ଦୂର? ସେତେବେଳକୁ ଦେଖିଲା ବେଳକୁ ଅଦ୍ୱୈତ ଆଚାର୍ଯ୍ୟ ଆସି ପହଞ୍ଚିଗଲେ। ଅଦ୍ୱୈତକୁ ଦେଖିଲା ପରେ ମହାପ୍ରଭୁ ଚିନ୍ତା କରି ନାରୀ, ତାହେଲେ ବୃନ୍ଦାବନ ଇଏ ନୁହଁ, ଇଏ ବର୍ତ୍ତମାନ ଶାନ୍ତିପୁର ମତେ ବୁଲେଇକି କୋଉଠୁ ରାଉଡ଼ ଦେଶ ମାନେ ଆମର ବର୍ତ୍ତମାନ ଏଇ ଯେ ମୁର୍ଶିଦାବାଦ, ଏ ମୁର୍ଶିଦାବାଦ କହୁଛୁ କଣ, ସେଟା ଆମ୍ବ ବେଶୀ ମାଲଦା, ତ ମାଲଦା ମାଲଦାରୁ ସେ ବୁଲେଇ ବୁଲେଇକି ନେଇ ଆସି ପୁଣି ଶାନ୍ତିପୁର ପହଞ୍ଚି ଦେଇଛନ୍ତି। ଶାନ୍ତିପୁର ଯେମିତି ପହଞ୍ଚି ଦେଇଛନ୍ତି ସେତେବେଳେ ମହାପ୍ରଭୁ ଏବେ ଅତ୍ୟନ୍ତ ମାନେ ରାଗି ଯାଇଛନ୍ତି, ଆରେ ଏ ନିତ୍ୟାନନ୍ଦ ମତେ ଏଇଆ ଏଇଆ ଅସୁବିଧା କରିଛି, ଏତେ ବଦମାସ କରିଛି, ମୁଁ ଏତେ ବାଟ ଯାଉଛି ବୃନ୍ଦାବନ ବୃନ୍ଦାବନ, ମୋ ଭାଗ୍ୟ ତାହେଲେ ବୃନ୍ଦାବନ ଦର୍ଶନ ନାହିଁ, ଏଇ କଥା କହିକି ଗଡ଼ାଗଡ଼ି ଯାଉଛନ୍ତି। ଏବଂ ନିତ୍ୟାନନ୍ଦ ପ୍ରଭୁ ତ ଯାହା ରାଗାରାଗି କରି ଯାହା ଗାଳି ଦେଇଛନ୍ତି, ତାପରେ ଅଦ୍ୱୈତାଚାର୍ଯ୍ୟ ପ୍ରତି ସୀତା ସୀତାଦେବୀ ଖୁବ୍ ଆଦର ଯତ୍ନ ସହକାରେ ମହାପ୍ରଭୁଙ୍କୁ ରଖୁଛନ୍ତି ଏବଂ ତାଙ୍କର ବିଭିନ୍ନ ଆଦର ଆପ୍ୟାୟନ ଆଦି କରୁଛନ୍ତି। ତାପରେ କଣ କରୁଛନ୍ତି ନା, ମହାପ୍ରଭୁ ବାହାରିଲେ ଠିକ ଅଛି ବୃନ୍ଦାବନ ବନ୍ଦ, ଯା ଆଉ ବୃନ୍ଦାବନ ଯିବି ପୁରୀ, ପୁରୀ ବାହାରିଲେ, ପୁରୀ ବାହାରିଲେ ଯେମିତି ନିତ୍ୟାନନ୍ଦ ପ୍ରଭୁ ବାହାରିଲେ, ନା 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 ତମକୁ ନେବିନି, ତ ଯିମି ତମକୁ ନେବିନି କହିଲେ, ତ ନିତ୍ୟାନନ୍ଦ ପ୍ରଭୁ ବହୁତ ଅନୁନୟ ବିନୟ କରିକି ସାଥିରେ ଆସିଲେ। ଆସୁ 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 ପ୍ରଥମେ ତ ଓଡ଼ିଶା ଦେଇ ବସି ଆସୁଛନ୍ତି ଜଳେଶ୍ୱର, ଏଇ ଜଳେଶ୍ୱର ନଦୀ ବାହାରେ ହେଇଛନ୍ତି, ତାପରେ ଜଳେଶ୍ୱର ପରେ ବର୍ଣ୍ଣନା ଆସନ୍ତି ଆମର ଏଇ ସନ୍ଥିଆ, ଏଇ ସନ୍ଥ ନିବାସ ସନ୍ଥିଆ ଭଦ୍ରକ, ତାପରେ ଏଠୁ ଯାଇଛନ୍ତି ସେତବରା ଯାଜପୁର, ଯାଜପୁର ଦର୍ଶନ କରିଛନ୍ତି, ତାପରେ ଯାଜପୁର ଦର୍ଶନ କରି କଟକ, କଟକରେ ସେତେବେଳେ ଏଇ ଯେ ଗଡ଼ଗଡ଼ିଆ ଘାଟ ସେ ପାଖରେ କି ସାକ୍ଷୀ ଗୋପାଳ ରହୁଥିଲେ, ସାକ୍ଷୀ ଗୋପାଳ ସେତେବେଳେ କଟକ ଥିଲା ପୁରୀ ମାନେ ଓଡ଼ିଶା ରାଜଧାନୀ, ଭୁବନେଶ୍ୱର ନୁହଁ କଟକ, ତେଣୁ ସେ କଟକ ରାଜଧାନୀ ଉପରେ ସେ ସାକ୍ଷୀ ଗୋପାଳ ଗାଁ ରଖୁଥିଲେ ରଖିଛନ୍ତି। ତାପରେ ସାକ୍ଷୀ ଗୋପାଳ ଗଲେ ବର୍ତ୍ତମାନ ଯୋଉଠି ସାକ୍ଷୀ ଗୋପାଳ ଅଛନ୍ତି, ହଁ ସାକ୍ଷୀ ଗୋପାଳ ନାମରେ ବି ସେ ଜାଗା ନାମ ସାକ୍ଷୀ ଗୋପାଳ, ବର୍ତ୍ତମାନ ସେ ଜାଗା ନାମ କହିଲେ ବି କହିପାରିବୁ। ହଁ ତେଣୁ ଏମିତି ସରକ ହେଇକି ଯାଇଛନ୍ତି, ତ ଯେତେବେଳେ ଯାଇଛନ୍ତି ସାକ୍ଷୀ ଗୋପାଳରୁ ପାସ୍ ହେଇ କ୍ରସ୍ କରିଛନ୍ତି ଆମର ଚନ୍ଦନ ଚନ୍ଦନ ଚନ୍ଦନପୁର ଚନ୍ଦନପୁର ନଦୀ ଅଛି, ସେ ଚନ୍ଦନପୁର ନଦୀରେ ଇଏ ମହାପ୍ରଭୁ କଣ କରୁଛନ୍ତି ନା, ଏତେ ଭାବରେ ସେ ଯାଇଛନ୍ତି ଜାଣେ ପୁରୀଟା ଆଉ କେତେ ଦୂର କି, ଏତେ ସମୟ ଆମେ ଚାଲୁଛୁ କଣ ପୁରୀ ପହଞ୍ଚୁନୁ ନା, ଏ ପାଖରେ ଆପଣ ଏଇନା ଗାଧେ ପଡ଼ନ୍ତୁ, ଗାଧେ ପଡ଼ିଲେ ସିଧା ସିଧା ଜଗନ୍ନାଥ ଦର୍ଶନ କରିବେ ଆଉ କଣ ଅଛି। ହଁ ତେଣୁ ମହାପ୍ରଭୁ ଚିନ୍ତା କରୁଛନ୍ତି କଣ, ହଁ ମୋର ବି ବାହାରକୁ ଯିବାର ଅଛି, ତେଣୁ ମହାପ୍ରଭୁ କଣ କରୁଛନ୍ତି ନା ବାହାରକୁ ଯାଉଛନ୍ତି ନିଜର ଉତ୍ତରୀୟ ଏବଂ ଦଣ୍ଡ ମାଳା ସବୁ କିଛି ଗୁଞ୍ଜାମାଳା ସବୁ ଯାହା କିଛି ଥିଲା ସବୁ ଧରେଇ ଦେଉଛନ୍ତି ନିତ୍ୟାନନ୍ଦ ପ୍ରଭୁକୁ। ଏ ନିତ୍ୟାନନ୍ଦ ପ୍ରଭୁ ଧରେଇ ଦେଇକି ମହାପ୍ରଭୁ ସିଏ ତ ଗାଧୋଉଛନ୍ତି, ମହାପ୍ରଭୁ ତ ଗାଧେଲା ମାନେ ସେ ପାଣି ଭିତରେ ହିଁ ଭଗବାନଙ୍କୁ ଦର୍ଶନ, ସେଇ ଯମୁନା ଦର୍ଶନ, ସେଇ କାଳିଓ ସବୁ କିଛି କାଳିଓ ଲୀଳା ସବୁ କିଛି ସ୍ମରଣ, ତେଣୁ ୟା ଭିତରେ ସିଧା ସ୍ମରଣ କରୁଛନ୍ତି। ଇଏ ଚିନ୍ତା କରୁଛନ୍ତି କଣ, ଆରେ ଇଏ ସ୍ୱୟଂ ଭଗବାନ, ଇଏ ପୁଣି ଏଇ ମାନବ ଲୀଳା ଏଇ ଫେରେ ଜଣେ ମାନେ ସମ୍ପ୍ରଦାୟ ଭୁକ୍ତ ସନ୍ନ୍ୟାସୀ, ଏଇ ଯୋଉ ଗୌଡ଼ୀୟ ସମ୍ପ୍ରଦାୟ ଭୁକ୍ତ ସନ୍ନ୍ୟାସୀ ପାଖରୁ ଦଣ୍ଡ ନେଇନାହାନ୍ତି, ଇଏ କଣ ଏଇଟା ନିର୍ବିଶେଷ ବ୍ରହ୍ମବାଦୀ, ଇଏ ତାଙ୍କ ପାଖରୁ ଗୋଟେ ଦଣ୍ଡ ନେଇଯାଇଛନ୍ତି, ଇଏ ଦଣ୍ଡ ବା କୋଉ କାମରେ ଲାଗିବ। ଏଇଆ କହିକି ନିତ୍ୟାନନ୍ଦ ପ୍ରଭୁ କଣ କରିଛନ୍ତି ନା ଦଣ୍ଡ ଭାଙ୍ଗି ଦେଇଛନ୍ତି, ଦଣ୍ଡ ଭାଙ୍ଗି ଦେଇଛନ୍ତି ଯେମିତି ଦଣ୍ଡ ଭାଙ୍ଗି ଲୁଚେଇ ରଖିଛନ୍ତି ତାଙ୍କୁ ଦେଖେଇ ନାହାନ୍ତି ଆଉ। ତ ମହାପ୍ରଭୁ ତ ଭାବାବେଶରେ ଏବେ ଉଠିକି ଆଉ କପଡ଼ା ବି ଚେଞ୍ଜ ନାହିଁ, ଧାଇ ଯାଉଛନ୍ତି କେତେ ଦୂର କେତେ ଦୂର କେତେ ଦୂର ଏଇ ଜାଗାରେ ଧାଇ ଯାଉଛନ୍ତି। ତାପରେ ଯେତେବେଳେ ବାହ୍ୟ ଜ୍ଞାନ ସେତେ ସମୟ ଧରିଛନ୍ତି ମହାପ୍ରଭୁଙ୍କୁ, ବାହ୍ୟ ଜ୍ଞାନ ଫେରିଲା ବେଳକୁ ଅଠନଳା ପାଖପାଖି ହେଲେନି, ସେତେବେଳେ ବାହ୍ୟ ଜ୍ଞାନ ଫେରିଛି, ଆରେ ମୁଁ କେତେ ଭିଜା କପଡ଼ାରେ ଜଗନ୍ନାଥ ଦର୍ଶନ କରିବା ପାଇଁ ଯିବି, ଆରେ ମୋ ଲୁଗା କୁଆଡ଼େ ଗଲା, ଏ ତାର ନା ନା ମୁଁ ସବୁ ଲୁଗା ଆଣ ଲୁଗା ଆଣ ଯେତେବେଳେ ମହାପ୍ରଭୁ ପିନ୍ଧୁଛନ୍ତି, ତାପରେ ଦଣ୍ଡ ଆରେ ମୋର ଦଣ୍ଡ କୁଆଡ଼େ ଗଲା, ସେତେବେଳକୁ ନିତ୍ୟାନନ୍ଦ ପ୍ରଭୁ କଣ କରିଛନ୍ତି ନା ଯେ ଅଠନଳା ସେ ନଦୀ, ସେ ନଦୀ ନାମଟା କଣ ଜାଣି ବୋଲି ସେ ନଦୀକୁ ଇଏ ଦଣ୍ଡ ଭେଙ୍ଗି ଦେଇଛନ୍ତି, ସେ ଦଣ୍ଡ ହାସି ହାସି ଆସୁଛି, ହା ମହାପ୍ରଭୁ ଚିନ୍ତାରି ମୋ ଦଣ୍ଡ କାହିଁ ନା ଏଇ ଦଣ୍ଡ ହାଏ, ଆରେ ଶେଷ ସମ୍ବଳ ଦେଖ ମୁଁ ଘର ଦ୍ୱାର ସ୍ତ୍ରୀ ପୁତ୍ର ସବୁ ଛାଡ଼ିକି ଆଇଲି, ଶେଷରେ ମୋର ଗୁରୁଦତ୍ତ ଦଣ୍ଡଟା ବିଚରା ଦେଇଛନ୍ତି ଗୋଟେ ଲାଠିଟା, ଆଉ ସେଥିରେ ବି ତମର ଆସକ୍ତି ଗଲାନି, ମତେ ତମେ ସେ ଲାଠି ଉପରେ ବି ତମର ଭାତ ଦେଲା, ତ ସେ ଲାଠିଟା ହିଁ ହାରିଦେଲ, ଯା ମୁଁ ଆଉ ତମକୁ କେବେ ସାଥିରେ ନେବି। ଏଇଟା କରି ମହାପ୍ରଭୁ କନ୍ଦନ କରୁଛନ୍ତି, କେବଳ କନ୍ଦନ କରୁଛନ୍ତି ଯେ ଦେଖ ମୋ ସନ୍ୟାସୀ ବ୍ରତ ଇଏ ସବୁ ଭାଙ୍ଗିଦେଲେ, ଦେ ମହାପ୍ରଭୁ କଣ କହୁଛି ନା ତମେ ସବୁ ଆଉ ମୋ ସାଥିରେ କେହି ଯିବ ନା, ସବୁ ଏକବାର ଧିକାର ଦେଇଦେଲେ ସେ ଅଠଣା ପାଖରୁ ଏମାନେ ସବୁ ପଛରେ ରହିଲେ, ମହାପ୍ରଭୁ ଧାଇଁଗଲେ ଏକବାର ଜଗନ୍ନାଥ ପୁରୀ। ଏମିତି ଏ ମହାପ୍ରଭୁଙ୍କର ଏଇ ଯୋଉ ମାନବୀୟ ଲୀଳା ଯାହା ବି କିଛି କରିଛନ୍ତି ନିତ୍ୟାନନ୍ଦ ପ୍ରଭୁଙ୍କୁ, ଏଠି ପ୍ରଥମେ ନିତ୍ୟାନନ୍ଦ ସେଇଥିପାଇଁ ନିତ୍ୟାନନ୍ଦ ପ୍ରଭୁଙ୍କୁ କହିଛନ୍ତି କଣ, ଏ ଦଣ୍ଡ ଭଙ୍ଗା ପରେ ନିତ୍ୟାନନ୍ଦ ପ୍ରଭୁଙ୍କୁ କହିଲେ ତମେ ତମ ସାଥିରେ ମୁଁ ଆଉ କୁଆଡେ ଯିବିନି, ମୁଁ ଯଦି ଯିବି ଏକା ଯିବି ନହେଲେ ତମ ସାଥିରେ ଯିବି, କାହିଁକି ମୋର ଭୋଜନ ସାଧନ ବି ତମ ଦ୍ୱାରା ନଷ୍ଟ ହୋଇଛି, ମୁଁ ଆସି ଭିତରେ ସନ୍ନ୍ୟାସୀ ବ୍ରତ ଘର ଗ୍ରହଣ କରିଛି, କମସେ କମ ଭୋଜନ ସାଧନ କରି ତ ରହିବି, ତମେ ତ ରହିଲା ବେଳକୁ ମୋର ଭୋଜନ ସାଧନ ହିଁ କରିଦେଉନୁ, ତେଣୁ ନିତ୍ୟାନନ୍ଦ ପ୍ରଭୁଙ୍କୁ ସେଠି ବାଦ ଦେଇଛନ୍ତି। ତେଣୁ ଏଠି କହୁଛନ୍ତି କଣ ନା, ଯଦିପି ପ୍ରଭୁର ଆଜ୍ଞା ଗୌଡ଼ ଦେଶ ଗୌଡ଼ ଗୌଡ଼ ରହିତେ, କାହାକୁ ନିତ୍ୟାନନ୍ଦ ପ୍ରଭୁଙ୍କୁ, ତାଙ୍କୁ ଆଜ୍ଞା ଦେଇଛନ୍ତି କଣ, ତମେ ଗୌଡ଼ ଛାଡ଼ି କେତେ ଆସିବ ନା, ତମେ ମାଙ୍କର ଯତ୍ନ ନବ ଏବଂ ଗୌଡ଼ରେ ସେ ପ୍ରଚାର କର, ମୁଁ ଏକା ସେଠି ଏଠି ରହିବି ମାନେ ଶ୍ରୀକ୍ଷେତ୍ର ପୁରୀରେ। ସେଠି କହୁଛନ୍ତି କଣ, ତଥାପି ନିତ୍ୟାନନ୍ଦ ପ୍ରେମେ ଚାଲିଲା ଦେଖିତେ, କିନ୍ତୁ ନିତ୍ୟାନନ୍ଦ ପ୍ରଭୁଙ୍କ ଯେତେବେଳେ ପ୍ରେମ ଉଦ୍ରେକ ହେଇଯାଇଛି ସେତେବେଳେ ଆଉ ସେ କାହା କଥା ଆଦେଶ ମାନୁଛନ୍ତି ନା, ଯେ ମହାପ୍ରଭୁ ମୋତେ ଆଦେଶ ଦେଇଛନ୍ତି ରହିବା ପାଇଁ, ସିଏ ଆଉ ଭୁଲୁ। ଏଇ ପ୍ରକାର ଅନୁରାଗରେ ଲକ୍ଷଣ ଏଇ ବିଧି ନାହିଁ ମାନେ, ଇଏ ହଉଛନ୍ତି ରାଗ ପରେ ଅନୁରାଗ, ଅର୍ଥାତ ଏଇ ଯେ ଗୋପୀ ଭାବ ହଉଛି ରାଗାତ୍ମିକା, ଆମର ଯୋଉ ଭକ୍ତି ହଉଛି ବଣାତ୍ମିକା, ଠିକ ଅଛି, ତାପରେ ହଉଛି ସ୍ୱଭାବାତ୍ମିକା, ତାପରେ ସ୍ତର ଅଛି, କିନ୍ତୁ ଗୋପୀ ମାନଙ୍କର ଭାବ କଣ ନା ରାଗାତ୍ମିକା ଭାବ, ତ ତାପରେ କଣ ଅନୁରାଗ, ଅର୍ଥାତ ଅତ୍ୟନ୍ତ ଉପର ସ୍ତର କଥା ବର୍ଣ୍ଣନା କରୁଛନ୍ତି। ତେଣୁ ଆମେ ଏଇ ଯେ ବଳପୂର୍ବକ ଯେଉଁ ଭକ୍ତି କରୁଛୁ, ଇଏ ସେ ରାଗାନୁରାଭା ବା ଯେ ଅନୁରାଗ, ଇଏ କଥା କେତେବେଳେ ପରିକଳ୍ପନା ବି କରିପାରିବୁନୁ, ଠିକ ଅଛି। ତଥାପି ଏଠି କହୁଛନ୍ତି କଣ ନା, ଅନୁରାଗର ଇଏ ହଉଛି ଲକ୍ଷଣ, ସେ କେତେବେଳେ ବିଧି ବିଷୟରେ ମାନିବନି ଯେ କୋଉଟା କରଣୀୟ କୋଉଟା ଅକରଣୀୟ। ଇଏ ଅନୁରାଗ ବଶବର୍ତ୍ତୀ ଜଣ ହେଇଗଲେ ତାର ସେଇଟା ବାଧକ ହବ ନା, ତାର ଆଜ୍ଞା ଭାଙ୍ଗେ ତାର ସଙ୍ଗେର କାରଣେ, ତାର ଆଜ୍ଞା କାହିଁକି ଭାଙ୍ଗିଛନ୍ତି ନିତ୍ୟାନନ୍ଦ ପ୍ରଭୁ? ତାଙ୍କ ସଙ୍ଗ ପ୍ରାପ୍ତି ହେବା ପାଇଁ, ମହାପ୍ରଭୁଙ୍କ ସଙ୍ଗ ପ୍ରାପ୍ତି ହେବା ପାଇଁ କି ତାଙ୍କର ଆଜ୍ଞାକୁ ବି ସେ ପ୍ରତ୍ୟାଖ୍ୟାନ କଲେ, କାରଣ ଏଇ ଅନୁରାଗରେ ହେଉଛି ଲକ୍ଷଣ। ରାସେ ଜୈସେ ଘର ଘରେ ଯାଇତେ ଗୋପୀରେ ଆଜ୍ଞା ଦିଲ, ତାର ଆଜ୍ଞା ଭାଙ୍ଗି ତାରା ସଙ୍ଗେ ସେ ରହିଲା। ଅର୍ଥାତ ଏଠି ଉଦାହରଣ ଦଉଛନ୍ତି କଣ ଯେ ଅନୁରାଗର ଲକ୍ଷଣ ଦେଖ, ରାହାସଲୀଳା ସମୟରେ ଭଗବାନ କୃଷ୍ଣଚନ୍ଦ୍ର ଭଗବାନ ସେ କଣ କହୁଛନ୍ତି ନା, ସମସ୍ତ ଗୋପୀମାନଙ୍କୁ କହୁଛନ୍ତି ଆରେ ଦେଖ ରାହାସଲୀଳା ତ ସରିଗଲା, ଆରେ ତମେ ଘରକୁ ଯାଉ ନା କାହିଁକି, ତେଣୁ ଘରେ ତମର ସ୍ୱାମୀ ଅଛନ୍ତି, ପୁଅ ଅଛନ୍ତି, ସବୁ ପରିବାର ଅଛନ୍ତି, ଆତ୍ମୀୟ ସ୍ୱଜନ ଅଛନ୍ତି, ଆଉ ତମେ ସବୁ ଛାଡ଼ିକି ଏଠି ରାସ କାହିଁ ଆସିଛ? ଆରେ ଏଇଟା ତ ପତିବ୍ରତାର ନାରୀ ଲକ୍ଷଣ ନୁହଁ, ଇଏ ହେଉଛନ୍ତି କଣ ନା ସ୍ୱାଭାବିକ ଭାବରେ ଲୋକ କହିବେ ଦେଖିବା ଏଇଭଳି ନାନା ପ୍ରକାର ମହାପ୍ରଭୁ କଥା ବହୁତ ସତ କଥା। ସେମାନଙ୍କୁ କେବଳ ସେମାନଙ୍କର ବାହାପଡ଼ା ଜଗତବାସୀ ଆଗରେ ପ୍ରକାଶ କରିବା ପାଇଁ କି ଇଏ କୃଷ୍ଣ ଭଗବାନ ଏଇଟା ପରୀକ୍ଷା କହିଛନ୍ତି। ତାପରେ ଏଠି କହୁଛନ୍ତି ଆଜ୍ଞା ପାଳନେ କୃଷ୍ଣେ ଜୈଛେ ପରିତୋଷଣ, ପ୍ରେମେ ଆଜ୍ଞା ଭାଙ୍ଗିଲେ ହଇ କୋଟି ସୁଖ ପୋଷ। ଯେ ଆଜ୍ଞା ପାଳନେ, ଭଗବାନଙ୍କର ଆଜ୍ଞା ପାଳନରେ ଭଗବାନ ଯେତେ ଖୁସି ନ ହୁଅନ୍ତି, କିନ୍ତୁ ପ୍ରେମେ ଆଜ୍ଞା ଭାଙ୍ଗିଲେ, ଅତ୍ୟନ୍ତ ପ୍ରେମରେ ବା ଅତ୍ୟନ୍ତ ଆନନ୍ଦରେ ଯଦି ଜଣେ ମହାପ୍ରଭୁଙ୍କର ଆଜ୍ଞାକୁ ବି ପ୍ରତ୍ୟାଖ୍ୟାନ କରେ, ତାହେଲେ ଏଠି କହୁଛନ୍ତି କଣ ନା କୋଟି ସୁଖ ଉପସ, କୋଟି କୋଟି ସୁଖ ଏ ମହାପ୍ରଭୁ ପୋଷଣ କରନ୍ତି ବା ମହାପ୍ରଭୁ ଅନୁଭବ କରନ୍ତି ପ୍ରେମରେ ଆଜ୍ଞା ଭାଙ୍ଗିବା। ତେଣୁ ସେଇଥିପାଇଁ କି ନିତ୍ୟାନନ୍ଦ ପ୍ରଭୁ କଣ କରିଛନ୍ତି ନା ଏଇ ପ୍ରକାରେ ଆଜ୍ଞା ଭାଙ୍ଗିକି ସେ ଆସି ପହଞ୍ଚନ୍ତି। ଖାଲି ନିତ୍ୟାନନ୍ଦ ପ୍ରଭୁ ନୁହଁ, କେତେ ଜଣ ଆସିଛନ୍ତି ସମସ୍ତଙ୍କ ନାଁ ବି ଉଲ୍ଲେଖ କରିଛନ୍ତି, ହାଁ ବାସୁଦେବ ଦତ୍ତ ମୁରାରୀ ଗୁପ୍ତ ଗଙ୍ଗା ଦାସ ଶ୍ରୀମାନ ସେନ ଶ୍ରୀମାନ ପଣ୍ଡିତ ଅକିଞ୍ଚନ କୃଷ୍ଣ ଦାସ। ଏଇ ଯେ ଶ୍ରୀମାନ ଶ୍ରୀମାନ ସେନ ମାନେ ଶିବାନନ୍ଦ ସେନ, ଆଉ ଶ୍ରୀମାନ ପଣ୍ଡିତ ଗଦାଧର ପଣ୍ଡିତ, ନାନା ପ୍ରକାଶ ବର୍ଣ୍ଣନା କରନ୍ତି। ମୁରାରୀ ଗୁପ୍ତ ଗରୁଡ ପଣ୍ଡିତ ବୁଦ୍ଧିମନ୍ତ ଖାଁ ସଞ୍ଜୟ ପୁରୁଷୋତ୍ତମ ପଣ୍ଡିତ ଭଗବାନ ଶୁକ୍ଲାମ୍ବର ନୃସିଂହାନନ୍ଦ ଆର ଯତଜନ ସବାଇ ଚାଲିଲା ନାମ ନା ଯାଏ ଲିଖନ। ଆଉ ଲେଖା ଲେଖି ମୁଁ ପାରୁନି, କହୁଛନ୍ତି ଏତେ ଜଣ ଲୋକ ଆସୁଛନ୍ତି ପୁରୀକୁ, କିଛି ନାଁ ମୁଁ ଲେଖିଦେଲି ଆଉ ମୁଁ ଆଉ ନାମ ଲେଖିପାରୁନି। କୁଲିନି ଗ୍ରାମବାସୀ ଝାଡ଼ିଖଣ୍ଡବାସୀ ମିଳିଲା ଆସିଆ ଶିବାନନ୍ଦ ସେନ ଚଲିଲା ସବାରେ ଲୋଇଆ। ଇଏ କୁଲିନବାସୀ, କୁଲିନବାସୀ ମାନେ ଯୋଉଠି ହରିଦାସ ଠାକୁର ଭଜନ କରୁଥିଲେ, ଯୋଉଠି ଯେ ଲକ୍ଷ ହୀରା ବେଶିଆ ଭାଙ୍ଗିବା ପାଇଁ ଆସିଥିଲେ ଜାଣିଛନ୍ତି ନା ନା ଜାଣି ନା ଜାଣିନି ପୁଣି ସତ କହୁ ଜାଣିଛନ୍ତି। ତ ହରିଦାସ ଠାକୁର ଏ ଭଜନ କରିବା ସମୟରେ ସେ କଣ କରିଛନ୍ତି ନା, ଥରେ ଏ କୁଲିନି ଗ୍ରାମରେ ଏ ବାସ କରିକି ସେ ଭଜନ କରୁଛନ୍ତି। ତ ସେଠି କୁଲିନବାସୀ ମାନେ ପ୍ରଥମେ ଭଜନ କରୁଥିଲେ, ତ ଭଜନ କରିବା ସମୟରେ ତାଙ୍କ ପ୍ରତି ଏଇ ଯେ ସତ୍ୟରାଜ ଖାଁ ଇଏ ଟିକେ ରୁଷ୍ଟ ହେଇଗଲେ, ସତ୍ୟରାଜ ଖାଁ ଆକ୍ଚୁଆଲି ରୁଷ୍ଟ ହେଇନାହାନ୍ତି, ଇଏ ଭଜନ କରୁଛନ୍ତି ହରିନାମ କରୁଛନ୍ତି କିନ୍ତୁ ସମସ୍ତେ କମ୍ପ୍ଲେନ୍ ଦଉଛନ୍ତି, କାରଣ ସେତେବେଳେ ପଣ୍ଡିତ ମାନେ ବେଶୀ କମ୍ପ୍ଲେନ୍ ଦେଇଛନ୍ତି ଯେ ବିଚରା ହରିଦାସ ଠାକୁର ଦେଖ ଆରେ ଜବନଟା ମୁସଲମାନଟା ଏ ହରିନାମ କରିକି ତାର ଖ୍ୟାତି ଲୋକ ଗାଉଛନ୍ତି, ସେମାନଙ୍କ ଦେହରେ ଆଉ ସହ୍ୟ ହଉନି। ତେଣୁ ପଣ୍ଡିତ ମାନେ ସେମାନେ କୋପାନଳୀ ଅଛନ୍ତି, ତାପରେ ମୁସଲମାନ ମୁସଲମାନ ରାଜା ଯାଇ ବୁଝାଉଛନ୍ତି ଦେଖ ଆରେ ବେଟା ମୁସଲମାନ କୋଳରେ ଜନ୍ମ ହାରେସ, ସେ ଆଜି କଣ କରିଛି ନା ଦେଖ ନିଜର କୁଳ ଧର୍ମ ଛାଡିକି ଏଇ କୃଷ୍ଣ କୃଷ୍ଣ ନାଁ ନ କରିକି ଏତେ ମାତଉଛି ଜଗତବାସୀ ମାନଙ୍କୁ ମାତଉଛି, ଯାହାଫଳରେ ମୁସଲମାନ ଧର୍ମ ପୁରା ଲୁପ୍ତ ହେଇଯାଉଛି। ଏଇ ପ୍ରକାର ଚାନ୍ଦକାଜୀ ପାଖରେ ଯେମିତି କହିଦେଲେ, ଚାନ୍ଦକାଜୀ କହିଲେ ଯା ୟାର ମୁଁ ୟାକୁ ଧର୍ମ ଛଡା କରିଦିଅ ନା, କେମିତି କରିବା, ଦି ଚାରି ଆପଣ ପକେଇଲେ ତା ଯିବ ଧର୍ମ ଛାଡ଼ିବ ଆଉ କଣ ଅଛି। ହଁ ଏମିତି କହୁଛନ୍ତି, ଇଏ ସାଧାରଣ ଲୋକ ନୁହଁ କିନ୍ତୁ ନା, ତାହେଲେ ପିଠ ପିଠ ବଜାର ବଜାର ନେଇ ପିଠ ବାଇଶଟା ବଜାର ପିଠ, ହଁ ବଜାର 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 ବୁଲେଇ ବୁଲେଇ ପିଟୁଛନ୍ତି ହରିଦାସ ଠାକୁର। ଏଇ ଯେଉଁ ମାନେ ତାଙ୍କର ମାନେ ଏଇ ଯେଉଁ ହରିଦାସ ଠାକୁରଙ୍କର ଭଜନ ତାଙ୍କର ବଳ କୋଉ ପ୍ରକାର ଦେଖନ୍ତୁ, ଏତେ ବଜାର ପିଟିଲା ପରେ ବି ତାଙ୍କ ଶରୀରରେ କିଛି ବି ହେଇନି, ତାଙ୍କୁ ଟିକେ ବି ଏଇ ଯେଉଁ ସାଧାରଣ ଏଇ ମାଡ଼ ତାଙ୍କ ପ୍ରତି ଲାଗୁ ହେଇନି, କେବଳ ଭଗବାନଙ୍କର ନାମ କରିଥିଲେ। ହରିଦାସ ଠାକୁର ଯେ ଜଣେ ସାଧାରଣ ଭକ୍ତ ବା ସାଧାରଣ ଦୃଷ୍ଟିରେ ଆମେ ହରିଦାସ ଠାକୁରଙ୍କର ଯେଉଁ ଉଦାହରଣ କରୁଛୁ ଯେ ହରିଦାସ ଠାକୁର 300,000 ମାଳା ଜପ କରୁଥିଲେ, କିନ୍ତୁ ଜପଟା ତାଙ୍କର କେତେ ଗୁରୁତ୍ୱ କେତେ ଶ୍ରଦ୍ଧା ବା କେତେ ଭକ୍ତି ସହିତ ଜପ କରୁଥିଲେ ଯେ ସବୁ ଲୋକ ମିଶିକି ତାକୁ ପିଟିବେ ବଜାର 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 କାହିଁ ପିଟିବେ ନା, ଲୋକମାନେ ଦେଖିବେ ମୁସଲମାନ ହେଇକି ଇଏ ଧର୍ମଦ୍ରୋହୀ କରିଛି ପାଇଁ କି ୟା ପ୍ରତି ଏଇଟା ହଉଛି ସଜା ଦେଲେ ଆଉ କେହି ଭୟରେ କେହି ମୁସଲିମ ଆଉ ହରିନାମ କରିବେ ନା, ଏମିତି ବଜାର ବଜାର ତାପରେ ୟା କଥା କିଛି ତାପରେ କଣ କରୁଛନ୍ତି ନା ତାଙ୍କୁ ନେଇକି ପୁଣି କୋଉଠୁ କରୁଛନ୍ତି ନା ଠିକ ମାନେ ତା ପୂର୍ବରୁ ବି ଏମିତି ହରିଦାସ ଠାକୁରଙ୍କ ଲୀଳା ହେଇଛନ୍ତି। ଯେତେବେଳେ ଏଇ ସତ୍ୟରାଜ ଖାଁ ସିଏ କଣ ତାଙ୍କ ପ୍ରତି ଈର୍ଷାନ୍ୱିତ ହେଇଯାଇଛି, ଈର୍ଷାନ୍ୱିତ ହେଲା ଫଳରେ ତାଙ୍କ ପ୍ରତି କଣ କଲା ନା, ଇଏ ତ ଏମିତି ଯୁବକ ଶରୀର, ଏଇ ଯୁବକ ଶରୀରରେ କି ଭଜନ କରୁଛି ତା ଭଜନ ପରୀକ୍ଷା ପାଇଁ କି ଆରମ୍ଭ କଲେ କଣ ହେଇଛନ୍ତି ନା, ବେଶ୍ୟାକୁ ପଠାଉଛନ୍ତି, କିନ୍ତୁ ସେଠି କିଛି କାମ ହାସଲ ହେଇପାରିନି, କାହିଁକିନା ସିଏ ବି ପରବର୍ତ୍ତୀ ଅବସ୍ଥାରେ ସିଏ ବି ମହାନ ଭଗବତ ଭକ୍ତ ହେଇଯାଇଛନ୍ତି। କାହିଁକିନା ଭକ୍ତଙ୍କର ଏ ସ୍ୱାଭାବିକ ଭଗବତ ପ୍ରତି ଭକ୍ତିରେ ସେ ଶତ୍ରୁ ମିତ୍ର ଏ ଶତ୍ରୁକୁ ମିତ୍ର ଭାବ ଇଏ ପୋଷଣ କରିଦେଇଛନ୍ତି। କାହିଁକିନା ଲକ୍ଷ୍ମୀରା ବେଶ୍ୟା ଏଥିରେ ପ୍ରଥମେ ଯାଇ ପହଞ୍ଚନ୍ତି, ପ୍ରଥମେ ଯାଇ ପହଞ୍ଚିକି ତାଙ୍କୁ ବହୁ ପ୍ରକାର ନିବେଦନ କରୁଛନ୍ତି। ତ ହରିଦାସ ଠାକୁର ସେଥିରେ ହାତ ଯୋଡ଼ି ସେ ପ୍ରାର୍ଥନା କରୁଛନ୍ତି, ଦେଖ ମୋର ଏମିତି ଗୋଟେ ମୁଁ ବ୍ରତ କରିଛି 300,000 ମାଳା ଜପ, ତେଣୁ ମୋତେ ପ୍ରଥମେ ଜପ କରିବା ପାଇଁ ଦିଅନ୍ତୁ, ତାହେଲେ ମୁଁ ଆପଣଙ୍କର ଇଚ୍ଛା ନିଶ୍ଚୟ ପୂରଣ କରିବି। କାରଣ ଇଏ ପଇସା ଦେଇ ପଠେଇଛନ୍ତି, ସତରାଜ ଖା ପଇସା ଦେଇ ପଠେଇଛନ୍ତି ନା, ୟାକୁ ଯେମିତି ହଉ ୟାର ତପସ୍ୟା ଭାଙ୍ଗିବେ, ଇଏ ବ୍ରତ ଭାଙ୍ଗିବେ। ତ ତାପରେ ଯେମିତି ବାରମ୍ବାର ଏମିତି କହୁଛନ୍ତି, ତ ଏଇ ପ୍ରକାରେ ଇଏ ତ ବ୍ରତ ଛାଡ଼ିଲେ ନା, ବରଂ ଇଏ କଣ କଲେ ନା ଭଗବାନଙ୍କୁ ପ୍ରାର୍ଥନା କଲେ ଯେ ଭଗବାନ ଇଏ ଏଇ ପ୍ରକାରେ ଗୋଟେ ଜଣଙ୍କର ପ୍ରରୋଚନାରେ ଅର୍ଥ ଲୋଭରେ ପଡି ସେ ଆଜି ଏଇ ପ୍ରକାର ଆସିଛି, ତେଣୁ ଆପଣ ତାକୁ ଟିକେ କୃପା ଆଶୀର୍ବାଦ କରନ୍ତୁ। ଏବଂ ସେ ଭଗବାନଙ୍କ ପ୍ରତି ଆକୁଳ ଭର ପ୍ରାର୍ଥନା ସେ ହରିନାମରେ ପ୍ରତିଫଳିତ ହେଇଛନ୍ତି। ହଁ ହରିଦାସ ଠାକୁର କେବଳ ମାତ୍ର ଜପି ଚାଲିଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ଇଏ ଧୀରେ 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 କଣ କରିଛି ନା, ବେଶ୍ୟା ମୁଣ୍ଡ ଖରାପ କରିଛି। ସେ ବିଚାର ଯୋଉ କାମ ପାଇଁ ଆସିଲା ପ୍ରଥମ ଦିନ କଣ ହେଇଛି, ଦେଖିଲା ବେଳକୁ ରାତି ପାଇଗଲାନି, ହରେ ଲୋକ ଦେଖିନବ ପଳେଇଗଲେ, ପୁଣି ଚାଲିଗଲେ, ପୁଣି ଯାଇ ତାପର ଦିନ ରାତିରେ ଆସିଲେ। ଦି ରାତି ବସି ସାରିଲା ପରେ ଇଏ ଯୋଉ ଭକ୍ତି ଭରେ ଏଇ ହରିନାମର ମହତ୍ଵ ଦେଖନ୍ତୁ, ଶୁଦ୍ଧ ହରିନାମର ଶୁଦ୍ଧ ନାମର କ୍ରିୟା ଇଏ କଣ ନା, ବେଶ୍ୟାର ମନୋଭାବ ସି କୋଉ ପ୍ରକାରେ ପଇସା ଲୋଭରେ ପଡିକି ଆସିଛି ୟାକୁ ଚରିତ୍ରହୀନ କରିଦେବ, ଆଉ ତାଙ୍କର ଧୀରେ ଯୁବକ ଶରୀର ସବୁ କିଛି ଥିଲା, କିନ୍ତୁ ଇଏ ଧୀରେ 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 ଦୁଇ ରାତି ପରେ ସେ ହରିନାମ ବୀର୍ଯ୍ୟବତୀ ହରିନାମ ଶୁଦ୍ଧ ହରିନାମ ୟାକୁ ବି ପରିବର୍ତ୍ତନ କରାଇଛି। ଶେଷ ଦିନ ଆସୁଛନ୍ତି କଣ, ଶେଷ ଦିନ ଆଉ ସେ ବେଶ୍ୟା ରୂପରେ ଆସିନି, ଏକବାର ଶାଢ଼ୀ ଫାଡ଼ି ପିନ୍ଧିକି ପୁରା ରୂପ ପୁରା ଯେମିତି ଭକ୍ତ ବେଶରେ ଆସି ପହଞ୍ଚିଯାଇଛି। ହଁ, ସେ ଆସିକି ଷଷ୍ଠ ଏକବାର ପ୍ରଣାମ, ଯେମିତି ମୋତେ କ୍ଷମା କରନ୍ତୁ, ମୁଁ ହେଉଛି ସବୁଠୁ ବଡ଼ ଅପରାଧୀ। ଏଇ ପ୍ରକାର ନାନା ପ୍ରକାର ତାଙ୍କ ପ୍ରତି ତାଙ୍କର ଯେଉଁ ଭାବ ସେ ବ୍ୟକ୍ତ କରିଛନ୍ତି। ତ ହରିଦାସ ଠାକୁର ସେଇଟା କହୁଛନ୍ତି, ମୁଁ ଜାଣିଥିଲି, ମୁଁ ଜାଣିଥିଲି ତୁମେ ଏଟା ତୁମ ନିଜ ଇଚ୍ଛାରେ ଆସିନା। ଗୋଟିଏ କେବଳ ମାତ୍ର ଜଣଙ୍କର ପ୍ରେରଣା ଆସିଛ, କିନ୍ତୁ କିଛି ଅସୁବିଧା ନାହିଁ, ତେଣୁ ତୁମର ମନସ୍କାମନା ଭଗବାନ ପୂର୍ଣ୍ଣ ନିଶ୍ଚୟ କରିବେ। ତୁମେ ଏଠି କାମ କର, ହରିନାମ କର ଏବଂ ଏ ଆଶ୍ରମର ଦାୟିତ୍ୱ ନିଅ। ତୁମେ ଯେତେବେଳେଠୁ ଆସିଛ ସେତେବେଳେଠୁ ମୁଁ ଚିନ୍ତା କରିଥିଲି କ'ଣ ନା ଏ ସ୍ଥାନ ତ୍ୟାଗ କରି ପଳେଇବି, କିନ୍ତୁ ମୁଁ ଯାଇନି। କାହିଁକି ନା କେବଳ ତୁମ ପାଇଁକି ମୁଁ ଏଠି, ମୋତେ ଏଠି 3 ରାତି ରହିବା ପାଇଁ ପଡ଼ିଛି, ଖାଲି ତୁମ ପାଇଁକି ନୁହଁ,
ଏ ଗାଁବାସୀ ସମେତ ଯେତେ ସବୁ ଲୋକ ଅଛନ୍ତି
ଏ ସମସ୍ତଙ୍କର ନିନ୍ଦା ଅପବାଦ ଇଏ କି ୟାକୁ ବି ମୋତେ ସହିବା ପାଇଁ ପଡ଼ିଛି, କେବଳ ତୁମକୁ ଉଦ୍ଧାର କରିବା ପାଇଁ। ହଁ, ତାପରେ ସେଇଠି ସେ ଲକ୍ଷ ହୀରା ବେଶା ସେଇଠି ମହାପ୍ରଭୁ ହରିଦାସ ଠାକୁରଙ୍କ ଚରଣରେ ବଢ଼ିଯାଉଛନ୍ତି। ତ ହରିଦାସ ଠାକୁର ତାଙ୍କୁ ମନ୍ତ୍ର ଦେଇକି ଏକବାର ତିଲକ ସୀତା ଲଣ୍ଡା ଫଣ୍ଡା କରିବା କଥା ବସିକି ଭଜନ। ହଁ, ସେତେବେଳେ ସେ ସାଧାରଣ ଲୋକ ନଥିଲେ, ପୁରା ହରିଭଜନ କରିଛନ୍ତି, ତାଙ୍କର ଯେ ସ୍ତ୍ରୀ ସୁଲଭ ଗୁଣ ଫୁଣ ସେ ସବୁ ତାପ ଦେଇଛନ୍ତି, ଏକବାର କଠୋର ବ୍ରତ ସାଧନ। ହଁ, ମହାନ ଭଗବତ ରଖିଛନ୍ତି। ମୁଁ ଏଠି କହୁଥିଲି କଣ, ଏଇ କୁଲିନ ଗ୍ରାମବାସୀ ଯେ ଦେଖ ଏ ବେଶ୍ୟା ପର୍ଯ୍ୟନ୍ତ ବି ଯୋଉ କାମ ପିପାସୁ ଅର୍ଥ ପିପାସୁ ଏସବୁ ଭକ୍ତ ଏବଂ ତାଙ୍କୁ ଯୋଉମାନେ ସବୁ କୁଶାଳନା କରୁଥିଲେ ସେମାନଙ୍କର ପରବର୍ତ୍ତୀ ଅବସ୍ଥାରେ ସବୁ କୁଷ୍ଠ ବ୍ୟାଧି ହେଇଗଲା, ସବୁ କୁଷ୍ଠ ବ୍ୟାଧି ହେଇଗଲା। ତାପରେ ସେମାନେ ଆସି ପୁଣି ହରିଦାସ ଠାକୁରଙ୍କ ଚରଣରେ ପତନ ହଉଛନ୍ତି, ପଡ଼ିଛନ୍ତି, ସମସ୍ତେ ଭଲ ହେଇଗଲେ। ହଁ, ସେଠି ମାନେ କୁହାଯାଉଛି କଣ, ଏ କୁଲିନବାସୀଙ୍କର ଘୁଷୁରୀ ବି ଘୁଷୁରୀକୁ ବି ମହାପ୍ରଭୁ ତାଙ୍କୁ କୃପା ଆଶୀର୍ବାଦ କରନ୍ତି। ତା ମାନେ ଆଉ ଇତର ଆଉ ପ୍ରାଣୀମାନଙ୍କ କଥା ଏଟା କଣ କହିବା, ମାନେ କୁଲିନବାସୀ ସମସ୍ତେ ବୈଷ୍ଣବ, କୁଲିନ ଗ୍ରାମବାସୀ ସମସ୍ତେ ବୈଷ୍ଣବ, କାହିଁକି ନା ସେ ଶୁଦ୍ଧ ହରିନାମ ଯୋଡ଼ି ପ୍ରକାଶ ପାଇଛନ୍ତି ଏବଂ ଶୁଦ୍ଧ ହରିନାମ ଯୋଉ ବାତାବରଣରେ ଇଏ ଯୋଉ ଅଞ୍ଚଳରେ ଏଇଟା ପ୍ରକାଶିତ ହେଇଛନ୍ତି। ଯେମିତି ଆମେ ମହାପ୍ରଭୁଙ୍କର କଣ୍ଠା ଦର୍ଶନ କାଲି ଯାଇନଥିଲୁ, କିନ୍ତୁ ଯେଉଁମାନେ ଥିଲେ ଯାଇଥିଲେ, ଅର୍ଥାତ୍ ମହାପ୍ରଭୁ ଏଇ ଲୀଳା କରିଛନ୍ତି, ଏଇ ଯାଇଛନ୍ତି, ଏଇ ଲୀଳା, କିନ୍ତୁ ସେଠି କ'ଣ ନା ତାଙ୍କର ଏଇ ଯେ ବାୟୁମଣ୍ଡଳ ତାଙ୍କର ଭୂମି ସବୁକିଛି ପବିତ୍ର, କାହିଁକି ସେଠି ହରିଦାସ ଠାକୁର ଯତ୍ନ କରୁଛନ୍ତି। ତେଣୁ ଏଠି କହୁଛନ୍ତି କ'ଣ ନା, ଏ ପ୍ରକାରେ ଶିବାନନ୍ଦ କୁଲିନ ଗ୍ରାମବାସୀ ଏବଂ ଝାଡ଼ଖଣ୍ଡବାସୀ, ଝାଡ଼ଖଣ୍ଡବାସୀ ମାନେ ଏଇ ବିହାର, ବିହାର ଲୋକମାନେ ମଧ୍ୟ ସେମାନେ କେମିତି ପବିତ୍ର ହେଇଥିଲେ ନା ମହାପ୍ରଭୁ ଯେତେବେଳେ ବୃନ୍ଦାବନ ଯାଇଥିଲେ, ଝାଡ଼ଖଣ୍ଡରେ ପଶୁ ପକ୍ଷୀ ଲୋକ ସମସ୍ତେ ହରିନାମରେ ପାଗଳ ହେଇଥିଲେ, ହରିନାମରେ ପାଗଳ ହେଇଛନ୍ତି। ଆଉ ତେଣୁ ଏମାନଙ୍କୁ କଣ କରିଛନ୍ତି ନା, ଶିବାନନ୍ଦ ସେନ ଚାଲିଲା ସବାରେ ଲୋୟା, ରାଘବ ପଣ୍ଡିତ ଚଲେ ଝାଲି ସାଜାଇଆ, ଦମୟନ୍ତୀ ଯତ ଦ୍ରବ୍ୟ ଦିଆ ଛେ କରିଆ। ଏ ରାଘବ ପଣ୍ଡିତ ଝାଲି ସରି ଚାଲିଛନ୍ତି, ଝାଲି ମାନେ କଣ ନା ମହାପ୍ରଭୁଙ୍କର ଏ ପ୍ରସାଦର ଯେତେ ଦ୍ରବ୍ୟ ଇଏ ସବୁକିଛି ଏକବାର ଶିବା ଆମର ରାଘବ ପଣ୍ଡିତ ସିଏ ଗୋଟେ ବୋଝ ବାନ୍ଧିଛନ୍ତି ବିଭିନ୍ନ ପ୍ରକାର, ଏକବାର ଲୁଣ ଜିରାଠୁ ଆରମ୍ଭ କରି ସବୁକିଛି ରାଘବର ଝାଲି, ଏବେ ବି ରାଘବର ଝାଲି ଆସେ ଦେଖିବେ ରଥଯାତ୍ରା ସମୟରେ ମଝିରେ ମଝିରେ ରଥ ଅଟକି ଯାଉଥିବ, ଏ କିଛି କିଛି ଭକ୍ତମାନେ କିଛି ଗୋଟେ କଦଳୀ ପତ୍ର ଯୋଡ଼େଇକି କାନ୍ଧେ କାନ୍ଧେ ନେଇଯାଉଥିବେ, ଯେଉଁମାନେ ପୁରୀ ଯାଇଛନ୍ତି ଦେଖୁଥିବେ ସେ କହନ୍ତି ଝାଲି ଝାଲି, ମାନେ ବିଭିନ୍ନ ପ୍ରକାର ପ୍ରସାଦ ବିଭିନ୍ନ ଉପକରଣ ବିଭିନ୍ନ ଫୁଲମାଳା ଇତ୍ୟାଦି ସେ ଝାଲି କହନ୍ତି, ଠିକ ଅଛି। ତେଣୁ ଇଏ ଝାଲି ସଜେଇକି ରାଘବ ପଣ୍ଡିତ ଦେଇ ଚାଲିଛନ୍ତି। ଆଉ ଏମାନଙ୍କର ଦାୟିତ୍ୱ କିଏ ନେଇଛନ୍ତି, ଶିବାନନ୍ଦ ସେନ, ଠିକ ଅଛି। ଶିବାନନ୍ଦ ସେନ ଇଏ ୟାଙ୍କର ଚରିତ୍ର ତ ଖୁବ ସୁନ୍ଦର ଚରିତ୍ର। ହଁ, ଶିବାନନ୍ଦ ସେନ ଟିକେ ଧନୀ ଲୋକ ଥିଲେ, ଠିକ ଅଛି। ତ ମହାପ୍ରଭୁ ତାଙ୍କୁ ଆଦେଶ ଦେଇଥିଲେ କଣ, ଯେ ଦେଖ ମୋର ଏଇ ଲୋକମାନେ ଟିକେ ଗରିବ ଲୋକ, ତ ସେମାନେ ଇଚ୍ଛା କରୁଛନ୍ତି ବର୍ଷକୁ ଥରେ ପୁରୀ ଆସିବେ, ତେଣୁ ତୁମେ ଗୋଟେ କାମ କରିବ, ତମେ ସମସ୍ତଙ୍କୁ ନେଇକି ସମସ୍ତଙ୍କର ଯିବା ଆସିବା ଦାୟିତ୍ୱ ତମର। ଇଏ କହିଥିଲେ ମହାପ୍ରଭୁ, ମୁଁ ଆପଣଙ୍କର କୋଉ ପ୍ରକାର ସେବା କରିପାରେ, ଆମେ ଯେମିତି ଗୁରୁମାନଙ୍କର ପଚାରୁଛୁ ନା ଯେ ଗୁରୁ ମହାରାଜ ଆପଣ ମୋ ପ୍ରତି କଣ ସେବା ଆଦେଶ ଟିକେ ଯଦି ଏପଟ ସେପଟ ଗୁରୁ ମହାରାଜ ଏକା ତ ମୋ ଦ୍ୱାରା ସମ୍ଭବ ହଉନି ଆଉ ଯଦି କିଛି କହନ୍ତି ଆମର କଥା ନା ଗୁରୁ ମହାରାଜ କହିଲେ ତମେ ଘର ଦ୍ୱାରା ଛାଡ଼ିକି ଆସ ଗୁରୁ ମହାରାଜ କି ପ୍ରକାର ଗୋଟେ କଥା କହିଲେ ମୋର ଛୋଟ ଛୁଆ ଚାରି ପଡ଼ି ଆସିବେ ଇଏ ଯେ ଆମର ଚିନ୍ତାଧାରା କିନ୍ତୁ ଶିବାନନ୍ଦ ସେନକୁ ମହାପ୍ରଭୁ କହିଲେ କଣ ତମର ସେବା ହଉଛି ପ୍ରତି ବର୍ଷ ମୋର ଭକ୍ତ ମାନେ ଯୋଉ ପୁରୀ ଆସିବେ ଯାବତୀୟ ଖର୍ଚ୍ଚ ତମେ ବହନ କରିବ ହଁ ଇଏ କହିଲେ ଠିକ ଅଛି ମୋ ପ୍ରତି ଆଦେଶ ଇଏ ଗ୍ରହଣ କରି ଚାଲିଥାନ୍ତି ହଁ ଶିବାନନ୍ଦ ସେନ ବହୁତ କୃପା ପ୍ରାପ୍ତ ହେଇଛନ୍ତି ଶିବାନନ୍ଦ ସେନଙ୍କର ମାନେ ଆତ୍ମୀୟ ସ୍ୱଜନ ଶେଷରେ କୁକୁର ପର୍ଯ୍ୟନ୍ତ ମହାପ୍ରଭୁ ଉଦ୍ଧାର କରିଦେଇଛନ୍ତି ମାନେ କହିବା ତାତ୍ପର୍ଯ୍ୟ ହେଉଛି କଣ ଯେ ଭଗବାନ ଏ ଭକ୍ତକୁ ଏତେ ବା ଭକ୍ତ ଯଦି ଭଗବାନଙ୍କ ପ୍ରତି ଭଗବାନଙ୍କୁ ପ୍ରସନ୍ନ କରିଦିଏ ତାହେଲେ ତାର ସଂଶ୍ଳିଷ୍ଟ ଯେତେ ସବୁ ଶାସ୍ତ୍ରରେ ପ୍ରହ୍ଲାଦ ମହାରାଜଙ୍କର ଉଦ୍ଧାରରେ କୁହାଯାଉଛି କଣ ଏକୋଇଶ ପୁରୁଷ ଉଦ୍ଧାର ଜଣେ ଭକ୍ତ ହେଲେ ଏକୋଇଶ ପୁରୁଷ ଉଦ୍ଧାର କିନ୍ତୁ ମହାପ୍ରଭୁଙ୍କ ଲୀଳାରେ ବର୍ଣ୍ଣନା କରାଯାଉଛି କଣ ନା ତାଙ୍କର କୁକୁର ବିଲେଇ ଯାହା ଯିଏ ରଖିଛି ଏ ସବୁ ଉଦ୍ଧାର ଶିବାନନ୍ଦ ସେନଙ୍କର ଥରେ କଣ ହେଇଛି ଶିବାନନ୍ଦ ସେନଙ୍କର ଘଟଣା ଥିଲା ଏଇ ନିତ୍ୟାନନ୍ଦ ପ୍ରଭୁ ଏ ସମସ୍ତ ଦାୟିତ୍ୱ କଣ ଶିବାନନ୍ଦ ସେନ ତ ଶିବାନନ୍ଦ ସେନ ଏଇ ନଦୀ ପାର ହେବା ସମୟରେ ଟିକେ ଅସୁବିଧା ଥାଏ କାହିଁକି ଅନେକ ଲୋକ ନଦୀ ନୌକା ଗୋଟେ ଚାପ ପଡ଼ିଥାଏ ଆଉ ଗୋଟେ ନୌକାକୁ ଶିବାନନ୍ଦ ସେନ ଯିବେ ତା ସହିତ ଯିଏ ତର୍କାତର୍କି କରିକି ଦରକଷା କଷି କରିବେ ତାପରେ କଣ ନା ସମସ୍ତଙ୍କୁ ଲୁଡିଂ କରିବେ ତାପରେ ଶେଷରେ ନିଜେ ଆସିବେ ତ ଏମିତି ଗୋଟେ ଘାତ ପାର ହେଇଛନ୍ତି ସେତେବେଳକୁ ଇଏ ଆମର ନିତ୍ୟାନନ୍ଦ ପ୍ରଭୁ ତାଙ୍କୁ ପ୍ରବଳ ଭୋକ ଲାଗିଛି ପ୍ରବଳ ଭୋକ ଲାଗିଛି ଭୋକ ଯେମିତି ଲାଗିଛି ସେ ପାର ହେଇକି ବସିଛନ୍ତି ବସିଛନ୍ତି ଯେମିତି ଦେଖୁଛନ୍ତି ସମସ୍ତେ ଆସିଗଲେ ଶିବାନନ୍ଦ ସେନା ଆସୁନି ସମସ୍ତେ ବସିଛନ୍ତି ଏଣେ ତେଣେ କଥାବାର୍ତ୍ତା ଆଲୋଚନା କରିଛନ୍ତି ଭଗବାନ ନାମ କୀର୍ତ୍ତନ କରିଛନ୍ତି ପିତାଙ୍କୁ କହିଛନ୍ତି ଶିବାନନ୍ଦ କୁଆଡ଼େ ଗଲା ପର୍ଯ୍ୟନ୍ତ ଆସିନି ପ୍ରଭୁ ଯେ ଇଏ ନିତ୍ୟାନନ୍ଦ ପ୍ରଭୁ ଆଉ ସେ ଏମିତି ଟିକେ ନୌକା ନୌକା ସହିତ ଟିକେ ଦର କଷା କଷି କରୁଛନ୍ତି ତାର ପଇସା ଦେଇ ପେମେଣ୍ଟ କରି ଆସିବେ ନା କି ଏତେ ସାହସ ଆରେ ମତେ ଏତେ ସମୟ ହେଇ ଉପବାସ ରଖିଛି ଅଭିଶାପ ଦଉଛି ତା ଗୋଟେ ପୁଅ ସେ ମରିଯ ନିତ୍ୟାନନ୍ଦ ପ୍ରଭୁ ଭଗବାନଙ୍କର ଏଇ ଆଶୀର୍ବାଦ ଇଏ ବି ତାଙ୍କ ପ୍ରତି କୃପା ଥିଲା ହଁ ଏଇ ଗୋଟିଏ ପୁଅ ସେ ବି ମରିଯାଉ ଏଇ କଥା ଯେତେବେଳେ କହୁଛନ୍ତି ସେତେବେଳେ କେଉଁଥର ଶିବାନନ୍ଦ ସେନଙ୍କର ସ୍ତ୍ରୀ କେତେବେଳେ ଆସୁନଥାଏ ସେଇଥର ତାଙ୍କ ଟିମ୍ରେ ସେଇ ଆସି ପହଞ୍ଚନ୍ତି ସେ ଯେ ଚିନ୍ତା କରୁଛନ୍ତି ମୋ ସ୍ୱାମୀ ସମସ୍ତେ ନେଇଯାଉଛନ୍ତି ସମସ୍ତେ ନିଶ୍ଚୟ ଭଲ ପାଉଥିବେ ସମସ୍ତେ ତାଙ୍କୁ ଆଶୀର୍ବାଦ କରୁଥିବେ ସମସ୍ତେ ଇଏ କରୁଥିବେ ଇଏ ନିତ୍ୟାନନ୍ଦ ପ୍ରଭୁଙ୍କର ଏଇ ପ୍ରକାର କଥା ଶୁଣିଛି ସେମାନେ ତ ସବୁ କାନ୍ଦିବାର ଆରମ୍ଭ କରିଛନ୍ତି ଆଉ ଭାଇ ଗୋଟେ ବି ପୁଅ ସିଏ ଭିତରେ ଇଏ ନିତ୍ୟାନନ୍ଦ ଏମିତି କହୁଛନ୍ତି ନିତ୍ୟାନନ୍ଦ ସାଧାରଣ ଲୋକ ନୁହଁ ସିଏ ବି ରୋଷ କରିକି ଏଇ ପ୍ରକାର କହିଦେଇଛନ୍ତି ଇଏ କାନ୍ଦକୁ ପାଳି ପଡ଼ିଗଲା ତାପରେ ଇଏ ତା କାନ୍ଦୁ ପାରିଥିବ ନିତ୍ୟାନନ୍ଦ ଆଗରେ କାନ୍ଦୁ ନାହାନ୍ତି କାହିଁକି ଇଏ ତ ରାଗିକି ଏପଟେ ତମ ତମ ହିଁ ଅଛନ୍ତି ତାପରେ ନିତ୍ୟାନନ୍ଦ ପରେ ଏମିତି ବସିଛନ୍ତି ବସିକି ରାଗି ହେଲା ପରେ ରାଗି ହେଲା ପରେ କଣ ହୁଅନ୍ତି ଏକବାର ସ୍ୱାଭାବିକ ଦୂରୁଛନ୍ତି ବସିକି ଏକବାର ରାଗି ତମ ତମ ସେତେବେଳେ ଶିବାନନ୍ଦ ସେ ଆସିକି ପହଞ୍ଚାଇଛନ୍ତି ତା ପୂର୍ବରୁ ଶିବାନନ୍ଦ ଆସୁଛନ୍ତି ଏମାନେ ବାଟରୁ ତା ସ୍ତ୍ରୀ ଯାଇ ଭାଙ୍ଗିକି ଯାଇ କରିଛି ଏମିତି ନିତ୍ୟାନନ୍ଦପୁରୁ ଅଭିଶାପ ଦେଇଛନ୍ତି ଆମର ପୁଅ ମରିଛି ହଁ ତେବେ ଆଚ୍ଛା ସେ ତ ବହୁତ ଆଶୀର୍ବାଦ ଦେଇଛି କରିକି ସେ ସେଆଡ଼େ ପ୍ରସ୍ତୁତ ହେଇକି ଆସୁଛନ୍ତି ସିଏ ଏକବାର ଜଡ଼ ହାତ କରିକି ଆସି ନିତ୍ୟାନନ୍ଦ ପ୍ରଭୁଙ୍କ ଚରଣରେ ପଡ଼ିବେ କଣ ଉଠି ପଡ଼ିଲେ ମାନେ ରାତି ଛାତିରେ ସେ କୋଉ ପ୍ରକାରେ ତାଙ୍କ କୃପା ଗୋଟେ ଲାଠି ମାରିଛନ୍ତି ଏକବାର ହେଲେ ଶିବାନନ୍ଦ ସେନ ସିଏ ତ ପଡ଼ିଯାଇଛନ୍ତି ତାପରେ ସେଇଠି ଶିବାନନ୍ଦ ସେନ ହାତ ଚୁଡ଼ି କହୁଛନ୍ତି ଏତେବେଳେ ଜାଣିଛି ମୁଁ ଆପଣ ପ୍ରକୃତରେ ମୋତେ କୃପା ଆଶୀର୍ବାଦ କରିଛନ୍ତି ନା କେବେ ଏଇ ପ୍ରକାରେ ମୋତେ ଆପଣ କୃପା ଆଶୀର୍ବାଦ କରିନାହାନ୍ତି ଆଜି ଆଜି ମୁଁ ଆପଣଙ୍କର ଆପଣଙ୍କୁ ସେବାରେ ସନ୍ତୁଷ୍ଟ କରିପାରିଛି ଏହି ପ୍ରକାରେ କରି ଇଏ ନିତ୍ୟାନନ୍ଦ ପ୍ରଭୁଙ୍କର ଗୁଣ କୀର୍ତ୍ତନ କରୁଛନ୍ତି ତାପରେ ତେଣେ ଭକ୍ତମାନଙ୍କୁ ଆଦେଇ ଦେଇଛନ୍ତି ପ୍ରସାଦ ପ୍ରସ୍ତୁତି ଆଦି ଏ ସବୁ ସରିଗଲା ତ ଏଇ ଯୋଉ କୃପା ଏଇ ପ୍ରାପ୍ତ ହେଲେ ଏଇ ପ୍ରକାରେ ନାନା ଲୀଳା ଶିବାନନ୍ଦ ସେନ ସହିତ ହୋଇଥିଲା ତାପରେ ଏମିତି ଥରେ ହେଇଛି ଶିବାନନ୍ଦ ସେନ ତାଙ୍କର ଗୋଟେ କୁକୁର ଶିବାନନ୍ଦ ସେନଙ୍କର କୁକୁର ନୁହଁ ଗୋଟେ କୁକୁରଟେ ବୁଲା କୁକୁର ରାସ୍ତାରେ ଯାଉ ଯାଉ ଏମାନେ ଯେତେବେଳେ ଟୋର୍ରେ ବାହାରିଛନ୍ତି ସିଏ ପଛ ଧରିଛି ସିଏ ଯେମିତି ପଛ କରିଛି ଆଉ ଏ ଲୋକମାନେ କଣ କରୁଛନ୍ତି ନୌକାରେ ଏମାନେ ନୌକାରେ ଉଠିବେ ସିଏ ବି ନୌକାକୁ ଉଠିବ ତ ତା ତଥାପି କିଛି ଅସୁବିଧା ନାହିଁ ନୌକାକୁ ଉଠେଇଛନ୍ତି କିନ୍ତୁ ଏଇ ଯୋଉ ସମୟଟା ଥିଲା ଏଇ ବର୍ଷା, ଏଇ ଯୋଉ ରଥଯାତ୍ରା ପୂର୍ବରୁ ବର୍ଷା ଟିକେ ଟିକେ ଝିପିଝିପି ବର୍ଷା ନା, ତେ ଏଇ ଯେ ବର୍ଷା ସମୟରେ କୁକୁର କ'ଣ କରେ, ସବୁ ଟିକେ ଝାଡ଼ିଦେବ, ପାଣି ପଡ଼ିଲେ ସେ ଝାଡ଼ି ହୁଏ। ଆଉ ଇଏ ଭକ୍ତ ମାନେ ତାକୁ ଛିଞ୍ଚି ଛିଞ୍ଚି ଛୁଇଁଛି, ହେ ହେ କୁକୁର ଆସିଲା କୁକୁର ଆସିଲା, ଏମିତି ଭକ୍ତ ମାନେ ଟିକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ହଁ, ତ ଦୀର୍ଘ ସମୟ ଧରିକି ଶିବାନନ୍ଦ ସେ କୁକୁରକୁ ଜଗିକି ଯାଉଛନ୍ତି, କାହିଁକି ନା ଇଏ ବହୁତ ସମୟ ଛାପରେ ଯାଉଛି, ତାକୁ ପ୍ରସାଦ ନେଇ ଦେଉଛନ୍ତି। କିନ୍ତୁ ସେଇ ସମୟରେ ଭକ୍ତ ମାନେ ଯେତେବେଳେ ଛିଞ୍ଚି ଛାକର କରିଛନ୍ତି, ସେ କୁକୁର ଚିନ୍ତା କଲା କଣ, ଯେ ମୁଁ ତାର ଭକ୍ତ ମାନଙ୍କର ଉଦ୍ବିଘ୍ନର କାରଣ କାହିଁକି ହେବି, ଅତେ ମୁଁ ଏମାନଙ୍କ ସାଥିରେ ଯିବି, ନଦୀକି ଡେଇଁ ପଡ଼ିକି ସେ ପାରେଇ ପଡ଼ିଛି, ସେ ଆଗରେ ପାରେଇକି ପଡ଼ିଛି। କିନ୍ତୁ ଶିବାନନ୍ଦ ସେ ଦେଖୁଛନ୍ତି କଣ, ଆଜି କୁକୁର ନାହିଁ, କୁକୁର ନାହିଁ, କୁକୁର ନାହିଁ, କୁକୁରଟା ଗଲା କୁଆଡ଼େ, ଏତେ ସମୟ ଧରିକି ଦୀର୍ଘ ଟୁର ଆମ ସାଙ୍ଗରେ ଚାଲିଛି, ଆଉ କୋଉଠି ଗୋଟେ ଦୁଇ ଦିନ ରାସ୍ତା ପୁରୀ ପହଞ୍ଚିବେ, କୁକୁର ନାହିଁ। ସମସ୍ତ 20 ଜଣ 20 ଜଣଙ୍କୁ 5-5 ଜଣଙ୍କୁ 4 ଦିଗକୁ ପଠେଇଛନ୍ତି, ମାନେ କୁକୁରଟା ଖୋଜିବା ପାଇଁ, ଶିବାନନ୍ଦ ସେ କୁକୁର ଖୋଜିବା ପାଇଁ, କାରଣ ସେ ଏତେ ବଡ ଭକ୍ତ ଥିଲା। ତ ଏମାନେ ଖୋଜି ଆସିବା ପାଇନାହାନ୍ତି, ତାପରେ ଇଏ ବହୁତ ମନ ଦୁଃଖରେ ଆସିକି ସେଥିରେ ପହଞ୍ଚିଛନ୍ତି ଜଗନ୍ନାଥରେ, ଆମର ଗମ୍ଭୀରାରେ ପହଞ୍ଚିକି ଇଏ ମହାପ୍ରଭୁଙ୍କ ତ ପ୍ରଣାମ କରିତେ ଯିବି, କାରଣ ଭକ୍ତମାନେ ଯେତେବେଳେ ଯାଆନ୍ତି, ଯେକୌଣସି ଭକ୍ତମାନେ ପ୍ରଥମେ ଏ ଗୁରୁଙ୍କର ଗୁରୁଙ୍କ ପ୍ରଣାମ, ମହାପ୍ରଭୁ ଯେତେବେଳେ ସ୍ୱୟଂ ଉପସ୍ଥିତ ଅଛନ୍ତି, ତେଣୁ ସେମାନେ ପ୍ରଥମେ ଯାଉଥିଲେ ମହାପ୍ରଭୁଙ୍କୁ ପ୍ରଣାମ କରୁଥିଲେ, ତାପରେ ଭଗବାନଙ୍କୁ ଦର୍ଶନ। ଠିକ୍ ଅଛି, ତେଣୁ ଏଇ ପ୍ରକାରେ ଇଏ କ'ଣ କରେ ନା, ପ୍ରଣାମ କରିବା ପାଇଁ ଯାଇଛନ୍ତି, ଗଲାବେଳକୁ କ'ଣ ହେଇଛନ୍ତି ନା, କୁକୁର ବସି ନଡ଼ିଆ ଖାଉଛି, ମହାପ୍ରଭୁ ଏମିତି ନଡ଼ିଆ ପାଟରେ ପକଉଛନ୍ତି ଏବଂ ତାକୁ ଦଉଛନ୍ତି, ଫିଙ୍ଗୁଛନ୍ତି, ସିଏ ହାଁ କରି ଉଠିକି ଏପଟ ସେପଟ ଏପଟ ସେପଟେ ଧରୁଛି ଦେଖାଉଛି। ତାପରେ କିଛି ସମୟ ପରେ କୁକୁରଟା ମରିଯାଇଛି, ଏବଂ ମରିଯାଇଛି ଯେମିତି ସେଠି ଚତୁର୍ଦ୍ଧା ଚତୁର୍ଭୁଜ ରୂପରେ ସେ ଏକବାର ବୈକୁଣ୍ଠ ଲୋକ ପ୍ରାପ୍ତ ହେଇଛନ୍ତି। ହଁ, ତ ଏଇଟା କାହିଁକି କହୁଥିଲି ନା, ଭକ୍ତଙ୍କ ପ୍ରତି ଏ କୃପାରୁ, ଭକ୍ତଙ୍କ ପ୍ରତି ଅନୁକମ୍ପାରୁ ଭଗବାନ କ'ଣ କରୁଛନ୍ତି ନା, ତାର ପାଳିତ ଜୀବ ପଶୁ କୁକୁର ଭଳି ହୀନ ପ୍ରାଣୀକି ତାକୁ ବି ମହାପ୍ରଭୁ ନିଜର କରି ନେଉଛନ୍ତି। ହଁ, ଇଏ ହେଉଛନ୍ତି କ'ଣ ନା, ଏ ଭକ୍ତିର ମହିମା, ଭଗବାନଙ୍କ ପ୍ରତି ଏ ଯେ ଭକ୍ତି ଜାଗନ କଲେ, ଖାଲି ଯେ ନିଜର କଲ୍ୟାଣ ତା ନୁହଁ, ସମସ୍ତଙ୍କର କଲ୍ୟାଣ ସାଧନ ହବ। ଅନେକ ଆମେ ବିଭିନ୍ନ ଦ୍ୱେଧାବୋଧ ବା ଗୋଟେ ସନ୍ଦେହରେ ପଡ଼ିଯାଉଛୁ, ଯେ ଆମେ ଭକ୍ତି କରୁଛୁ, ଆମର ପରିବାର ଆମ ପ୍ରତି ଖୁସି ନୁହନ୍ତି, ଆମର ବାପା ମା ବା ଆମର ଆତ୍ମୀୟ ସ୍ୱଜନ ଆମ ଗାଁବାସୀ ମାନେ, ଯେହେତୁ ଆମେ ଭକ୍ତ ହେଇକି ବିଭିନ୍ନ ନୀତି ନିୟମ ଏପଟ ସେପଟ ଏଇସବୁ ସମାଜକୁ ମାନି ଚାଲୁନୁ, ତେଣୁ ସେମାନେ ଆମ ପ୍ରତି ବୈରୀ ମନୋଭାବ ହଉଛନ୍ତି। କିନ୍ତୁ ଭକ୍ତି ଜୀବନର କହୁଛି କ'ଣ ନା, ଏଇ ଭକ୍ତ ହିଁ ସମାଜରେ ସବୁଠୁ ମଙ୍ଗଳକାଂକ୍ଷୀ, ଅର୍ଥାତ୍ ସେ ନିଜର ମଙ୍ଗଳ କରେ ନା, ଏମିତିକି ତାର ସବୁକିଛି, ତାର ଗ୍ରାମବାସୀ ସବୁକିଛି, ସମସ୍ତଙ୍କୁ ଉଦ୍ଧାର ଦାୟିତ୍ୱ ଭକ୍ତ ନେଇଥାଏ। କାହିଁକିନା ସାଧାରଣ ଦୃଷ୍ଟିରେ ସ୍ୱାଭାବିକ ଭାବେ 6 ଜଣଙ୍କ ପାଖରେ ଜୀବ ଋଣୀ, ଜୀବ ଆପ୍ତ ଆତ୍ମୀୟ ସ୍ୱଜନ ସାଧାରଣ ଜୀବ ଭୂତମାନେ ଜୀବ ଜଗତ କଥା କୁହାଯାଉଛି, ସମସ୍ତଙ୍କର ଋଣ ଭଗବତ ଭକ୍ତ ହେଲେ କେବଳ ସୁଝିପାରିବ। ତେଣୁ ଏଇ ଯୋଉ ମହାପ୍ରଭୁଙ୍କର ଏଇସବୁ ଲୀଳା କାହାଣୀରୁ ତ ଆମେ ଏଇଗୁଡ଼ା ସବୁ ବୁଝିବା ବହୁତ ସୁନ୍ଦର ଭାବରେ ବୁଝିପାରୁଛୁ। ତ ସେଠି କହୁଛନ୍ତି କଣ ନା, ଭାବଗ୍ରାହୀ ମହାପ୍ରଭୁ ସ୍ନେହ ମାତ୍ର ଲୟ ସୁକୁତା ପାତା କାସାନ୍ଦିତେ ମହାସୁଖ ପାଏ। ତ ଏଠି ମହାପ୍ରଭୁଙ୍କୁ ନାନା ପ୍ରକାରର ଭୋଗ ଇଏ ନିବେଦନ କରାଯାଉଛି, ନାନା ଅପୂର୍ବ ଭୋଗ ଦ୍ରବ୍ୟ ଇଏ ଭଗବାନଙ୍କ ନିବେଦନ କରାଯାଉଛି। କିନ୍ତୁ ମହାପ୍ରଭୁ ଏ ଗୋଟିଏ ଗୋଟେ ବସ୍ତୁ କେମିତି ମାନେ ବହୁତ ଶ୍ରେଷ୍ଠ ମଣିକି ପ୍ରସାଦ ପାଉଛନ୍ତି, ଆମର ସ୍ୱାଭାବିକ କଣ, ଏଇନା 10-15 ଟଙ୍କା ହେଇଥିବ, ଓ ଏଇ ସବଜିଟା ସୁନ୍ଦର ହେଇଥିଲା, ଆଉ କୋଉ ସବ୍ଜିର ଗୁଣଗାନ ନାହିଁ, କିନ୍ତୁ ମହାପ୍ରଭୁ ପ୍ରଥମରେ କେମିତି ଗୁଣଗାନ କରୁଛନ୍ତି ଦେଖନ୍ତୁ, ଆମର କାସନ୍ଦି ଅଦା କାସନ୍ଦି, ଏଇ ଯେ କଣ କୁହନ୍ତି କାସଣ୍ଡି କାସଣ୍ଡି, ଏଇ କଣ ସେଟା କି ସସ୍ 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 ଯେ କାସଣ୍ଡି ଗୁଡା ନା, ତ ଏଗୁଡା ସବୁ ନେଇଯାଇଥିଲେ ଶିବାନନ୍ଦ, ଏଇ ଯେ ଝାଲି ରାଘବର ଝାଲିରେ ଇଏ ସବୁ ନେଇଯାଇଛନ୍ତି, ଆମ୍ବ କାସଣ୍ଡି ସସ୍ ଗୁଡା, ଆମ୍ବ କାସଣ୍ଡି ଅଦା କାସଣ୍ଡି ଝାଳଟା ଆସନ୍ତି, ଝାଳଟା କଣ ଇଏ ଶବ୍ଦ କି ଓଡ଼ିଆ ଶବ୍ଦ, ଏ ଯେ ଲଙ୍କା କାଟନ୍ତି, ଝାଳ କାଟନ୍ତି ନାମ ନେମ୍ବୁ ଆଦା ଆମ୍ର କୋଲି ବିବିଧ ବିଧାନ ଆମସି ଆମ୍ବ ଖଣ୍ଡ, ଆମସି ମାନେ ଆମ୍ବୁଲ, ଆମସି ଆମ୍ବ ଖଣ୍ଡ ତୈଳାମ୍ର, ତୈଳାମ୍ର ଆମ ସତ୍ତା, ଆମ ସତ୍ତା, ଆମ ସତ୍ତା ଖାଇଛନ୍ତି ନା ଆମ୍ବ ସରା, ତ ଏଇଗୁଡା ସବୁ ଯତ୍ନ କରି ଗୁଣ୍ଡା କରି ପୁରାଣ ସୁକୁତା, ଇଏ ପୁରାଣ ସୁକୁତା ମାନେ ସବୁ ଗୁଣ୍ଡ ବହୁ ଯତ୍ନ କରିକି ଏ ସୁକୁତା ଗୁଣ୍ଡ ସବୁ ନିମ ପତ୍ର ଯେ ଶୁଖିଲା ଏସବୁ ସବୁ କିଛି ପିତା ପିତା ସବୁ ଗୁଣ୍ଡ ଏସବୁ କହି ନେଇଯାଇଛନ୍ତି। ସୁକୁତା ବୋଲି ଅବଜ୍ଞା ନା କର ହୋ ଚିତ୍ତେ ସୁକୁତା ଯେ ସୁ ପ୍ରଭୁର ତାହେ ନହେ ପଞ୍ଚାମୃତେ। ସ୍ୱାଭାବିକ ସୁକ୍ତା ବା ପିତା ଜିନିଷ ପ୍ରତି ଆମେ ଟିକେ ଘୃଣା ମନେବା ଥାଏ ନା, ହେ କଣ ଯେ ନିମ ପିତା କଣ ଆମେ ଘରେ ଖାଉନୁ, ସେଠି ମଠ ମନ୍ଦିରରେ ଗୋଟେ ନିମ ପିତା କରିଛନ୍ତି ନା, କିନ୍ତୁ ଏଠି ମହାପ୍ରଭୁ କହୁଛନ୍ତି କଣ ନା ସୁକୁତା ଯେ ସୁ ପ୍ରଭୁର ତାହା ନହେ ପଞ୍ଚାମୃତେ। ଏ ଯେ ପାଞ୍ଚ ପ୍ରକାର ଅମୃତ, ପାଞ୍ଚ ପଞ୍ଚାମୃତ କଣ, ପଞ୍ଚାମୃତ କଣ କଣ କୁହାଯାଏ, ହଁ କ୍ଷୀର ଘିଅ ଘୃତ ମହୁ ଶର୍କରା, ଶର୍କରା ମାନେ ମିଶ୍ରି ଜାତି ଏଇଟା କଣ, ତ ଏ ଯେ ପଞ୍ଚାମୃତ ସେବନରେ ଏତେ ତୃପ୍ତ ହୁଅନ୍ତି ନା ସୁକୁତାରେ ଭଗବାନ ଯେତେ ସନ୍ତୁଷ୍ଟ, ହଁ ସୁକୁତ ସୁକୁତା ସୁକୁତା ମାନେ ଏଇ ଯେ ସୁକ୍ତ ତରକାରୀ ଗୋଟେ କୁହନ୍ତି ଯୋଉଟାକୁ ପିତା ପିତା ପଡ଼ିଥିବ ପିତା ପିତା ମାନେ କଲରା ଫଲରା ଏସବୁ ଯେଟା ଅଛି, ତ ଏଠି କହୁଛନ୍ତି କଣ ନା ମନୁଷ୍ୟ ବୁଦ୍ଧି ଦମୟନ୍ତୀ କରେ ପ୍ରଭୁର ପାଇ ଗୁରୁ ଭଜନେ ଉଦରେ କଭୁ ଆମ ହଇଆ ଯାଏ। ହଁ ଅଧିକ ସ୍ନେହ ପରବଶ ଦମୟନ୍ତୀ ଶ୍ରୀମାନ ମହାପ୍ରଭୁକୁ ସାଧାରଣ ମାନବ ବୁଦ୍ଧି କରିଥିଲା, ତେଣୁ ସେ କଣ କରୁଛି ନା ଗୁରୁ ଭଜନ କଲେ ମାନେ ଗୁରୁପାଦ ଭଜନ ଇଏ କଲେ କାଳେ ମହାପ୍ରଭୁଙ୍କର ଆମାଶୟ ଦୋଷ ଲାଗିଯିବ, ତ ସେଇଥିପାଇଁ ସେ କଣ କରୁଥିଲା ନା ଏପଟ ସେପଟ ସେ କମ କରିକି ଦଉଥିଲା ଏ ମାନବ ବୁଦ୍ଧି କରି, ଯେ ସୁକୁତା ଖାଇଲେ ସେଇ ଆମ ହଇବେ କଣ ଆମ, ଯାହାର ଆମ ହେଇଥାଏ ପେଟରେ ସୁକୁତା ଖାଇଲେ ଯେ ଆମ ନାଶ ହେଇଯିବ, ତେଣୁ ମହାପ୍ରଭୁଙ୍କୁ ତ ସବୁବେଳେ ସେଇ ପୁରୀରେ ମହାପ୍ରସାଦ ବହୁତ ବଡ଼ ବଡ଼ ଭୋଜନ ଦେଉଛନ୍ତି, ତେଣୁ ତାକୁ ଏଇ ଆମ ନାଶ କରିବା ପାଇଁକି ମୋ ଏଇ ସୁକୁତାର ଦବା ଦରକାର ଅଛି, ଏ ମନୁଷ୍ୟ ବୁଦ୍ଧି କରି ଦେଇଛନ୍ତି କିଏ ଆମର ଶିବାନନ୍ଦ ସେନଙ୍କର ପତ୍ନୀ ଏ ରାଘବ ପଣ୍ଡିତଙ୍କର ଝାଲି ତାଙ୍କର ପତ୍ନୀ
ବସନ୍ତି ହି ପ୍ରେମିଣୀ ଗୁଣାନ ବସ୍ତୁନି। କୌଣସି ପ୍ରିୟ ପ୍ରିୟ ବ୍ୟକ୍ତି ମାଳା ଗୁନ୍ଥି ବା ବିପକ ସୌତିନୀ ସପତ୍ନୀ ସନ୍ନିଧାନେ କୌଣସି ପିବର ତନିର ବକ୍ଷରେ ଦେଲେ କଣ କହୁଛନ୍ତି ଏହାକୁ ପଙ୍କିଳ ବୋଲି କହି ପରିତ୍ୟାଗ କରେ ନାହିଁ, କାହିଁକି ନା ବସ୍ତୁତ ଗୁଣ ସକଳ ନ ରହି ପ୍ରେମ ହିଁ ରହିଥା। ତାର ପରବର୍ତ୍ତୀ ଶ୍ଳୋକରେ ଯୋଉ କହୁଛନ୍ତି ଏଟା କିରାତ ଅର୍ଜୁନ ଯେଉଁ ଉଦ୍ଧାର ଏ ସେଇ କାହାଣୀରେ ଏଟା ବର୍ଣ୍ଣନା କରାଯାଉଛି। ଧନିଆ ମହୁରି ପଣ୍ଡୁଳ ଗୁଣ୍ଡା କରିଆ ନାରୁ ବାନ୍ଧି ଆସେ ଚିନି ପାକ କରିଆ, ମାନେ ମହାପ୍ରଭୁ ପାଇଁ କେତେ କିଛି ଜିନିଷ ସଜାଇଛି ଦେଖନ୍ତୁ। ହଁ ଧନିଆ ଏହାକୁ କଣ କରାହେଇଛି ଚିନିରେ ପାକ କରାହେଇଛି ମୁଖ ଶୁଦ୍ଧି, ମହୁରି ଇଏ ତଣ୍ଡୁଳ ଗୋଲ ଗୋଲ କରି ତଣ୍ଡୁଳ କରିଆ ଏ ନାଡୁ ମାନେ ଚିନି ପାକ କରିଆ, ଶୁଣ୍ଠି ଶୁଣ୍ଠି ଖଣ୍ଡ ନାଡୁ ଆହାର ଆମ ପିତ୍ତହର ପୃଥକ ପୃଥକ ବାନ୍ଧି ବସେ କୁଥୁଳି ଭିତର, କୁଥୁଳି ଥିଲା କୁଥୁଳି କୁଥୁଳି ମାନେ
ଏ ଯେ ଲୁଗାରେ ପୁଟୁଡା ପୁତୁଳୀ ପୁତୁଳୀ କୁହନ୍ତୁ ନା କୋଉଟା ପୁତୁଳୀ କୁହନ୍ତୁ ଆହୁରି ମଧ୍ୟ ଯେ ଆମ ପିତ ନାଶ କରିବା ପାଇଁ କି କାଳେ ପିତ ଆଦି ରୋଗ ଭଗବାନଙ୍କ ହେଇଯିବ ମହାପ୍ରଭୁଙ୍କୁ ହେଇଯିବ ସେଇଥିପାଇଁ ସେ କଣ କରୁଥିଲେ ନା ଶୁଣ୍ଠି ଗୁଣ୍ଡ ଶୁଣ୍ଠି ଶୁଣ୍ଠି କି କଣ କରିଛନ୍ତି ନା ଚୁନା କରିକି ଭଲକି ବାହାରେ ଏଟା ଗୁଣ୍ଡ କରି ପ୍ରସ୍ତୁତ କରିଛନ୍ତି ଏବଂ ପୃଥକ ପୃଥକ କରିକି ସବୁ ପୁଟୁଳି ପୁଟୁଳି କରି କନାରେ ବାନ୍ଧିଛନ୍ତି କୋଳି କୋଳି ଶୁଣ୍ଠି କୋଳି ଚୂର୍ଣ୍ଣ କୋଳି ଖଣ୍ଡ କତ ନାମ ଲଇବ ସତ ପ୍ରକାର ଆଚାର ଆଚାର ଶହ ପ୍ରକାରର ହଁ ଏ ମହାପ୍ରଭୁଙ୍କର ପ୍ରସାଦ ଅର୍ଥାତ ରାଘବଣ୍ଡିତ ଘରୁ ବାହାରିଲା ମାନେ କେତେ କେତେ ଜିନିଷ ନେଇକି ଭେଟି ଯାଉଥିଲେ ଦେଖନ୍ତୁ ମାନେ ଇଏ ତ ପିତାର ସବୁ ଗଲା ତାର ଗୁଣଗାନ କରି ଶେଷ କରିପାରିଲେ ତାପରେ ଗଲା କଣ ମାନେ କିଛି ଅମ୍ଳ ପାତ୍ର କିଛି ପକେଇବା ଜିନିଷ ଯେତେବେଳେ ଥିଲେ ପାତ୍ର ପକେଇବେ ଅଦା ଏଇ ମାନେ ପାନମହୁରୀ ଧନିଆ ଶୁଣ୍ଠି ଗୁଣ୍ଡ ଏ କେତେ କେତେ ପାତ୍ର ପକେଇବେ ତାପରେ କେତେ କେତେ କହିଛନ୍ତି ନା ଏଇ ଯେ ଆମ ଆମ ସରା ଆମ୍ବ ସରା ଏମିତି ନାନା ପ୍ରକାର କାସଣ୍ଡି ବିଭିନ୍ନ ପ୍ରକାର କାସଣ୍ଡି ଯାହା ସବୁ ଯେ ତାପରେ କହୁଛନ୍ତି କଣ ନା ସତ ପ୍ରକାର ଆଚାର ସତ ପ୍ରକାର ଆଚାର କୋଳି ଶୁଣ୍ଠି କୋଳି ଚୂର୍ଣ୍ଣ ବିଭିନ୍ନ କୋଳି ଯାଉ ବିଭିନ୍ନ ପ୍ରକାର ଆଚାର ନାରିକେଲ ଖଣ୍ଡ ନାଡୁ ଆର ଲାଡୁ ଗଙ୍ଗା ଜନ ଚିରସ୍ଥାୟୀ ଖଣ୍ଡ ବିକାର କରିଲା ସକର ତାପରେ ଲାଡୁ ଯୋଉଟା ବହୁତ ଦିନ ପର୍ଯ୍ୟନ୍ତ ରହିବ ସେଇ ପ୍ରକାର ଖଜା କିଛି ତିଆରି କରିଥିଲେ ଚିରସ୍ଥାୟୀ କ୍ଷୀର ସାର ମଣ୍ଡା ବିବିକାର ଅମୃତ କର୍ପୁର ଆଦି ଅନେକ ପ୍ରକାର ଅର୍ଥାତ ପ୍ରଥମେ ଯାଇକି ଯେମିତି ମହାପ୍ରଭୁ କେମିତି ପାଇବେ ସେଇ ସବୁ କଣ ତିଆରି କରିଛନ୍ତି ନା କ୍ଷୀର ମଣ୍ଡା ଅମୃତ କର୍ପୁର ଏସବୁ ଦେଇ କ୍ଷୀର ମଣ୍ଡା ତିଆରି କରିଛନ୍ତି କ୍ଷୀର ସାର କ୍ଷୀର ସାର ଏ ପିଠା ଅଛି ସବୁ ହଁ କ୍ଷୀରପୁରୀ ଯେଉଁଟା ଆମର ଓଡ଼ିଆରେ କହନ୍ତି କ୍ଷୀରପୁରୀ କ୍ଷୀରରେ ଯୋଉଟା ଫୁଟିଥିବ କେବଳ ଯେମିତି ଏ ଯେ ପାଣି ମଣ୍ଡା ପାଣିରେ ଫୁଟେ ଏ କ୍ଷୀରରେ ଫୁଟିବ ହଁ ତାପରେ ଶାଲିକା ଶାଲିକା ଚୁଟି ଧ୍ୟାନ ଧାନ୍ୟର ଆତପ ଚିଡ଼ା କରି ନୂତନ ବସ୍ତ୍ରେର ବଡ କୁଥୁଳିକୁ ସବୁ ଭରି ହଁ ଶାଳିଆ ଧାନ ଚାଉଳ ମାନେ ବେଙ୍ଗଲ ଏ ଗୋଟେ ବାସୁମତୀ ଚାଉଳ ଯେଟା କୁହନ୍ତି ଶାଳିଆ ବାସୁମତୀ ଚାଉଳର ବାସୁମତୀ ଚାଉଳ ତ ଗ୍ୟାସ୍ ଟା ବେଶୀ କରେ ନା ତାଙ୍କର ଗୋଟେ ଚାଉଳ ସେମିତି ତିଆରି କରନ୍ତି ଖୁବ୍ ସୁନ୍ଦର ବାସନା ଚାଉଳ ହଁ ଯୋଉଟାକି ଟିକେ ଲମ୍ବା ଲମ୍ବା ହବ ତାକୁ କଣ କରିଛନ୍ତି ନା ଚୁଡ଼ା ସେ ଶାଳିଆ ଧାନ ତାକୁ ପେଶିକି ଚୁଡ଼ା କରିଛନ୍ତି ଏବଂ ଚୁଡ଼ାକୁ ଗୋଟେ ଏ କୁଥୁଳି କୁଥୁଳି କପଡ଼ାରେ ବାନ୍ଧିଛନ୍ତି କେତେକ ଚିଡ଼ା ହୁଡ଼ୁମ ହୁଡ଼ୁମ କରିଆ ଚୁଡ଼ା ହୁଡ଼ୁମ ମାନେ ଗୋଲ ଗୋଲ ମୁଆ ମୁଆ ଘୃତେତେ ଭାଜିଆ ତିନି ପାଖେ ଲାଡୁ କହିଲା କର୍ପୁରା ଦେଇ ଦିଆ ମାନେ ବାଟରେ ଯାଉଛନ୍ତି କାଳେ ପିମ୍ପୁଡ଼ି ଫିମ୍ପୁଡ଼ି ଲାଗିଯିବ କର୍ପୁର ଦେଇକି ଭଲରେ ସାରିଥିବି ଏସବୁ ଦେଇଛନ୍ତି ମାନେ ପ୍ରସାଦ କିନ୍ତୁ ଏଇସବୁ ଏସବୁ ମହାପ୍ରଭୁ ପାଇଁ ତିଆରି ଚାଲିଛି କିଏ ମନେ କରି ପାଇଦେବେନି ଶାଲି ଧାନରେ ତଣ୍ଡୁଳ ଭଜା ଚୂର୍ଣ୍ଣ କରିଆ ଘୃତ ଶିକ୍ତ ଚୂର୍ଣ୍ଣ କହିଲା ଚିନି ପାକ ଦିଆ ଅର୍ଥାତ ଶାଳିଆ ଧାନର ଚାଉଳକୁ ଇଏ ଭାଙ୍ଗିକି ଚୁନା କରିଛନ୍ତି ଚୁନା ଗୁଣ୍ଡ କରିଛନ୍ତି ଏବଂ ସେଥିରେ ଘିଅ କର୍ପୁର ମରିଚ ଲବଙ୍ଗ ଅଳିତ ମିଶେଇକି ତାକୁ ଚିନି ପାକ ଦେଇକି ଏହାକୁ ସୁନ୍ଦର କରି ମିଠା କରିଦେଇଛନ୍ତି ଲଡ଼ୁ ହଁ ଶାଳିଆ ଧାନରେ ଖଇ ପୁନଃ ଘୃତେତେ ଭାଜିଆ ମାନେ ଶାଳିଆ ଧାନଟା ହଉଛି ମହାପ୍ରଭୁଙ୍କର ପ୍ରିୟ ଥିଲା ମନେ ହୁଏ ନହେଲେ ଖାଲି ଶାଳିଆ ଧାନ ଖାଉଛି କାହିଁକି ହଁ ଚିନି ପାକ ଉଖୁଡ଼ା କହିଲା କର୍ପୁରା ଦି ଦିଆ ଉଖୁଡ଼ା ମୁହଁ ବି ତ ଯଦି କେହି ମହାପ୍ରଭୁଙ୍କ ସେବା କରିବା ପାଇଁ ଯାଇ ଏସବୁ ମନେ ରଖିଥିବେ କିନ୍ତୁ ମହାପ୍ରଭୁ ଏତେ ଖୁସି ତାପରେ ଫୁଟ କଲାଇ ଚୂର୍ଣ୍ଣ କରି ଘୃତେତେ ଭାଜାଇଲ ଚିନି ପାକେ କର୍ପୁରା ଦି ଦିଆ ଲାଡୁ କହିଲ ଏଇ ଯେ ଫୁଟ କଲାଇ ମାନେ ବୁଟ ଡାଲି ଫୁଟ ଫୁଟ କଲାଇ ବୁଟ ଡାଲି ତ ବୁଟ ଡାଲି କି କଣ କରିଛନ୍ତି ନା ଗୁଣ୍ଡ କରିକି ଘିଅରେ ଭଜା ହେଇଛି ତାପରେ ଚିନି ଚିନି ପାକ କରିକି କର୍ପୁର ଅଳ୍ପ ଟିକେ ଦେଇକି ତାକୁ କଣ କରିଛନ୍ତି ଲାଡୁ ତିଆରି କରିଛନ୍ତି ମାନେ ଇଏ ମାସକରେ ପଥର ଆସିବେ ନା ତାପରେ ଯେ ମହାପୁରୁ ପାଇବେ ସବୁ ହଉଛି ବେଶୀ ଦିନ ଜିନିଷଟା କେହି ପ୍ରତି ମାନେ ରହିବା ଜିନିଷ ସବୁ ବାସି ହବ ନା ଏତେ ଶୀଘ୍ର কহিতে না জানি না এই জন এ জন্মে যাহার ওইছে নানা ভক্ষ্য দ্রব্য সহস্র প্রকার। রাঘবের আজ্ঞা আর করে ন দময়ন্তী দুহার প্রভুতে স্নেহ পরম ভক্তি। দময়ন্তী মানে রাঘব পণ্ডিত স্ত্রী, ঠিক আছে, ইয়ে সব কোণ করছে না রাঘব পণ্ডিত যা আজ্ঞা দিয়েছেন ইয়ে সব তৈরি করি সব প্রস্তুতি করে দিয়েছেন। না না দময়ন্তী রাঘব স্ত্রী না ভাই এ ভৌণী, ভুল কইছে, দময়ন্তী রাঘব স্ত্রী না। গঙ্গা মূর্তিকা আনি বস্ত্রেতে ছানিয়া পাপড়ি করিয়া দিলা গন্ধ দ্রব্য দিয়া। তারপরে গঙ্গা মাতি ইয়ে কোণ করছেন না গন্ধ সুগন্ধি আদি দেইকি মূর্তিকা তিলক করিয়া মহাপ্রভু ইয়ে কোণ করছেন না সেই প্রকার করিকি কপড়ার ছাঁকিকি যেমন আমি তিলক করুছু তিলক এই প্রস্তুতি ঘরে করছেন কি তিলক কু গোড়াইবে তারপরে কপড়ার ছাঁকিবে দেলে গুড়ি আদি বালি ফালি সে রহিব না তাহলে সেই তিলকটা প্রায় মিহি মিহি তিলক হব এবং রক্ষি লগে দিয়েছিবে অনেক দিন যাব তৈরি করিবে যদি কে না জানছে যদি এটি কই দেছেন। হ্যাঁ তারপরে পাতল পাতল মৃত পাত্রে সন্ধান আদি ভরি আর বস্ত্র বস্তু ভরে বস্ত্রের পুথুলি সেই সব পদার্থ কম করছেন না মাটি পাত্রে রখুছেন মাটি পাত্রে মানে স্টিল ফিল নথিলা মাটি পাত্রে সব রখুছেন অর্থাৎ মাটি পাত্র হলে দীর্ঘদিন রহব স্টিল ফিল রহলে দীর্ঘদিন রহব না বন্ধ হয়ে যাব। সামান্য ঝালি হইতে দ্বিগুণ ঝালি কইলা পারি পাটি করি সব ঝালি ভরাইলা ঝালি বাঁধি মোহর দিল আগ্রহ করিয়া তিন বোঝারি ঝালি বহে ক্রম ক্রম করিয়া মানে তিনি জন বোঝারি দুই দুই জন করি ছয় জন লাগিছেন তাহলে চিন্তা করুন ঝালি বহিকি নেইছিলেন একবারে ভাঙি ভাঙি দেউছন্তি গান্ধী রাজীব স্যার সংক্ষেপে কহিলু এই ঝালির বিচার যে ঝালি সম্বন্ধে মু সংক্ষেপে কইলি এটিকি ঝালি ঝালি মানে এই এটি কথা বুঝ এটা মু সংক্ষেপে কইলি আহুরি অনেক অছি রাঘবের ঝালি বলি বিখ্যাত যাহার আরে যাহার নাম বিখ্যাত রাঘবের ঝালি তা কথা কোন কইবা ঝালির উপর মুনশিব মকর ধ্বজ কর প্রাণ রূপে ঝালি রাখে তৎপর। হ্যাঁ ইয়ে মুন্সি মুন্সি মানে জগুয়ারি জগুয়ারি ঝালি কালে কে ছুঁই দেব কালে কে খাইব ভোকরে ভোকরে কে খাইদেব না বল বল দ্রব্যের স্ট্যান্ড আসছি তার মুন্সি দিলা কে তার গাড় কে দিলা মকর ধ্বজ কর ইয়ে কোন করছে না তার দায়িত্ব এই মহা মানে সেই রাঘবর সেই মহাপ্রভুঙ্কর জন্য প্রিয় ভক্ত মকর ধ্বজ তো এই মত বৈষ্ণব সব নীলা চলে আইয়া আইলা দৈবে জগন্নাথের সেই দিন জল জল লীলা সেদিন জল পীড়া মানে স্নান পূর্ণিমা সেই সময় চলছি নরেন্দ্রের জলে গোবিন্দ নৌকাতে চড়িয়া জল ক্রীড়া করে সব ভক্তগণ লইয়া। তো জল ক্রীড়া কে করতে জল ক্রীড়া কে করতে জগন্নাথ মন্দির কে যাই এই যে নরেন্দ্র সরোবর মানে ভগবান কু নেই পানি দিয়ে ইয়ে করা যায় সব জানিছেন খালি কৌছন্তি মদন মোহন। হ্যাঁ তো এটি কৌছন্তি কন না নরেন্দ্রতে জল ক্রীড়া এটি কৌছন্তি গোবিন্দ নৌকাতে করিয়া তো এটি গোবিন্দ দেব অর্থাৎ গোবিন্দ দেব সেদিন নৌকা কু যাই সেই কালে মহাপ্রভু ভক্তগণ সহ নরেন্দ্র আইলা দেখিতে জলকে রঙ্গে সেই কালে আইলা সব গৌড়ের ভক্তগণ নরেন্দ্রতে প্রভু সঙ্গে হইল মিলন ভক্তগণ পরে আসি প্রভুর চরণে উঠাইয়া প্রভু সবারে কইলা লিঙ্গনে গৌড়িয়া সম্প্রদায় সব করেন কীর্তন প্রভুর মিলনে উঠে প্রেমের ক্রন্দন। ଆରେ ବହୁ ଦିନ ପର୍ଯ୍ୟନ୍ତ ଦେଖି ନାହିଁ ନା, କୋଉ ପ୍ରକାର ଅବସ୍ଥା ହେଇଛୁ, ହଁ କେବଳ କାନ୍ଦିଆ ଛଡା ଆଉ କିଛି ନାହିଁ। ଗୌଡ଼ିଆ ସମ୍ପ୍ରଦାୟ ସବୁ କରେ ନ କୀର୍ତ୍ତନ, ପ୍ରଭୁରେ ମିଳନେ ଉଠେ ପ୍ରେମର କ୍ରନ୍ଦନ, ଜନ କ୍ରୀଡ଼ା ବାଦ୍ୟ ଗୀତ ନର୍ତ୍ତନ କୀର୍ତ୍ତନ, ମହାକଳା ହଲ ତୀରେ ସଲିଲେ ଖେଳନ। ଇଏ ପାଣି ଖେଳ ଆରମ୍ଭ ହେଇଗଲା ନରେନ୍ଦ୍ର ଭକ୍ତ ମାନେ ଏଇ ପ୍ରକାର ପ୍ରଣାମ ଆଦି ପରେ ଜଗନ୍ନାଥ ଦେବ ତ ବୁଲୁଛନ୍ତି, ତାପରେ ଭକ୍ତ ମାନେ ନାନା ରଙ୍ଗରେ ଇଏ ପାଣି କ୍ରୀଡ଼ା ସବୁ ଆରମ୍ଭ କରିଦେଲେ। ଗୌଡ଼ିଆ ସଂକୀର୍ତ୍ତନେ ଆହାର ରଦନ ମିଲିଆ, ମହାକଳା ହଳ ହୋଇଲ ବ୍ରହ୍ମାଣ୍ଡ ଭରିଆ। ଏଣେ ଗୌଡ଼ବାସୀ କୀର୍ତ୍ତନ କରୁଛନ୍ତି, ଏଣେ କଣ କରୁଛନ୍ତି ନା ଯୋଉମାନେ ସଙ୍ଗେ ସଙ୍ଗେ ଆସୁଛନ୍ତି ସେମାନେ କଣ୍ଡା କଟା କରୁଛନ୍ତି, ଏଇ ପ୍ରକାରେ ଖୁବ ଜୋରରେ ବ୍ରହ୍ମାଣ୍ଡ ଭରିଆ ଇଏ କଣ କଳାହଳ ଚାଲିଛି। ସଭକ୍ତ ଲଇଆ ପ୍ରଭୁ ନାମାଲେନ ଜଲେ, ସଭା ଲଇଆ ଜଲ କ୍ରୀଡ଼ା କରେନ କୁତୁ ହେଲେ। ତାପରେ ମହାପ୍ରଭୁ କଣ କଲେ, ଉଲେଇ ଗଲେ କୋଉଠି ପାଣିରେ, ଉଲେଇ ଗଲେ ନରେନ୍ଦ୍ରରେ ପଶିଲେ। ସାତ ସମ୍ପ୍ରଦାୟ ପ୍ରଭୁରେ ଏଇ ଜଲ କ୍ରୀଡ଼ା, ଦାସ ବୃନ୍ଦାବନ ଚୈତନ ମଙ୍ଗଲେ ବିସ୍ତାରୀ କରି ଆସେ ବର୍ଣ୍ଣନ। ଏଇ ଯେ ଜଲ କ୍ରୀଡ଼ା ସମ୍ବନ୍ଧରେ ଚୈତନ ମଙ୍ଗଳରେ ଇଏ ସବିଶେଷ ବିବରଣ ଦିଆଯାଇଛି, ତେଣୁ ଚୈତନ ମଙ୍ଗଳ ଯଦି ଆମେ ପାଠ କରିବୁ ଏଇ ମହାପ୍ରଭୁଙ୍କର ଜଳ କ୍ରୀଡ଼ା ସମ୍ବନ୍ଧରେ ପୁଙ୍ଖାଣୁପୁଙ୍ଖ ଭାବଧାରା ଭାବ ପାଇବୁ। ପୁନଃ ୟା ବର୍ଣ୍ଣିଲେ ପୁନରୁକ୍ତି ହଇ, ବ୍ୟର୍ଥ ଲିଖନ ହଇ ଆର ଗ୍ରନ୍ଥ ବାଡ଼ ହଇ। ଜଳ କ୍ରୀଡ଼ା କରି ଗୋବିନ୍ଦ ଚଲିଲା ଆୟା, ନିଜ ଗଣ ଲୟା ପ୍ରଭୁ ଗେଲା ଦି ଦେବାଳୟ। ତ ଏଇ ପ୍ରକାରେ ଗୋବିନ୍ଦ ଜୀ ସେ କଣ କଲେ ନା ଶ୍ରୀମନ୍ଦିରକୁ ପଳି ଆସୁଛନ୍ତି ଜଳ କ୍ରୀଡ଼ା ପରେ, ହଁ ମହାପ୍ରଭୁ ମଧ୍ୟ କଣ କରୁଛନ୍ତି ନା ସମସ୍ତଙ୍କୁ ନେଇକି କୋଉଠି ଆସନ୍ତି, ଶ୍ରୀକ୍ଷେତ୍ର ମନ୍ଦିରକୁ ପଳି ଆସୁଛନ୍ତି। ଜଗନ୍ନାଥ ଦେଖି ପୁନଃ ପୁନଃ ନିଜ ଘରେ ଆଇଲା, ପ୍ରସାଦ ଆନାଇଆ ଭକ୍ତ ଗଣେ ଖାଉ ଆଇଲା। ତାପରେ କଣ ହେଉଛନ୍ତି ନା ଏଇ ପ୍ରକାରେ ଭକ୍ତ ମାନେ କଣ ହେଉଛନ୍ତି ନା ପ୍ରସାଦ, ଏଇ ଯେ ପ୍ରସାଦ ନେଇ ଆସୁଛନ୍ତି ମହାପ୍ରଭୁ ଦେଖୁଛନ୍ତି କଣ ଭକ୍ତ ମାନେ ଆସି ପୁରୀରେ ପହଞ୍ଚି ଯାଇଛନ୍ତି, ତ ତେଣୁ ମହାପ୍ରଭୁ ସେଇଦିନ ଭଲ ପ୍ରସାଦ ନେଇକି ସବୁ ଭକ୍ତ ମାନଙ୍କୁ ଦଉଛନ୍ତି। ହଁ ଇଷ୍ଟ ଗୋଷ୍ଠୀ ସଭା ଲଇଆ କତ କ୍ଷଣ କହିଲା, ନିଜ ନିଜ ପୂର୍ବ ବାସାଏ ସଭାଏ ପାଠା ଆଇଲା। ତାପରେ ଇଷ୍ଟ ଗୋଷ୍ଠୀ ଆରମ୍ଭ ହେଲା। ଇଷ୍ଟ ଗୋଷ୍ଠୀ ମାନେ କଣ, ଏଇ ଯେ ଆମେ ଯୋଉଟା ଇଂରାଜୀ ଶବ୍ଦ ମିଟିଂ କହୁଛୁ, ହଁ ମାନେ ଏଇ ଯେ ଭକ୍ତମାନେ ଯୋଉଠି ବସି ମିଟିଂ କରନ୍ତି ସେଇଟା ହଉଛି ଇଷ୍ଟ ଗୋଷ୍ଠୀ। ଇଷ୍ଟଙ୍କ ସମ୍ବନ୍ଧରେ ବସିକି ଆଲୋଚନା, ଠିକ ଅଛି, କେହି କେହି ଇଷ୍ଟ ଗୋଷ୍ଠୀ କରନ୍ତି କି, ହଁ କିଏ କିଏ ଇଷ୍ଟ ଗୋଷ୍ଠୀ କରନ୍ତି, କେତେ ଜଣ ଏଠି ଆମର ଆପାତ ସାପ୍ତାହିକ ଇଷ୍ଟ ଗୋଷ୍ଠୀ ହୁଏ କି, ନାମ ତ କେହି ଚାଲେନି ହରିବ, କିନ୍ତୁ ମହାପ୍ରଭୁ ଇଷ୍ଟ ଗୋଷ୍ଠୀ କରୁଥିଲେ ସ୍ୱୟଂ ଭଗବାନ ହେଇଯିବି, ହଁ ସାପ୍ତାହିକ ନାମ ତ ଚଲେଇ ରଖିବେ, ଯୋଉଠି ନ ହଉଛି ସେଠି କରିବେ, ଠିକ ଅଛି। ଗୋବିନ୍ଦ ଠାଇ ରାଘବ ଝାଲି ସମାର ପିଲା, ଭଜନ ଗୃହେତେ କନେ ଝାଲି ଗୋବିନ୍ଦ ରାଖିଲା। ପୂର୍ବ ବତ୍ସରେ ଝାଲି ଆଜାଡ କରିଆ, ଦ୍ରବ୍ୟ ଭରିବାରେ ରାଖେ ଅନ୍ୟ ଗୃହେ ଲୟା। ତ ଗୋବିନ୍ଦ, ଗୋବିନ୍ଦ ମାନେ ମହାପ୍ରଭୁଙ୍କର ସେବକ, ସିଏ କଣ କରୁଛନ୍ତି ନା ଏ ଝାଲି ନେଇକି ଏଇ ଯୋଉ ରାଘବ ପଣ୍ଡିତ ଯାହା ଯାହା ଦେଇଥିଲେ ଗୋଟେ ଜାଗା ରଖୁଛନ୍ତି, କିନ୍ତୁ ପୂର୍ବ ବର୍ଷର ଯୋଉ ଝାଲି ତା ଭିତରେ ଯୋଉ ଜିନିଷ ଅଛି ମାନେ ବର୍ଷେ ପର୍ଯ୍ୟନ୍ତ ସେମାନେ କୋଉ କେମିକାଲ ଦେଇ ତିଆରି କରୁଥିଲେ ବର୍ଷେ ପର୍ଯ୍ୟନ୍ତ ଏଇ ଲାଡୁ ଘରୁ ସବୁ ରହୁଥିଲା, ଚିନ୍ତା କରନ୍ତୁ ଏଇ ପାଞ୍ଚଶହ ଆଗ ବର୍ଷ କଥା କହୁଛୁ, ହଁ ଆମେ ତ ଏଇ ସାତ ଦିନ ଆସି ତିଆରି କଲେ ବି ଲାଡୁ ବନ୍ଦ ହେଇଯାଉଛି, ସମ୍ପୂର୍ଣ୍ଣ ଘିଅ ଫିଅ ଭଜା ଦିଏ ଏକବାର ସେ ଖାଦ୍ୟ ଅର୍ଜୁନାଲ ପ୍ରଭୁ ଯଦି ଅରିଜିନାଲ। ଆର ଦିନ ମହାପ୍ରଭୁ ନିଜ ଗନ ଲୟା, ଜଗନ୍ନାଥ ଦେଖିଲେ ସଜ୍ୟୁତ୍ଥାନ ଯାଇଆ। ତ ମହାପ୍ରଭୁ ଭଗବାନ ନ ଉଠିବା ଆଗରୁ ମହାପ୍ରଭୁ କଣ କରିଛନ୍ତି ନା ସବୁ ଭକ୍ତ ମାନଙ୍କୁ ନେଇକି ଜଗନ୍ନାଥଙ୍କୁ ଦର୍ଶନ ପାଇଁ ଯାଇଛନ୍ତି। ବେଡ଼ା ସଂକୀର୍ତ୍ତନ ଆରମ୍ଭ କରିଲା, ସାତ ସମ୍ପ୍ରଦାୟ ତବେ ଗାଇତେ ଲାଗିଲା। ବେଳା କୀର୍ତ୍ତନ ଆରମ୍ଭ ହେଇଗଲା। ମହାପ୍ରଭୁ ଯାଇଛନ୍ତି ମାନେ ଭକ୍ତମାନେ ଆସି ଯାଇଛନ୍ତି, ଅତେ ତାଙ୍କର ଗ୍ରୁପ ବଢିଯାଇଛି, ସାତଟା ସମ୍ପ୍ରଦାୟ କରି କୀର୍ତ୍ତନ କରୁଛନ୍ତି। ସାତ ସମ୍ପ୍ରଦାୟ ନୃତ୍ୟ କରେ ସାତ ଜନ ଅଦ୍ୱୈତ ଆଚାର୍ଯ୍ୟ ଆର ପ୍ରଭୁ ନିତ୍ୟାନନ୍ଦ। ଆଚ୍ଛା, ଏ ସାତଟା ସମ୍ପ୍ରଦାୟର ନାଚିବା ଲୋକ ଅଦ୍ୱୈତ ଆଚାର୍ଯ୍ୟ ପ୍ରଥମ ନାମ। ସେତେବେଳେ ଅଦ୍ୱୈତ ଆଚାର୍ଯ୍ୟ ବୟସ କେତେ ଜାଣନ୍ତି? ମହାପ୍ରଭୁଙ୍କ ସମୟରେ ଅଦ୍ୱୈତ ଆଚାର୍ଯ୍ୟଙ୍କ ବୟସ ପୁରା ବୁଢା, ମାନେ ଏବେ ବି ଫଟୋରେ ଦେଖୁଥିଲେ ଧଳା ଦାଢି। ହଁ, ତେଣୁ ସିଏ ନାଚିବାର ଏକ୍ସପର୍ଟ, କିନ୍ତୁ ସିଏ ନାଚିଲେ ମହାପ୍ରଭୁ ବହୁତ ଖୁସି। କିନ୍ତୁ ସିଏ ଅଦ୍ୱୈତାଚାର୍ଯ୍ୟ, ନିତ୍ୟାନନ୍ଦ ପ୍ରଭୁ, ବକ୍ରେଶ୍ୱର ପଣ୍ଡିତ, ଅଚ୍ୟୁତାନନ୍ଦ, ଶ୍ରୀବାସ ପଣ୍ଡିତ, ସତ୍ୟରଜ ଖାନ ଏବଂ ନରହରି, ଏମାନେ ସବୁ ନାଚିବା ଟିମ୍ ସାତ ଜଣ। ଆମେ ନାଚିବାଟାକୁ ବହୁତ ଚିନ୍ତା କରୁଛୁ, କଣ ଏଇଗୁଡ଼ା ଗୋଟେ କଣ ରହସ୍ୟ ଗୋଟେ କରୁଛନ୍ତି। କିନ୍ତୁ ମହାପ୍ରଭୁ ସେ ସମୟରେ କିନ୍ତୁ ସେମାନେ ଇଏ ଆମ ଭଳିଆ ଫାଲତୁ ନାଚ ନାଚୁଥିଲେ ନା, ସେମାନେ ଭାବଭଙ୍ଗୀରେ ଏବେ ଭାବଭକ୍ତିରେ ନାଚୁଥିଲେ। ହଁ, ସାତ ସମ୍ପ୍ରଦାୟ ପ୍ରଭୁ କରେ ନ ଭ୍ରମଣ, ମୋ ସମ୍ପ୍ରଦାୟ ପ୍ରଭୁ ଐଚ୍ଛେ ସବାର ମନ। ମହାପ୍ରଭୁ କିନ୍ତୁ ସାତଟା ସମ୍ପ୍ରଦାୟ ଯାଉଛନ୍ତି, ସମସ୍ତେ କହୁଛନ୍ତି କଣ ମହାପ୍ରଭୁ ଯାଉ ଆମ ସମ୍ପ୍ରଦାୟରେ ଅଛନ୍ତି, ସେଇ ହିସାବରେ ଆହୁରି ଜୋରରେ ନାଚୁଛନ୍ତି, ଆହୁରି ଜୋସରେ ନାଚୁଛନ୍ତି। ସଂକୀର୍ତ୍ତନ କଲା ହେଲେ ଆକାଶ ଭେଦିଲ, ସବୁ ଜଗନ୍ନାଥବାସୀ ଦେଖିତେ ଆଇଲ। ପୁରୀବାସୀ ଯେତେ ଲୋକ ଥିଲେ ପୁରୀରେ, ସାତଟା ସମ୍ପ୍ରଦାୟ କୀର୍ତ୍ତନ ଉଠୁଛି, ହଁ, ତା ଦେଖିକି ସବୁ ଲୋକ ଛୁଟି ଆସୁଛନ୍ତି ଦେଖିବା ପାଇଁ। ଆଉ ବେଙ୍ଗଲର ଗାଇଆ ସାଧାରଣ ଗାଇଆ ନୁହଁ, ହଁ, ଆମର ତ ଆର୍ଟିଫିସିଆଲ ଗାଇଆ, ଗଳା ନଥିବ କିନ୍ତୁ ଗଳା ବାହାର କରୁଛୁ, କି ତାଙ୍କର ସ୍ୱାଭାବିକ ଗଳା। ରାଜା ଆସି ଦୂରେ ଦେଖେ ନିଜ ଗନ ଲଇଆ, ରାଜପତ୍ନୀ ସବ ଦେଖେ ଅଟାଳି ଚଡିଆ। ସେ ଅଟ୍ଟାଳିକା ଉପରେ କିଛି ଦେଖୁଛନ୍ତି ରାଜା ପତ୍ନୀ ରାଣୀ, ଆଉ ରାଜା ସପାର୍ଶ୍ୱ ନେଇ କିଛି ଦୂର ଆସି ଦେଖୁଛନ୍ତି କେତେ ଜୋର ନାଚ ଚାଲିଛି। କୀର୍ତ୍ତନ ଆଟପେ ପୃଥିବୀ କରେ ତଲମଲ, ହରି ଧ୍ୱନି କରେ ଲୋକ ହୋଇଲା ତ ପୃଥିବୀ କିନ୍ତୁ ତଳମଳ କରୁଛି ଭଗବାନଙ୍କର କୀର୍ତ୍ତନରେ। ଆପଣଙ୍କୁ କହିଲେନି କୀର୍ତ୍ତନ ହବ ତାହେଲେ ଟିକିଏ ଖାଲି ଏଇ ମତ କଟକ୍ଷଣ କରାଇଲା କୀର୍ତ୍ତନ, ଆପଣ ନାଚିଦେ ତବୁ ନା ନାଚିଦେ ତବେ ପ୍ରଭୁର ହୋଇଲ ମନ। ପ୍ରଭୁର ମନ ହେଲା ନିଜେ ନାଚିବା ପାଇଁ, ହଁ, ଏମାନଙ୍କ ନାଚ ଅନେକ ସମୟ ଦେଖିଲେ ଏମାନେ ବିଭିନ୍ନ ଭାବଭଙ୍ଗୀରେ ନାଚୁଛନ୍ତି। ତାପରେ ସାତ ଦିକେ ସାତ ସମ୍ପ୍ରଦାୟ ଗାଏ ଆର ବାଜାଏ, ମଧ୍ୟେ ମହାପ୍ରେମା ବେଶେ ନାଚେ ଗୌର ରାୟ। ହଁ, ମହାପ୍ରଭୁ ନାଚିବା ଆରମ୍ଭ କଲେ, ଓଡ଼ିଆ ଓଡ଼ିଆ ପଦ ମହାପ୍ରଭୁର ମନେ ଶ୍ରୁତି ହୋଇଲ, ସ୍ୱରୂପ ସେଇ ପଦ ଗାଇତେ ଆଜ୍ଞା ଦିଲ। ଆରେ ବଙ୍ଗଳା ଗୀତ ଜଳ ଚଳିବ ନା, ଓଡ଼ିଆ ଗାଅ ସ୍ୱରୂପ ଦାମୋଦର, ତମେ ଓଡ଼ିଆ ଗାଅ, ଇଏ ସ୍ୱରୂପ ଦାମୋଦର ଓଡ଼ିଆ ପଦ ଗାଇଲେ। ଜଗମୋହନ ପରି ମୁଣ୍ଡା ଯାଉ, ମାନେ ଏମିତି ଗାଁ ଥିଲା ସେଥିରେ ଟିକେ ଏଇ ଦି ମାନେ ଚାରିଟା ଶବ୍ଦ ଦେଇଛନ୍ତି, ଜଗ ଜଗମୋହନ ପରି ମୁଣ୍ଡା ଯାଉ, ଜାଣିନି କଣ ସେ ଗୀତ ଆମେ ଶୁଣି ଜାଣିବୁ କୁଆଡ଼ୁ। ଏଇ ପଦେ ନୃତ୍ୟ କରେ ପରମ ଆବେଶେ, ସବୁ ଲୋକ ଚତୁର୍ଦିଗେ ପ୍ରଭୁର ପ୍ରେମ ଜଳେ ଭାସେ। ଇଏ ନାଚୁଛନ୍ତି, ସମସ୍ତେ ପ୍ରେମାଶ୍ରୁ ବର୍ଷନ କରୁଛନ୍ତି। ହଁ, ନାଚ ଏତେ ମହତ୍ଵ।